ଭାଇ ନେଭିଲ, ଈଶ୍ୱର ଆପଣଙ୍କୁ ଅଶେଷ ଆଶୀର୍ବାଦ କରନ୍ତୁ। ପୁଣି ଆପଣଙ୍କୁ ବିଶେଷ ରୂପେ ଧନ୍ୟବାଦ ଦିଏ। ବନ୍ଧୁଗଣ, ଶୁଭ ପ୍ରଭାତରେ ଅଭିନନ୍ଦନ ସ୍ୱୀକାର କରନ୍ତୁ। ଆଉ ପୀଡ଼ିତମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ନିମନ୍ତେ ପୁଣି ପ୍ରଚାର କରିବା ଉଦ୍ଦେଶ୍ୟରେ ପ୍ରଣୋଦିତ ହୋଇ ଆଜିର ପ୍ରାତଃକାଳରେ ଈଶ୍ୱରଙ୍କ ସେବା କରିବାର ସୁଯୋଗଟିକୁ ଲାଭ କରିବା ବିଷୟଟି ପ୍ରକୃତରେ ଏକ ଗୌରବ କଥା। ଏହି ଆରାଧନାଟିର ମଧ୍ୟରେ ମୋ ନିମନ୍ତେ ଅଟେ। ଏହି ଦିନଟି ନିମନ୍ତେ ମୁଁ ତ ପ୍ରକୃତରେ କୃତଜ୍ଞ ଅଟେ। ଭିତରକୁ ପ୍ରବେଶ କରୁଥିବା ସମୟରେ ମୁଁ ତ ପ୍ରକୃତରେ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲି। କେହି ଜଣେ ଭାଇ ନିକଟକୁ ଚାଲି ଆସିଥିଲେ ଆଉ ଏପରି କହିଥିଲେ ଯେ ସେହି କୁଷ୍ଠ ରୋଗୀଟି ଯିଏକି ସୁସ୍ଥତା ଲାଭ କରିଥିଲେ ତାହାର ସଦୃଶ ମୁଁ ଅଯୋଗ୍ୟ ପାଇଁ କଦାପି ଇଚ୍ଛା କରେ ନାହିଁ। ଆଉ ସେ ଭାଇ ରାଇଟ୍ ମହାଶୟ ଥିଲେ। ମୁଁ ତାଙ୍କ ପାଇଁ ପ୍ରାର୍ଥନା କରିଥିଲି ଆଉ ଈଶ୍ୱର ସମ୍ପୂର୍ଣ୍ଣ ରୂପେ ତାଙ୍କୁ ସୁସ୍ଥତା ପ୍ରଦାନ କରିଅଛନ୍ତି। ମୋର ସହିତରେ ପରବର୍ତ୍ତନ କରିବା ନିମନ୍ତେ ସେ କ୍ରନ୍ଦନରତ ଥାଇ ଆସିଥିଲେ ଆଉ ସେ ଯେ ଆରୋଗ୍ୟତା ଲାଭ କରିସାରିଅଛନ୍ତି ଏଥିପାଇଁ ପ୍ରଭୁଙ୍କୁ ସେ ଧନ୍ୟବାଦ ଦେବେ ତାହା କହିବା ନିମନ୍ତେ ସେ ଆସିଥିଲେ। ସେ ଫେରାଇ ଦେବାକୁ ପୁଣି ଧନ୍ୟବାଦ ଦେବାକୁ ଇଚ୍ଛା କରିଥିଲେ ତାହା ସବୁ ଦୂରୀଭୂତ ହୋଇସାରିଥିଲା। ସେତେବେଳେ ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟ ଅଟନ୍ତି। ସେହି ସାକ୍ଷ୍ୟଦାନ ଗୁଡ଼ିକ ନିମନ୍ତେ ଆମମାନେ ତ କୃତଜ୍ଞ ଅଟୁ। ଭାଇ ଚାର୍ଲି ମହାଶୟ, ଆପଣ ଓ ଭାଇ ଜେଫ୍ରି ମହାଶୟ ଯଦି ସାମ୍ନାକୁ ଚାଲି ଆସିବାକୁ ଇଚ୍ଛା କରୁଥାନ୍ତି ତେବେ ଆସି ଆପଣମାନଙ୍କ ଆସନ ଗୁଡ଼ିକୁ ଏହି ନିକଟବର୍ତ୍ତୀ ସ୍ଥାନରେ ଗ୍ରହଣ କରି ନେଇପାରନ୍ତି। ପୁଣି ଆପଣମାନେ ହୋଳ ରୂପେ ସ୍ୱାଗତ ଯୋଗ୍ୟ ଅଟନ୍ତି। ସେପରି କଲେ ଆପଣମାନଙ୍କୁ ଠିଆ ହୋଇ ରହିବାକୁ ପଡିବ ନାହିଁ। ସେହି ଅନ୍ୟ ଭାଇଟି ଯିଏକି ସେହି ସ୍ଥାନରେ ଉପସ୍ଥିତ ଅଛନ୍ତି, ଭାଇ ଉଡ୍ସ, ଏହି ସ୍ଥାନ ନିକଟକୁ ଚାଲି ଆସନ୍ତୁ। ଏଠାରେ ବେଞ୍ଚ ଗୁଡ଼ିକର ମଧ୍ୟରେ କିଛିଟା ଖାଲି ସ୍ଥାନ ଗୁଡ଼ିକ ଆପଣଙ୍କ ନିମନ୍ତ୍ରଣ ରହିଅଛି, ତେବେ ଯାଏ ଆପଣଙ୍କୁ ମଧ୍ୟ ଠିଆ ହୋଇ ରହିବାକୁ ପଡିବ ନାହିଁ। ଏହି ସ୍ଥାନରେ କେତେଗୁଡ଼ିଏ ଖାଲି ସ୍ଥାନ ରହିଅଛି ଏପରି ମୁଁ ବିଶ୍ୱାସ କରେ। ହଁ, ଆପଣ ଏହି ସ୍ଥାନରେ ଖାଲି ଜାଗାଗୁଡ଼ିକୁ ଚାଲି ଆସିବା ନିମନ୍ତେ ବହୁଳ ରୂପେ ସ୍ୱାଗତ ଯୋଗ୍ୟ ଅଟନ୍ତି। ଆମ୍ଭେମାନେ ତ ଆନନ୍ଦିତ ଅଟୁ। ସେମାନେ ଯେତେବେଳେ ମୋତେ କହିଥିଲେ ମୁଁ ଆନନ୍ଦିତ ହୋଇଥିଲି। ଏହା ଯେ ଏକଦା ସେପରି କୁହାଯାଇଥିଲା ଏପରି ମୁଁ ବିଶ୍ୱାସ କରିଥାଏ। ଆସ ଆମ୍ଭେମାନେ ସଦାପ୍ରଭୁଙ୍କ ଗୃହକୁ ଯାଉ। ଏହି କଥା ଲୋକମାନେ ମୋତେ କହିବା ବେଳେ ମୁଁ ଆନନ୍ଦିତ ହେଲି। ଗୀତ ସଂହିତା 122ର ଏକ ପଦ। ତାହା ହିଁ ଏକ ଖ୍ରୀଷ୍ଟିଆନର ଆନନ୍ଦ ଏବଂ ସୁଅବସର ଅଟେ। ପ୍ରଭୁଙ୍କ ଗୃହକୁ ଯିବାଟା ତାହା ହିଁ ଜଣେ ଖ୍ରୀଷ୍ଟିଆନର ସୁଯୋଗ ଅଟେ। ଚାରିଆଡ଼କୁ ଦୃଷ୍ଟିପାତ କରୁଥିବା ସମୟରେ ଆଜିର ପ୍ରାତଃକାଳରେ ମୁଁ ଅନେକ ଗୁଡ଼ିଏ ବନ୍ଧୁଗଣଙ୍କୁ ଏହି ସ୍ଥାନ ଦେଖୁଅଛି ଆଉ ଏଥିନିମନ୍ତେ ମୁଁ ବହୁଳ ରୂପେ ଉତ୍ଫୁଲ୍ଲିତ ଅଟେ। ଓହିଓରୁ ଆସିଥିବା ଭାଇ ଏବଂ ଭଉଣୀ ଡକ୍ସ ମହାଶୟଙ୍କୁ ଏଠାରେ ଉପସ୍ଥିତ ଥିବାର ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ ଅଟେ। ପୁଣି ଭାଇ ଆମଷ୍ଟ୍ରଙ୍ଗଙ୍କୁ ସେଠାରେ ଉପସ୍ଥିତ ଥିବାର ଦେଖି ମୁଁ ଖୁବ୍ ଆନନ୍ଦିତ ଅଟେ। ସେ ମଧ୍ୟ ଓହିଓରୁ ଅଟନ୍ତି। ଆପଣମାନଙ୍କୁ ଉଭୟଙ୍କୁ ଈଶ୍ୱର ଆଶୀର୍ବାଦିତ କରନ୍ତୁ। ସେଠାରେ ଉପସ୍ଥିତ ଥିବା ଶ୍ରୋତାଗଣ, ସେମାନେ ମଧ୍ୟ ଓହିଓରୁ ଆଗତ ଅଟନ୍ତି। ଚାରିଆଡ଼ୁ କେବଳ ଦେଖନ୍ତୁ, ସେଠାରେ ଅନେକ ପରିଚିତ ଗଣ ଉପସ୍ଥିତ ଅଟନ୍ତି ଏପରି ଅନୁମାନ କରାଯାଇଥାଏ। ଆଉ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ନାମ ଗୁଡ଼ିକୁ ସ୍ମରଣ କରିବାଟା ଖୁବ୍ କଷ୍ଟକର ବେପାର ଅଟେ। କେଣ୍ଟୁକିରୁ ଆଗତା ଭଉଣୀ ହୋଭର, ଆପଣଙ୍କୁ ଆଜିର ଏହି ପ୍ରାତଃକାଳରେ ଏଠାରେ ଉପସ୍ଥିତ ଥିବାର ଦେଖି ମୁଁ ଖୁବ୍ ଆନନ୍ଦିତ ଅଟେ। ସହରର ବାହାରୁ ଆସି ଏଠାରେ ଉପସ୍ଥିତ ଥିବା ଚାର୍ଲି ମହାଶୟଙ୍କୁ, ପୁଣି ହେଲିଙ୍କୁ, ଭାଇ ଜେଫ୍ରି ଓ ତାଙ୍କ ପରିବାରବର୍ଗଙ୍କୁ, ପୁଣି ସେପରି ଅନେକ ପରିଚିତ ବନ୍ଧୁଙ୍କୁ ଦେଖି ଆମମାନେ ଅତ୍ୟନ୍ତ ପ୍ରସନ୍ନ ଅଟୁ। ସୁତରାଂ ଆଜିର ଏହି ପ୍ରାତଃକାଳରେ ଆମମାନେ ଏକ ବିଶେଷ ସମୟକୁ ପ୍ରଭୁଙ୍କ ନାମରେ ଲାଭ କରିବା ନିମନ୍ତେ ଆକାଂକ୍ଷା କରୁଅଛୁ। ଆଉ ଯେଉଁ ଆବଶ୍ୟକ ବସ୍ତୁଗୁଡ଼ିକୁ ଆମମାନେ ଦରକାର କରିଥାଉ, ପୁଣି ଆମମାନଙ୍କର ପ୍ରାଣଗୁଡ଼ିକ ଆଶିଷିତ କରିବା ନିମନ୍ତେ ଆମମାନେ ଯେଉଁ ବସ୍ତୁଗୁଡ଼ିକୁ ଆବଶ୍ୟକ କରିଥାଉ ସେଗୁଡ଼ିକୁ ଈଶ୍ୱର ଯେ ଆମମାନଙ୍କୁ ପ୍ରଦାନ କରନ୍ତୁ, ସେପରି ଏକ ବରଦାନକୁ ଆମମାନେ ଅଭିଳାଷ କରୁଅଛୁ। ପୁଣି ଏହି ସ୍ଥାନର ଚତୁର୍ଦ୍ଦିଗକୁ ମୁଁ ତନ୍ନତନ୍ନ କରି ଚାହୁଁଥିବା ସମୟରେ ତଥା ଏହି ସ୍ଥାନରେ ଚାରିଆଡ଼େ ଉପସ୍ଥିତ ଥିବା ମୋର ବନ୍ଧୁଗଣଙ୍କୁ ମୁଁ ଯଦି ନାମ ଧରି ଡାକେ ତେବେ ବିଭିନ୍ନ ବ୍ୟକ୍ତିଗଣଙ୍କ ସମ୍ପର୍କରେ ଅଳ୍ପ ବହୁତ କହିବା ନିମନ୍ତେ ମୁଁ ଏହି ସକାଳ ସମୟର ଅଧିକାଂଶ ଅବସରକୁ ଅତିବାହିତ କରିଦେବି। ଏହି ଉପାସନାଳୟ ମଧ୍ୟରେ ପୁନଶ୍ଚ ଉପସ୍ଥିତ ହେବା ଯୋଗୁଁ ଆଉ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ସହିତ ସାକ୍ଷାତ କରିବା ସୁଯୋଗକୁ ପାଇବାରୁ ତାହା ମୋତେ ଖୁବ୍ ଆଶ୍ୱସ୍ତି ପ୍ରଦାନ କରିଥାଏ। ଆମ୍ଭେମାନେ ସ୍ୱର୍ଗରାଜ୍ୟ ଯେତେବେଳେ ପ୍ରବେଶ କରିବୁ ସେତେବେଳେ ତାହା କ୍ରିପକାର ଧରଣର ସମୟଟି ହେବ। ପୁଣି ଈଶ୍ୱରଙ୍କ ରାଜସିଂହାସନ ଦିଗରେ ଉପସ୍ଥିତ ରହି ସେହି ଅନନ୍ତକାଳୀନ ଯୋଗ୍ୟ ସହଭାଗିତାକୁ ଲାଭ କରିବା ଦ୍ୱାରା ତାହା କେତେ ମହାନ ଶୁଭସରଟି ନ ହେବ। ଆଉ ସେହି ସକଳ ପ୍ରକାର ଆଶୀର୍ବାଦ ଗୁଡ଼ିକ ଯାହାକି ଆମମାନଙ୍କୁ ଆନନ୍ଦିତ କରିଥିଲା ତାହାକୁ ଲାଭ କରି ଆମମାନେ କେତେ ଯେ ଖୁସି ନ ହେବୁ। ସେହି ସ୍ଥାନରେ ଆମମାନେ ତାଙ୍କରି ରୂପାକୃତିର ସ୍ୱରୂପରେ ପରିବର୍ତ୍ତିତ ହୋଇଯିବୁ। ପୁଣି ଚିରନ୍ତନ ଦିନର ସକଳ ଦିନ ତାଙ୍କର ଆରାଧନା କରିବା ନିମନ୍ତେ, ପୁଣି ତାଙ୍କର ସେବା କରିବା ନିମନ୍ତେ ଆମମାନଙ୍କ ଉପରେ ତାଙ୍କ ଆତ୍ମାଟି ସଦାସର୍ବଦା ଅବସ୍ଥାନ କରି ରହିଥିବ। ପୁଣି କଦାପି କ୍ଳାନ୍ତ ଶାନ୍ତ ଦେଖାଯିବୁ ନାହିଁ। କେବଳ ବିଚାର କରି ଦେଖନ୍ତୁ, ଆପଣମାନେ ଚିନ୍ତା କରିବା ଭଳି ଏପରି କୌଣସି ସ୍ଥାନ ରହିନାହିଁ ଯାହାକୁ ଆପଣମାନେ ବୁଝିବାକୁ ଇଚ୍ଛା କରିଥାନ୍ତି। ଏହା ସତ୍ତ୍ୱେ ଏହାକୁ ସମ୍ପନ୍ନ କରୁଥିବା ଦ୍ୱାରା ଆପଣ ତ କେବଳ ଥରକରା ନିମନ୍ତେ ଏହାକୁ କରିଥାନ୍ତି। ଚାର୍ଲି, ମୁଁ ଏପରି ଅନୁମାନ କରିଥାଏ ଯେ ତୁମ୍ଭେ ପୁଣି ମୁଁ ଅଧିକ ଗୁଙ୍ଗୁଚିମୁଚା ସ୍ୱୀକାର କରୁଥିଲୁ। ସେହିପରି ଧରଣର କାର୍ଯ୍ୟଗୁଡ଼ିକୁ କରିବାକୁ ଆମମାନେ ସବୁବେଳେ ଇଚ୍ଛା କରୁଥିଲୁ, ଯାହାକି କୌଣସି ମତେ ଆମମାନେ ଇଚ୍ଛା କରୁଥିଲୁ। ତଥାପି ଏହାକୁ କରୁଥିବା ଦ୍ୱାରା ଆପଣ ଯେ ଥକି ଯାଇଥିଲେ ଏପରି ଏକ ବିଷୟକୁ ତ ମୁଁ ସ୍ୱୟଂରୁ ଜାଣନ୍ତି। ଆଉ ମୁଁ ତ କେବଳ ଚଢ଼ା ଦେବାକୁ ଚାହିଁଥାଏ, ପାହାଡ଼ ଗୁଡ଼ିକ ଉପରକୁ ଚଢ଼ି ଯାଇଥାଏ, ଆଉ କେବଳ ଘୋଡ଼ାଇଥାଏ। ତଥାପି ସମୟ ସମୟ ମୁଁ ତ ଥକି ପଡୁଥିଲି ଆଉ କୌଣସି ଏକ ବିଶେଷଣ କାର୍ଯ୍ୟକୁ କରିବାକୁ ଚାହୁଁଥିଲି। ପୁଣି ମୁଁ ତ ମୋଟରଯାନ ଚଳାଇବାକୁ ପସନ୍ଦ କରୁଥିଲି। ସମୟ ସମୟ ଥକି ପଡୁଥିବା ଭଳି ମୁଁ ଅନୁମାନ ଅନୁଭବ କରୁଥାଏ, ବ୍ୟସ୍ତ ହେବା ଭଳି ଏବଂ ଶେଷ ଭାଗରେ ବିଚଳିତ ହେଉଥିବା ଭଳି ଅନୁଭବ କରୁଥିଲି। ମୁଁ ମୋର ମୋଟରଯାନ ମଧ୍ୟକୁ ଯଥାଶୀଘ୍ର ପ୍ରବେଶ କରି ଯାଉଥିଲି, ବାହାରି ପଡୁଥିଲି ଆଉ ଷ୍ଟିୟରିଂ ଧରି ପକାଉଥିଲି ଏବଂ ସହର ରାଜମାର୍ଗ ଉପରେ ଯାତ୍ରା କରୁଥିବା ଦ୍ୱାରା ଗାନ କରୁଥିଲି ଯେ ମୁଁ ସେମାନଙ୍କ ମଧ୍ୟରୁ ଜଣେ ହୋଇଥିବା କାରଣରୁ ଖୁବ୍ ଆନନ୍ଦିତ ଅଟେ, କିମ୍ବା ସେପରି କିଛି ଅଟେ। କେବଳ ସେହି ଚକଯୁକ୍ତ ଯାନକୁ ନିଅନ୍ତି ଆଉ ଗାନ କରୁଥିବା ଦ୍ୱାରା ଆପଣଙ୍କ ପରକୁ ବାଡ଼ାଉଥିଲି ଏବଂ ଚିତ୍କାର କରି ଗାନ କରୁଥିଲି। ପୁଣି କିଛି କ୍ଷଣରେ ମୁଁ ଥକି ପଡୁଥିଲି, ପୁଣି ମୁଁ ଆପଣଙ୍କ ଘରକୁ ଫେରି ଆସୁଥିଲି ଏବଂ ଅନ୍ୟାନ୍ୟ କୌଣସି କାର୍ଯ୍ୟକୁ ଆରମ୍ଭ କରିଦେଉଥିଲି। ତଥାପି ଈଶ୍ୱରଙ୍କର ଉପାସନା କରିବା ନିମନ୍ତେ ଯେତେବେଳେ ସେହି ନୂତନ ରାଜ୍ୟ ମଧ୍ୟକୁ ମୁଁ ପ୍ରବେଶ କରୁଥାଏ, ସେଠାରେ ଥକିଯିବାର କୌଣସି ପରିସ୍ଥିତି ଆଦୌ ଉପୁଜି ନଥାଏ। କେବଳ ଲଗାତାର ରୂପେ ସର୍ବଦା ଆଶୀର୍ବାଦ ହିଁ ଆଶୀର୍ବାଦ ଏହିପରି ଦେଖିବାକୁ ମିଳିଥାଏ। ଯେହେତୁ ସେତେବେଳେ ଆମମାନେ ନିଶ୍ଚିତ ରୂପେ ପରିବର୍ତ୍ତିତ ହୋଇସାରିଥିବୁ, ବର୍ତ୍ତମାନ ରହିଥିବା ଅବସ୍ଥାନୁସାରେ ଆମେ ସେତେବେଳେ ଆଉ ଦେଖାଯିବୁ ନାହିଁ। ଆମମାନେ ଅନ୍ୟ ଏକ ଭିନ୍ନ ଆକୃତିର ହୋଇଯିବୁ, ସେତେବେଳେ ରହିଥିବା ପ୍ରାଣୀରୁ ଆମମାନେ ଭିନ୍ନ ଧରଣର ପ୍ରାଣୀଟିଏ ହୋଇଯିବୁ। ସେହି କାରଣବଶତଃ ଆମମାନେ ଏତେ ଆନନ୍ଦିତ ଅଟୁ। ମୁଁ ତ ଏଇ କିଛି କ୍ଷଣ ଧରି କେବଳ ବିଚାର କରୁଥିଲି, ମୁଁ ଯେ ଏହାକୁ କଦାପି ଉଦ୍ଧୃତ କରି କହିଥିଲି ଅଥବା ନୁହେଁ ତାହାକୁ ତ ମୁଁ ଜାଣେ ନାହିଁ। ଭାଇ ଚାର୍ଲି ମଧ୍ୟ ସେପରି ଅଟନ୍ତି। କିଛିଦିନ ପୂର୍ବେ ମୁଁ ତାଙ୍କ ସହିତ କ୍ୟାଣ୍ଟୁକିରେ ଥିଲି ଆଉ ସେ ଏପରି କହିଥିଲେ, ଭାଇ ବ୍ରହ୍ମ, 1000 ବର୍ଷର ରାଜତ୍ୱ କାଳରେ ଆପଣ ଓ ମୁଁ ଯେ ଗୁଣ୍ଡୁଚି ମୂଷା ଶିକାର କରୁଥିବୁ, ସେପରି ଏକ ବିଚାର ଆପଣ କରିପାରନ୍ତି କି? ମୁଁ କହିଥିଲି, ଚାର୍ଲି, ମୁଁ ତ ସେପରି କାହିଁକି ଚିନ୍ତା କରିନଥାଏ। ସେ କହିଥିଲେ, ତଥାପି ଆମମାନେ ତ ଏହାକୁ ଖୁବ୍ ଆଗ୍ରହ ସହକାରେ ପସନ୍ଦ କରୁଥିଲୁ, ତେଣୁ ଆମମାନେ 1000 ବର୍ଷ ରାଜତ୍ୱ କାଳରେ ଯେତେବେଳେ ଉପସ୍ଥିତ ରହିଥିବୁ ସେତେବେଳେ ମଧ୍ୟ ଏହି କାର୍ଯ୍ୟଟିକୁ ଯେ କରିବୁ ଏପରି ଆପଣ ବିଚାର କରିଥାନ୍ତି କି? ମୁଁ କହିଥିଲି, ସେପରି ନୁହେଁ, ଯେହେତୁ ସେହି ସ୍ଥାନରେ ଶିକାର କରି ବଧ କରିବାର କୌଣସି ବ୍ୟବସ୍ଥା ରହିବ ନାହିଁ। ସେ କହିଥିଲେ, ତଥାପି ଏହାକୁ ଆମମାନେ ଉଭୟ ତ ଖୁବ୍ ପସନ୍ଦ କରିଥାଉ। ମୁଁ କହିଥିଲି, ଭାଇ ଚାର୍ଲି, ଏହା କିପରି ଧରଣ ଏକ ବିଚାର ହେବ ଯଦି ମୁଁ ଆପଣଙ୍କୁ ହୃଦବୋଧ କରାଇ ଦେଇପାରେ ଯେ ଏକଦା ଆପଣ ଖୁସୁରୀଟିଏ ଥିଲେ ଆଉ ତତ୍ପରେ ମନୁଷ୍ୟଟିଏ ହୋଇ ପରିଚିତ ହେବା ନିମନ୍ତେ ଆପଣ ବୃଦ୍ଧି ସାଧନ କରି ଏ ନିମନ୍ତେ କରିଥିଲେ ଯେପରିକି ଆପଣ ତଦ୍ୱାରା ଏକ ସର୍ବଶ୍ରେଷ୍ଠ ପ୍ରାଣୀ ହୋଇଯାଇପାରନ୍ତି, ତେବେ ଏକ ଘୁଷୁରୀର ଆନନ୍ଦକୁ ସନ୍ତୁଷ୍ଟିକୁ ପାଇବା ନିମନ୍ତେ ଆପଣ ନିଜର ସେହି ପୂର୍ବ ଅବସ୍ଥାକୁ ଫେରିଯିବାକୁ ଇଚ୍ଛା କରିବେ କି? ସେ କହିଥିଲେ, ନୁହେଁ, ସେପରି କଦାପି ନୁହେଁ। ମୁଁ କହିଥିଲି, ଦେଖନ୍ତୁ, ଆପଣ ତ ଘୁଷୁରୀ ଅବସ୍ଥାରୁ ମଧ୍ୟ କେତେ ଅଧିକ ଉନ୍ନତ ଧରଣର ପ୍ରାଣୀଟିଏ ତ ଆପଣ ଏତେବେଳେ ଅଟନ୍ତି, ଅର୍ଥାତ୍ ଆପଣ ଜଣେ ମାନବ ଅଟନ୍ତି, ତେଣୁ ଘୁଷୁରୀଟେ ହୋଇ ପରିଚିତ ହେବାକୁ ଆପଣ କଦାପି ଇଚ୍ଛା କରିବେ ନାହିଁ। ମୁଁ କହିଥିଲି, ତାହାକୁ 10,000 ଗୁଣା ସହିତ ଗୁଣି ପକାନ୍ତୁ ଆଉ ଆପଣ ତ ସେପରି ଏକ ସତ ସେତେବେଳେ ହୋଇଯିବେ ଯେତେବେଳେ ଆପଣ ଏହି ଅବସ୍ଥାରୁ ପରିବର୍ତ୍ତିତ ହୋଇ ସେହି ଅନ୍ୟ ଏକ ଅବସ୍ଥାଟିର ପରିସରଭୁକ୍ତ ହୋଇଯିବେ। ହଁ, ଆପଣ ସେତେବେଳେ ଆଉ କଦାପି ମନୁଷ୍ୟଟିଏ ହୋଇ ପୁନର୍ବାର ପରିଚିତ ହେବେ ନାହିଁ, ତାହା ହିଁ ଯୁକ୍ତିଯୁକ୍ତ ବିଷୟ ଅଟେ। ଏହା ତ କୌଣସି ଏକ ଭିନ୍ନ ଧରଣର ସ୍ଥିତି ଅଟେ। ଏହାର ସୁବିଚାର ନିମନ୍ତେ ମୁଁ ଖୁବ୍ ଆନନ୍ଦିତ ଅଟେ, ଏହାକୁ ବୁଝିବା ଦ୍ୱାରା ଯେ ଦିନେ ଆମମାନେ ଆହୁରି ଉନ୍ନତ ଧରଣର ଅବସ୍ଥାକୁ ପହଞ୍ଚିଯିବୁ। ଆଚ୍ଛା, ତେବେ ଈଶ୍ୱର ଯେ ସେପରି ଇଚ୍ଛା କରୁଥାନ୍ତି ଆସନ୍ତା ରବିବାର ଦିନଟି ଯାହାକି ବସ୍ତୁତ ହେବାକୁ ଯିବ ତତ୍ପରେ ମୋର ଜନୈକ ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ୱେଇମିଙ୍ଗକୁ ଯିବା ନିମନ୍ତେ ମୁଁ ଏହି ସ୍ଥାନକୁ ପରିତ୍ୟାଗ କରିବାକୁ ବାଧ୍ୟ ହେବି କିମ୍ବା ମୋର ଅନ୍ୟ ଜଣେ ଘନିଷ୍ଠ ବନ୍ଧୁଙ୍କ ସହିତ ଇଡାହୋକୁ ଯାତ୍ରା କରିବି ଭାଇ ମାଇନର ଆର୍ଗନକ୍ରାଇଟ୍ ଆଉ ଭାଇ ପେଟନଙ୍କ ସହିତ କୌଣସି ଏକ ଅନ୍ୟ ସ୍ଥାନକୁ ଖ୍ରୀଷ୍ଟୀୟ ବ୍ୟବସାୟ ବ୍ୟକ୍ତିଙ୍କ ସଭାକୁ ଯିବି ଗତ ସପ୍ତାହରେ ପରବର୍ତ୍ତୀ ସପ୍ତାହ ଏକ ସପ୍ତାହ ପୂର୍ବେ ଏହା ତ ବର୍ତ୍ତମାନ ସପ୍ତମ ଦିନ ଅଟେ ମୁଁ ତ ଡାଲାସରେ ଉପସ୍ଥିତ ଥିବି ଟେକ୍ସାସର ଭଏସ୍ ଅଫ୍ ହିଲିଂ କନ୍ଭେନ୍ସନ୍ ଉପସ୍ଥିତ ଥିବି ଆଉ ମୋହର ପ୍ରଚାରକ ରାତ୍ରିଟି ତାହା ତ ସପ୍ତମ ଦିନର ସନ୍ଧ୍ୟା ଅଟେ ତତ୍ପରେ ଯିବା ନିମନ୍ତେ ଫେରି ଆସିବି ଭାଇ ଆର୍ଗନ୍ ବ୍ରାଇଟ୍ ଏବଂ ଖ୍ରୀଷ୍ଟିଆନ ବ୍ୟବସାୟୀ ବ୍ୟକ୍ତିଗଣ ସହିତ ଇଡାହୋକୁ ଯିବା ନିମନ୍ତେ ମୁଁ ଫେରି ଆସିବି ପୁଣି ସ୍ଥାନଟିକୁ ଛାଡ଼ିବା ପୂର୍ବେ ସମ୍ଭବତଃ ଏକ ରାତ୍ରିକାଳ ଅବସରକୁ ଆମ୍ଭେମାନେ ମିନି ଆପୋଲିସ୍କୁ ଯାଇପାରୁ ତତ୍ପରେ ଖ୍ରୀଷ୍ଟ ବ୍ୟବସାୟ ବ୍ୟକ୍ତିଙ୍କ ପ୍ରାତଃକାଳୀନ ଭୋଜନର ସମୟରେ ଉପସ୍ଥିତ ଆମମାନେ ରହିପାରୁ ଈଶ୍ୱର ଯଦି ସେପରି ଇଚ୍ଛା କରୁଥାନ୍ତି ତେବେ ପରବର୍ତ୍ତୀ ରବିବାର ଦିନର ପ୍ରାତଃକାଳରେ ମୁଁ ଏହି ଉପାସନାଳୟକୁ ପୁନର୍ବାର ଫେରି ଆସିବାକୁ ଇଚ୍ଛା କରେ ଆଉ ତାହା ଯଦି ଅନୁମତି ଯୋଗ୍ୟ ହୋଇଥାଏ ପୁଣି ଈଶ୍ୱରଙ୍କ ଇଚ୍ଛା ଯଦି ସେପରି ହୋଇଥାଏ ତେବେ ଭୟାବୟ ହତାଶ ରୂପେ ମହାନ ଘୂର୍ଣ୍ଣିବାୟୁ ଏହି ବିଷୟବସ୍ତୁଟି ଉପରେ ପ୍ରଚାର କରି କହିବାକୁ ମୁଁ ଇଚ୍ଛା କରିବି ଈଶ୍ୱର ଯଦି ଇଚ୍ଛା କରନ୍ତି ତେବେ ଯାଇ ମୁଁ ସେପରି କରିବି ସମ୍ପୂର୍ଣ୍ଣ ସପ୍ତାହ ବ୍ୟାପୀ ତାହା ମୋ ହୃଦୟ ମଧ୍ୟରେ ଥିବା ପରି ଅନୁମାନ କରାଯାଇଥିଲା ପୁଣି ବିଗତ ଦିନର ପ୍ରାତଃକାଳରେ ଠିକ୍ ଭୋରର 4 ସମୟରେ ମୁଁ ଜାଗି ଉଠିଥିଲି ଆଉ ମୁଁ ଏହି ବିଚାରକୁ ଲାଭ କରିଥିଲି କାଲବରୀ ବୁକ ଉପରେ ସେହି ଦିନଟି ଏପରି ଏକ ସୁସମାଚାରକୁ ମୁଁ ଲାଭ କରିଥିଲି ଆଜିର ପ୍ରାତଃକାଳରେ ସେହି ବିଷୟବସ୍ତୁ ଉପରେ ମୁଁ ପ୍ରଚାର କରି କହିବାକୁ ଇଚ୍ଛା କରେ ତାହା ତ କାଲବରୀ ବୁକ ଉପରେ ସେହି ଦିନଟି ଏପରି ଏକ ବିଷୟବସ୍ତୁ ଅଟେ ପୁଣି ଏହି ବିଷୟବସ୍ତୁକୁ ପାଠ କରିବା ନିମନ୍ତେ ଆସନ୍ତୁ ଆମେ ଯେତେବେଳେ ଆମମାନଙ୍କ ବାଇବଲ ଗୁଡ଼ିକୁ ଖୋଲିବା ଧର୍ମଶାସ୍ତ୍ର ମଧ୍ୟରେ ଆମେ ତାହାକୁ ମାଥ୍ୟୁ ଲିଖିତ ସୁସମାଚାରର 27 ପଦରୁ ଦେଖିବା ଆଉ ଆମମାନେ 27 ପଦରୁ ଆରମ୍ଭ କରି ପାଠ କରିବା ପୁଣି ଆମମାନଙ୍କର ପୃଷ୍ଠଛବିକୁ ଲାଭ କରିବା ଉଦ୍ଦେଶ୍ୟରେ ସେହି ଅଧ୍ୟାୟର କିଛିଟା ପଦକୁ ପାଠ କରିବା ତତ୍ପରେ ସେହି ସ୍ଥାନରୁ ଯଥାଶୀଘ୍ର ଆମେମାନେ ପ୍ରଚାର କରିବାକୁ ଆରମ୍ଭ କରିଦେବୁ ଆଉ ଏହି 50 ଉତ୍ତରେ ଆମମାନେ ପୀଡ଼ିତମାନଙ୍କ ନିମନ୍ତେ ପ୍ରାର୍ଥନା କରିବାର କାର୍ଯ୍ୟକ୍ରମକୁ ଆରମ୍ଭ କରିଦେବୁ ଏହି ସ୍ଥାନରେ ବିଗତ ସମୟରୁ ଆରମ୍ଭ କରି ମୋହର ନୂତନ ପ୍ରକାରର ସେବା କାର୍ଯ୍ୟ ନମୁନାଟିକୁ କେବଳ ପରିଚୟଭୁକ୍ତ କରିବାକୁ ମୁଁ ଘେନି ଆସିବା ଅବସରକୁ ଧାରଣ କରିଥିଲି ଦୀର୍ଘଦିନ ଧରି କରିଆସୁଥିବା ମୋର ଅନ୍ୟ ସଭାଗୁଡ଼ିକଠାରୁ ମଧ୍ୟ ସେହି ସଭାରେ ବଦଳ ସ୍ୱରୂପ ମୁଁ ଅଧିକ ସାକ୍ଷ୍ୟଦାନଗୁଡ଼ିକର ଅବସରକୁ ଲାଭ କରିଥିଲି ଏହି ସ୍ଥାନରେ ଏହାର ସେପରି ପରିପ୍ରେକ୍ଷୀରେ ଏକ ବିଷୟକୁ ଲକ୍ଷ୍ୟ କରିବାକୁ ମିଳିଥିଲା ଅର୍ଥାତ୍ ସେହି ବ୍ୟକ୍ତି ଜଣକ ଯେତେ ଯେ ଅଲୌକିକ ଶକ୍ତି ସମ୍ପନ୍ନ ବ୍ୟକ୍ତି ରୂପେ ଦେଖାଯାଇଥାନ୍ତି ନା କାହିଁକି ସେଥିପାଇଁ ଆମମାନଙ୍କରୁ କିଛି କହିବାକୁ ନାହିଁ ଏହା ସତ୍ତ୍ୱେ ଆପଣଙ୍କୁ ତାହା ସହିତ ସାକ୍ଷାତ କରିବାଟା ନିଶ୍ଚିତ ରୂପେ ଉତ୍ତମ ବିଷୟ ଥିଲା ମାତ୍ର ଧ୍ୟାନ ଦିଅନ୍ତୁ ସୁସ୍ଥତାର କାର୍ଯ୍ୟଟି ତାହା ତ ବ୍ୟକ୍ତିଗତ ରୂପେ ଜଣେ ବ୍ୟକ୍ତିଙ୍କ ବିଶ୍ୱାସ ଉପରେ ନିର୍ଭର କରିଥାଏ ଯଦି ବ୍ୟକ୍ତିଗତ ରୂପେ ବିଶ୍ୱାସ କରିବା ବିଷୟ ଉପରେ ତାହା ଆଧାରିତ ରହିଅଛି ଆଉ ପବିତ୍ରାତ୍ମାଙ୍କୁ ସମାବେଶ ମଧ୍ୟରେ ଗତାୟତ କରିବାର ସେମାନେ ଯଦି ଦେଖିଥାନ୍ତି ପୁଣି ସେହି ନିଶ୍ଚିତ ପୁଣି ବାସ୍ତବ ଧରଣ ଘଟଣାଗୁଡ଼ିକୁ ଘଟିବା ବିଷୟକୁ କହନ୍ତି ଅର୍ଥାତ୍ ଯଦି ଏପରି ସେମାନେ କହନ୍ତି ଆପଣ ଅମୁକ ଅମୁକ ନାମଧାରୀ ବ୍ୟକ୍ତି ଅଟନ୍ତି ଆପଣ ସେହି ଅମୁକ ସ୍ଥାନରୁ ଆସିଅଛନ୍ତି ପୁଣି ଯେପରି ଏକ ବିଶେଷ କର୍ମକୁ ଯାହାକି ତୁମେ କରିଅଛ ପୁଣି ଏହା ତ ଏହିପରି ଭାବରେ ଘଟିବ ପୁଣି ସେହି ସକଳ ବିଷୟଗୁଡ଼ିକ ଠିକ୍ ସେହିପରି ଭାବରେ ଘଟିବାର ଆପଣମାନେ ଯଦି ଦେଖିଥାନ୍ତି ଏହା ସତ୍ତ୍ୱେ ବ୍ୟକ୍ତିଗତ ରୂପେ ସେହି ସ୍ଥାନରେ ବସି ରହିଥିବା ଅବସରରେ ଉପରକୁ ଅନାଇ ଦେଖିଥାନ୍ତି ପୁଣି ଏପରି ଘଟିବାଟା ସୁନିଶ୍ଚିତ ଅଟେ ଏପରି କହିଥାନ୍ତି ପୁଣି ତାହା ଅବଶ୍ୟ ପରମେଶ୍ୱରଙ୍କ ଆଡ଼ୁ ଅଟେ ଆଉ ମୁଁ ଆପଣଙ୍କ ଆରୋଗ୍ୟତାକୁ ସେଥିପାଇଁ ସ୍ୱୀକାର କରିଥାଏ ଏପରି ମଧ୍ୟ କହିଥାନ୍ତି କିନ୍ତୁ ଏହାର ପରିବର୍ତ୍ତେ ପ୍ରତ୍ୟେକ ଜଣ ଏପରି କହିଥାନ୍ତି ଯେ ମୋ ଉପରେ ହସ୍ତ ରଖନ୍ତୁ ଆଉ ମୋ ପାଇଁ ପ୍ରାର୍ଥନା କରନ୍ତୁ ତେବେ ଯାଇ ମୁଁ ଆରୋଗ୍ୟତା ଲାଭ କରିବି କିନ୍ତୁ ତାହା ତ ସେପରି ଧରଣର ଏକ ପନ୍ଥା ଅଟେ ଯେପରି ଭାବରେ ଆମମାନେ ଏହି ଆମେରିକାରେ ଶିକ୍ଷିତ ହୋଇଅଛୁ ସୁତରାଂ ତାହାକୁ ବିଶ୍ୱାସ କରିବା ନିମନ୍ତେ ସେପରି ଅଟେ ଆଉ ତାହା ତ ନିଶ୍ଚିତ ରୂପେ ଧର୍ମଶାସ୍ତ୍ରାନୁଯାୟୀ ଅଟେ ତଥାପି ଏତେବେଳେ ଆଫ୍ରିକାରେ ପୁଣି ଅନ୍ୟାନ୍ୟ ସ୍ଥାନମାନଙ୍କରେ କେବଳ ସେପରି ଧରଣର କିଛିଟା ବିଶେଷ ଘଟଣାକୁ ଘଟିବାକୁ ଦିଅନ୍ତୁ ତେବେ ତ ଥରକର ନିମନ୍ତେ ସେହି ସକଳ ଜନବୃନ୍ଦ ସେହି ସ୍ଥାନକୁ ପହଞ୍ଚି ଯାଇଥାନ୍ତି ଆଉ ସେମାନଙ୍କ ଆରୋଗ୍ୟତାକୁ ଲାଭ କରି ନେଇଥାନ୍ତି ଯଦି ସେମାନେ କିଛି ହେଲେ ଶିକ୍ଷା ଲାଭ କରିନଥାନ୍ତି। ଏପରିକି ସେମାନେ ତ ସୁସ୍ଥତା ଲାଭ କରିବା ବିଷୟ ଉପରେ କିଛି ହେଲେ ଶିକ୍ଷା ଲାଭ କରିନଥାନ୍ତି। ପୁଣି ସେମାନେ ସେହି କର୍ମଟିକୁ ଯେତେବେଳେ ସଂଗଠିତ ହେବାର ଦେଖିଥାନ୍ତି, ସେତେବେଳେ ସେମାନେ ଏହାକୁ ବୁଝିଥାନ୍ତି ଯେ ଏପରି ଜଣେ ପରମେଶ୍ୱର ମଧ୍ୟ ରହିଅଛନ୍ତି ଯିଏକି ଜୀବିତ ଅଟନ୍ତି। ପୁଣି ଯଦି ସେ ଜୀବିତ ଅଟନ୍ତି ତେବେ ସେ ତ ସର୍ବଶ୍ରେଷ୍ଠ ଈଶ୍ୱର ଅଟନ୍ତି, ଆଉ ସେ ଆରୋଗ୍ୟତା ପ୍ରଦାନ କରିଥାନ୍ତି। ପୁଣି ତାହା ହିଁ ସେପରି ଅଟେ, ଯେହେତୁ ସର୍ବସାଧାରଣ ବିଷୟଟି ତ ପୂର୍ବରୁ ସ୍ଥାପନା କରାଯାଇ ସାରିଅଛି, ମୂଳଦୁଆଟି ତ ଅବଶ୍ୟ ପଡ଼ିସାରିଅଛି, ଅର୍ଥାତ୍ ସେ ଯେ ଆରୋଗ୍ୟଦାତା ଅଟନ୍ତି, ପୁଣି ଲୋକମାନଙ୍କୁ ଯେ ଆରୋଗ୍ୟତା ପ୍ରଦାନ କରିଥାନ୍ତି, ସେପରି ଏକ ସତ୍ୟତା ତ ପ୍ରମାଣିତ ହୋଇସାରିଅଛି। ଆଉ ଏହି ଶକ୍ତିର କାର୍ଯ୍ୟଟି ସଫଳତା ସହିତ ତାଙ୍କ ମଣ୍ଡଳୀ ମଧ୍ୟ ହେଉଥିବା ବିଷୟକୁ ସେମାନେ ଯେତେ ଦେଖିଥାନ୍ତି, ତତ୍ପରେ ସେମାନେ କହିଥାନ୍ତି ତାହା ହିଁ ଏହାକୁ ସପ୍ରମାଣ କରିଥାଏ, ତାହା ହିଁ ସବୁକିଛି ଅଟେ ଯାହାକି ଆମମାନେ ଆବଶ୍ୟକ କରିଥାଉ। ପୀଡ଼ିତମାନଙ୍କ ଉପରେ ହସ୍ତାର୍ପଣ କରିବା ବିଷୟକୁ ପୁଣି ସେପରି ଧରଣର ଅନ୍ୟାନ୍ୟ ବିଷୟଗୁଡ଼ିକ ସମ୍ବନ୍ଧରେ ଆମମାନେ ତ ଶିକ୍ଷିତ ହୋଇଅଛୁ, ଆଉ ତାହା ହିଁ ସେହି କାରଣଟି ଅଟେ ଯେଉଁ କାରଣବଶତଃ ଏହା ତ ଆମେରିକା ମଧ୍ୟରେ ସେପରି ଫଳପ୍ରଦ ସ୍ୱରୂପେ କାର୍ଯ୍ୟ କରିନଥାଏ। ମନେ ରଖିଥାନ୍ତୁ, ଈଶ୍ୱର ଯଦି ସେପରି ଇଚ୍ଛା କରନ୍ତି ତେବେ ଆସନ୍ତା ରବିବାର ପ୍ରାତଃ କାଳରେ ଅବଶ୍ୟ ଏ ବିଷୟ ଉପରେ ଭାଇ ନେଭିଲ ସୂଚନାଟିକୁ ଦେବେ। ବତାସର ମଧ୍ୟରେ ଘୂର୍ଣ୍ଣିବାୟୁ ତାହା ଉପରେ ମୁଁ ପ୍ରଚାର କରିବି। ଅତଏବ ମାଥ୍ୟୁ 27 ଅଧ୍ୟାୟ ଉପରେ ଆପଣମାନଙ୍କୁ ବାଇବଲର ପୃଷ୍ଠାକୁ ଖୋଲିବା ନିମନ୍ତେ ମୁଁ ଏତେବେଳେ କିଛିଟା ଅଧିକ ସମୟକୁ ଆପଣମାନଙ୍କୁ ଦେଇଥାଏ। ଆସନ୍ତୁ ସାଧୁ ମାଥ୍ୟୁଙ୍କ ସୁସମାଚାରର 27 ପର୍ବର 27 ପଦରୁ ଆରମ୍ଭ କରି ପାଠ କରିବା। ବର୍ତ୍ତମାନ ଶାସ୍ତ୍ରପାଠର ଅଂଶକୁ ଖୁବ୍ ଧ୍ୟାନପୂର୍ବକ ଶୁଣନ୍ତୁ।
ଏଥି ଉତ୍ତରେ ଶାସନକର୍ତ୍ତାଙ୍କ ସୈନ୍ୟମାନେ ଯୀଶୁଙ୍କୁ ପ୍ରାସାଦ ଭିତରକୁ ଘେନିଯାଇ ସମସ୍ତ ସୈନ୍ୟ ଦଳକୁ ତାଙ୍କ ନିକଟରେ ଏକତ୍ର କଲେ। ପୁଣି ସେମାନେ ତାଙ୍କ ବସ୍ତ୍ର କାଢି ନେଇ ତାହାଙ୍କୁ କୃଷ୍ଣ ଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ, ଆଉ କଣ୍ଟାର ମୁକୁଟ ବନାଇ ତାହାଙ୍କ ମସ୍ତକରେ ଦେଲେ ଓ ତାହାଙ୍କ ଦକ୍ଷିଣ ହସ୍ତରେ ଖଣ୍ଡିଏ ନଳ ଦେଲେ। ପୁଣି ତାହାଙ୍କ ସମ୍ମୁଖରେ ଜାନୁପାତି ହେ ଯୁଦ୍ଧମାନଙ୍କ ରାଜା ଏହା କହି ତାହାଙ୍କୁ ପରିହାସ କଲେ, ଆଉ ସେମାନେ ତାହାଙ୍କ ଉପରେ ଛେପ ପକାଇଲେ ଓ ସେହି ନଳ ଘେନି ତାହାଙ୍କ ମୁଣ୍ଡରେ ମାରିବାକୁ ଲାଗିଲେ। ପୁଣି ସେମାନେ ତାହାଙ୍କୁ ପରିହାସ କଲା ଉତ୍ତରେ ସେହି ବସ୍ତ୍ର କାଢି ନେଇ ତାହାଙ୍କ ନିଜ ବସ୍ତ୍ର ପିନ୍ଧାଇଲେ ଓ ତାହାଙ୍କୁ କୃଷରେ ରହିବା ନିମନ୍ତେ ଘେନିଗଲେ। ସେମାନେ ବାହାରିଯିବା ସମୟରେ ସିମୋନ ନାମକ ଜଣେ କରୁଣୀୟ ଲୋକକୁ ଦେଖି ଯୀଶୁଙ୍କ କୃଷ କହିବା ପାଇଁ ତାହାଙ୍କୁ ବାଧ୍ୟ କଲେ। ଆଉ ସେମାନେ ଗଲଗଥା ନାମ ସ୍ଥାନ ଅର୍ଥାତ୍ ଯାହାକୁ କପାଳସ୍ଥଳୀ ବୋଲି କହନ୍ତି ସେଠାରେ ଉପସ୍ଥିତ ହେଲା ଉତ୍ତାରେ ସେଠାରେ ସେମାନେ ତାହାଙ୍କୁ ଗୀତ ମିଶ୍ରିତ ଦ୍ରାକ୍ଷାରସ ପାନ କରିବାକୁ ଦେଲେ, ମାତ୍ର ସେ ତାହା ଆସ୍ୱାଦନ କରି ପାନ କରିବାକୁ ଇଚ୍ଛା କଲେ ନାହିଁ। ପରେ ସେମାନେ ତାହାଙ୍କୁ କୃଷରେ ଚଢ଼ାଇଲେ, ତାହାଙ୍କ ବସ୍ତୁ ସବୁ ଗୁଲିବାଣ୍ଟ ଦ୍ୱାରା ଆପଣା ଆପଣା ମଧ୍ୟରେ ଭାଗ କରିନେଲେ। ଯେପରି ଭାବବାଦୀଙ୍କ ଦ୍ୱାରା କଥିତ ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହୁଏ, ସେମାନେ ଆପଣା ଆପଣା ମଧ୍ୟରେ ମୋହର ବସ୍ତ୍ର ଭାଗ କଲେ, ପୁଣି ମୋହର ଅଙ୍ଗରଖା ନିମନ୍ତେ ଗୁଲିବାଣ୍ଟ କଲେ। ପୁଣି ସେଠାରେ ବସି ରହି ତାହାଙ୍କୁ ଜଗି ରହିଲେ, ଆଉ ସେମାନେ ତାହାଙ୍କ ମସ୍ତକର ଉର୍ଦ୍ଧ୍ୱରେ ଏହି ଅଭିଯୋଗ ପତ୍ର ଲେଖି ଲଗାଇଦେଲେ, ଏ ଯିହୁଦୀମାନଙ୍କ ରାଜା ଯୀଶୁ। ସେତେବେଳେ ତାହାଙ୍କ ଦକ୍ଷିଣ ପାର୍ଶ୍ୱରେ ଜଣେ ଓ ବାମ ପାର୍ଶ୍ୱରେ ଜଣେ ଏହିପରି ଦୁଇ ଜଣ ଡକାୟତ ତାଙ୍କ ସହିତ କୃଷରେ ଚଢ଼ାଗଲେ, ଆଉ ସେହି ବାଟ ଦେଇ ଯାଉଥିବା ଲୋକମାନେ ଆପଣା ଆପଣା ମସ୍ତକ ହଲାଇ ତାହାଙ୍କର ନିନ୍ଦା କରି କହିବାକୁ ଲାଗିଲେ, ରେ ମନ୍ଦିର ଭଗ୍ନକାରୀ ଓ ତିନି ଦିନ ମଧ୍ୟରେ ତାହା ନିର୍ମାଣକାରୀ, ତୁ ଯେବେ ଈଶ୍ୱରଙ୍କ ପୁତ୍ର ତେବେ ଆପଣାକୁ ରକ୍ଷା କରି କୃଷରୁ ଓହ୍ଲାଇ ଆ। ପ୍ରଧାନ ଯାଜକମାନେ ମଧ୍ୟ ସେହି ପ୍ରକାରେ ଶାସ୍ତ୍ରୀ ଓ ପ୍ରାଚୀନ ବର୍ଗଙ୍କ ସହିତ ପରିହାସ କରି କହିବାକୁ ଲାଗିଲେ, ସେ ଅନ୍ୟମାନଙ୍କୁ ରକ୍ଷା କଲା, ନିଜକୁ ରକ୍ଷା କରିପାରୁନାହିଁ, ସେ ପରା ଇସ୍ରାଏଲ ରାଜା, ସେ ଏହି କ୍ଷଣି କୃଷରୁ ଓହ୍ଲାଇ ଆସୁ, ତେବେ ଆମ୍ଭେମାନେ ତାହାଠାରେ ବିଶ୍ୱାସ କରିବା। ସେ ଈଶ୍ୱରଙ୍କ ଉପରେ ନିର୍ଭର କରେ, ସେ ଯଦି ତାହାଠାରେ ସନ୍ତୁଷ୍ଟ ତାହେଲେ ଏହି କ୍ଷଣି ତାହାକୁ ରକ୍ଷା କରନ୍ତୁ, ସେ ତ କହିଲା ମୁଁ ଈଶ୍ୱରଙ୍କ ପୁତ୍ର। পুনি যেও ডকাইত মানে তাহাঙ্ক সহিত ক্রুশরে চড়া যাইথিলে সেমানে সুদ্ধা তাহাঙ্কু সেই প্রকার নিন্দা করিয়াকু লাগিলে পরে বার ঘণ্টা ঠারু তিনি ঘণ্টা পর্যন্ত দেশযাক অন্ধকার ঘটিগলা আও প্রায় তিনি ঘণ্টা সময়রে যীশু উচ্চ স্বরে ডাকি কহিলে এলি এলি লামা সবকথানি অর্থাৎ হে মোর ঈশ্বর হে মোর ঈশ্বর তুম্ভে মতে কাহিঁ কিপরি ত্যাগ কল এহা শুনি সেঠারে ঠিয়া হইথিবা লোকমানঙ্କ মধ্যରୁ কেহି কেହି কহিলে এ লোক এলিয়ঙ୍କୁ ডাকୁଅଛି ଆଉ ସେହି କ୍ଷଣି ସେମାନଙ୍କ ମଧ୍ୟରୁ ଜଣେ ଦୌଡ଼ି ଯାଇ ଗୋଟିଏ ସ୍ପଞ୍ଜ ଘେନି ତା ଅମ୍ଳ ରସରେ ପୂର୍ଣ୍ଣ କଲା ଆଉ ତା ଖଣ୍ଡିଏ ନଳରେ ଲଗାଇ ତାହାଙ୍କୁ ପାନ କରିବାକୁ ଦେଲା କିନ୍ତୁ ଅନ୍ୟମାନେ କହିଲେ ରୁହ ଏଲିଓ ଏହାକୁ ରକ୍ଷା କରିବାକୁ ଆସୁଅଛନ୍ତି କି ନାହିଁ ଦେଖିବା କିନ୍ତୁ ଯୀଶୁ ପୁନର୍ବାର ଉଚ୍ଚସ୍ୱରେ ଡାକି ପ୍ରାଣତ୍ୟାଗ କଲେ ପୁଣି ଦେଖ ମନ୍ଦିରର ବିଚ୍ଛେଦ ବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇ ଖଣ୍ଡ ହେଲା ଆଉ ଭୂମିକମ୍ପ ହେଲା ଓ ଶୈଳ ସବୁ ବିଦୀର୍ଣ୍ଣ ହେଲା ପୁଣି ସମାଧି ସମୂହ ଉନ୍ମୁକ୍ତ ହେଲା ଓ ମହାନିଦ୍ରାଗ୍ରସ୍ତ ଅନେକ ସାଧୁ ଲୋକଙ୍କ ଶରୀର ଉତ୍ଥାପିତ ହେଲା ପୁଣି ତାହାଙ୍କ ଉତ୍ଥାନ ଉତ୍ତାରେ ସେମାନେ ସମାଧିରୁ ବାହାରି ପୁଣ୍ୟ ନଗରୀରେ ପ୍ରବେଶ କଲେ ଓ ଅନେକଙ୍କୁ ଦର୍ଶନ ଦେଲେ
And they that were with him watching Jesus
ସତ ସେନାପତି ଓ ତାହାଙ୍କ ସଙ୍ଗେ ଯେଉଁମାନେ ଯୀଶୁଙ୍କୁ ଜଗିଥିଲେ ସେମାନେ ଭୂମିକମ୍ପ ଆଦି ଘଟଣା ଦେଖି ଅତ୍ୟନ୍ତ ଭୀତ ହୋଇ କହିଲେ ସତ୍ୟ ଏ ଈଶ୍ୱରଙ୍କ ପ୍ରାର୍ଥନା କରିବା ପାଇଁ କେବଳ କିଛି ସମୟ ପର୍ଯ୍ୟନ୍ତ ଆସନ୍ତୁ ଆମମାନେ ଆପଣ ଆପଣ ମସ୍ତକ ଗୁଡିକୁ ଅବନତ କରିବା ହେ ପ୍ରଭୁ ଆପଣ ଯେ ସ୍ୱୟଂରୁ ଈଶ୍ୱର ଅଟନ୍ତି ଏହା ଆମମାନେ ବିଶ୍ୱାସ କରୁ ପୁଣି ଏହି ପବିତ୍ର ଏବଂ ଅତି ଯୋଗ୍ୟବନ୍ତ ବାକ୍ୟକୁ ପାଠ କରିବା ଉତ୍ତାରେ ଆପଣଙ୍କର ସ୍ୱଭାବ ଯେ କଦାପି ପରିବର୍ତ୍ତନ ହୋଇନାହିଁ ଏହାକୁ ଅଦ୍ୟାବଧି ଆମେ ଧ୍ୟାନ କରିପାରିଥାଉ ଆପଣ ସଦାସର୍ବଦା ଈଶ୍ୱର ଅଟନ୍ତି ପୁଣି ଏହା ଏପରି ଅନୁମାନ କରାଯାଇଥାଏ ଯେପରିକି ଯୀଶୁଖ୍ରୀଷ୍ଟ ଆଦୌ କୌଣସି ପ୍ରକାରର ସାହାଯ୍ୟକୁ ଲାଭ କରିବାକୁ ଯାଉନଥିଲେ ଯେହେତୁ ପାପୀମାନଙ୍କ ହସ୍ତରେ ସମର୍ପିତ ହୋଇଥିଲେ ଆଉ ଗୋଟିଏ ସ୍ଥାନରୁ ନେଇ ଅନ୍ୟ ସ୍ଥାନକୁ ଘେନା ଯାଉଥିଲେ ପୁଣି ଛେପ ପକା ଯାଇଥିଲେ ପୁଣି ପରିହାସ କରାଯାଇଥିଲେ ଆଉ ପୁଣି କୃଷ ପରେ ଟଙ୍ଗାଇ ଦିଆଯାଇଥିଲେ ରକ୍ତରେ ବୁଡ଼ି ଯାଇଥିଲେ ପରିଶେଷରେ ମୃତ୍ୟୁବରଣ କରିଥିଲେ ଆଉ ଏପରି ଅନୁଭୂତ ହେଉଥିଲା ଯେପରିକି ସେ କୌଣସି ସ୍ଥାନରୁ କିଛି ହେଲେ ସାହାଯ୍ୟ ପାଇପାରିନଥିଲେ ଏପରିକି ସେ ସ୍ୱୟଂରୁ ଏପରି ଚିତ୍କାର କରି ଉଠିଥିଲେ ହେ ମୋର ଈଶ୍ୱର ହେ ମୋର ଈଶ୍ୱର ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ ଏହା ସତ୍ତ୍ୱେ ଯେତେବେଳେ କେହି ଜଣେ ହେଲେ ସୁଦ୍ଧା କୌଣସି ପ୍ରକାର ସାହାଯ୍ୟ କରିପାରେ ନାହିଁ ଠିକ୍ ସେତେବେଳେ ଆପଣ ସ୍ୱୟଂରୁ କାର୍ଯ୍ୟ କରିବାରେ ଆରମ୍ଭ କରିଦେଇଥିଲେ ଆମେ ସେହିପରି ଭାବରେ ବିଶ୍ୱାସ କରିବା ନିମନ୍ତେ ବରଦାନ ଲାଭ କରିଅଛୁ ଅର୍ଥାତ୍ ଆମମାନେ ଯଦି ସେପରି ଧରଣର କୌଣସି ସମସ୍ୟା ବହୁଳ ପରିସ୍ଥିତି ଗୁଡ଼ିକୁ ଅତିକ୍ରମ କରି ନପାରୁ କିମ୍ବା ଆମମାନଙ୍କ ସମ୍ମୁଖସ୍ଥ ଯାତନାରୂପୀ ପାହାଡ଼ ଗୁଡ଼ିକ ଏତେ ଦୁର୍ଗମ ହୋଇଥାଏ ଯେ ତାହାକୁ ଆମମାନେ ପାର କରିପାରିନଥାଉ ପୁଣି ସେପରି ଧରଣର ପରିସ୍ଥିତି ଗୁଡ଼ିକୁ ପରାଜିତ କରିବା ନିମନ୍ତେ ଈଶ୍ୱର ଆମମାନଙ୍କୁ ଯୋଗ୍ୟବତ୍ନ କରିଥାନ୍ତି ଯାହାକୁ ଆମେମାନେ କଦାପି କରିପାରିନଥାଉ ଯେହେତୁ ପ୍ରତ୍ୟେକ କାର୍ଯ୍ୟର ବିଶେଷଜ୍ଞ କେବଳ ଆପଣ ହିଁ ଅଟନ୍ତି ସେଦିନ କାଲବରୀ ଉପରେ ପ୍ରକୃତ କାରଣଟିକୁ କେବଳ ଆପଣ ହିଁ ଜାଣିଥିଲେ ଆପଣ ପରମେଶ୍ୱର ହୋଇଥିବାରୁ ଅସୀମ ହୋଇଥିବା କାରଣରୁ ସେହି ସମୟଟି ଯେ ଅବଶ୍ୟ ଉପସ୍ଥିତ ହେବ ତାହାକୁ ପୂର୍ବରୁ ଜାଣିଥିଲେ ତଥାପି ତାହା ଯେତେବେଳେ ସଫଳ ହୋଇଯାଇଥିଲା ତେବେ ଯାଇ ଆପଣ ଯେ ଈଶ୍ୱର ଥିଲେ ଏହାକୁ ପ୍ରଦର୍ଶିତ କରିଥିଲେ ପୁଣି ପ୍ରକୃତ ଅଧିକାରୀ ଜଣକ ଯେ କିଏ ଥିଲେ ତାହାକୁ ତଦ୍ୱାରା ପ୍ରମାଣ କରିଦେଇଥିଲେ ଆପଣ ପୃଥିବୀକୁ କମ୍ପମାନ କରି ପକାଇଥିଲେ ଆଉ ସେହି ସାଧୁଗଣ ଯେଉଁମାନେ କବର ମଧ୍ୟରେ ଶୋଇ ରହିଥିଲେ ସେମାନେ ବାହାରି ଆସିଥିଲେ ଅପରାହ୍ନ କାଳରେ ଆପଣ ସୂର୍ଯ୍ୟରଶ୍ମିକୁ ଅନ୍ଧକାରମର କରି ପକାଇଥିଲେ ରାତ୍ରି କାଳ ଘୋର ଅନ୍ଧକାର ତିମିରାଚ୍ଛନ୍ନ କରି ପକାଇଥିଲେ ଆଉ ଆପଣ ଯେ ଈଶ୍ୱର ଥିଲେ ତାହାକୁ ତଦ୍ୱାରା ଦେଖାଇ ଦେଇଥିଲେ ତଥାପି ଏକ ଦୀର୍ଘମୟ ସମୟ ଧରି ଆପଣ ଯେ ନିରବ ରହିଥିଲେ ତାହାକୁ ତଦ୍ୱାରା ପ୍ରକାଶ କରିଥିଲେ ତେଣୁକରି ଏହି ଶେଷ ପରିଚ୍ଛେଦରୁ ଆମମାନେ ସେପରି ଏକ ବିଷୟକୁ ଆନିତ କରିବା ଅର୍ଥାତ୍ ଯେତେବେଳେ ପର୍ଯ୍ୟନ୍ତ ଆମମାନେ ଆତ୍ମରେ ଥାଇ ସଞ୍ଚାଳିତ ହୋଇ ହେଉଅଛୁ ଈଶ୍ୱରଙ୍କ ହସ୍ତ ଦ୍ୱାରା ପରିଚାଳିତ ହେଉଅଛୁ ପରିସ୍ଥିତି ଜନିତ ଅବସ୍ଥାଟି ଯଦିଓ
दुस्सह बोली अनुभूत होइथाए तेथिरे किछि जाय आसे नाही तथापि आमे माने कालबलीर परिस्थिति को सम्मुखन हेवछु पुनि उपयुक्त समय रे ईश्वर उत्तर प्रदान करबाकु योग्य अटंती एही सहाय्य आमन प्रदान करंतु आओ हे पिता परमेश्वर आमन सकल पाप गुडी कर निमन्ते पुनि अधर्म गुडी कर निमन्ते आमने आपन ठारे क्षमा याचना करूअछु आपन धर्मात्मा को आम्भ मानकर चलना निमन्ते भिक्षा करिबु आमन से परि नेतृत्व प्रदान करंतु जेपरि भावरे सेई काप्ताटी मेष शावक को नेतृत्व प्रदान करथिले आम्भ मानन उपरे जहाँ किसी विपत्ति पड़े ना कहीं की तथा भी अम्मन को आज्ञा कई हो रहा को दियंतु यहाँ को बुझती बाजो को ये ईश्वर सब किसी विषय को उत्तमता सृष्टि करवानी मंते संपन्न करी थांते और यह जे सुधारा जीव ताको अम्मने जानू यही उपासना रे अपनो अम्मन के सहित उपस्थित थांतु उन्हीं जो मने परित्राण को अन्य समय करो अछंती उन्हीं उद्धार पाइवार अवस्था रे सर्ता दिनों होई रही अछंती समान को अपनो जे उद्धार प्रदान करिवे एथि पाए आम मने निवेदन करो अछु जो मने अनंत जीवन अन्य समय करो अछंती समान से थिरे भरपूर कर दियंतु आ जो मने पीड़ित अटंती तथा वेदनाग्रस्त अटंती आ आरोग्यता लाभ करबा निमन्ते बड़ आशार सहित ताको आसी अछंती ସେମାନଙ୍କୁ ଆପଣ ଯେ ଆରୋଗ୍ୟତା ପ୍ରଦାନ କରିବେ ଏଥିପାଇଁ ନିବେଦନ କରିଥାଉ ପୁଣି ଏଥି ନିମନ୍ତେ ଆମେ ଆପଣଙ୍କର ଗୌରବ କରିବୁ ଯେହେତୁ ଆପଣଙ୍କ ପୁତ୍ର ପୁଣି ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଯୀଶୁଙ୍କ ନାମରେ ଆମେ ଏହି ଭିକ୍ଷାକୁ ଯାଚନା କରିଥାଉ ଆମେନ୍ ଆଜିର ପ୍ରାତଃକାଳରେ ପ୍ରଚାର କରୁଥିବା କାରଣରୁ ସେହି ବିଷୟବସ୍ତୁ ଉପରେ ମୁଁ ଆପଣମାନଙ୍କ ଧ୍ୟାନାକର୍ଷଣ କରିବାକୁ ଇଚ୍ଛା କରିଥାଏ ଯାହାକି ସେହି ଶାସ୍ତ୍ରାଂଶରୁ କାଲବରୀ ବୁକ ଉପରେ ସେହି ଦିନଟି ବୋଲି ଗ୍ରହଣ କରିଅଛି ଏହା ଯେ ସେହି ଯୋଗ୍ୟ ନିର୍ଦ୍ଧାରିତ ସମୟରେ ଏକ ବିପରୀତ ଅବସ୍ଥା ଏତେବେଳେ ଅଟେ ସେପରି ଅନୁମାନ କରାଯାଇଥାଏ ଯେହେତୁ ଏହା ତ ଗୁଡ୍ ଫ୍ରାଇଡେ ସମୟରେ ଏକ ସୁସମାଚାର ହେବା ଉଚିତ ବିଷୟ ଅଟେ ତଥାପି ପ୍ରତ୍ୟହ କାଳବରୀ ବିଷୟଟି ସ୍ମରଣୀୟ ହେବା ବାଞ୍ଛନୀୟ ଅଟେ ପୁଣି ଆମମାନେ ଏ ବିଷୟରେ ବହୁଳ ଭାବେ ଶ୍ରବଣ କରିସାରିଅଛୁ ପୁଣି ଏହା ଉପରେ ଆଧାରିତ ଏପରି ଅଧ୍ୟୟନ ଗୁଡ଼ିକୁ ଆମମାନେ ଅତ୍ୟନ୍ତ ରୂପେ କରିସାରିଅଛୁ ପ୍ରଚାରକ ଗଣ ତ ଏହା ଉପରେ ଯେପରି ଏକ ଘଟଣା ପରିଚିତ ହେବା ଦିନ ଠାରୁ ପ୍ରଚାର କରି ଆସିଅଛନ୍ତି ପୁଣି ପୁରାକାଳରୁ ଆରମ୍ଭ କରି ସଙ୍ଗୀତଜ୍ଞ ଗଣ ଏହା ଉପରେ ଆଧାରିତ କରି ଅନେକ ଗୁଡ଼ିଏ ଗୀତ ଗୁଡ଼ାକୁ ଗାନ କରିସାରିଅଛନ୍ତି ପୁଣି ସେପରି ଏକ ଘଟଣା ଘଟିବାର ବହୁଦିନ ପୂର୍ବେ ଭାବବାଦୀଗଣ 4000 ବର୍ଷ ପୂର୍ବରୁ ଭାବବାଣୀ କରି ଏ ବିଷୟରେ କହିସାରିଥିଲେ ପୁଣି ଏହା ଯେତେବେଳେ ଘଟିସାରିଥିଲା ସେତେବେଳେ ଏହି ଯୁଗର ଭାବବାଦୀଗଣ ସେହି ସମୟ ଭାବବାଦୀଗୁଡ଼ିକର ଭାବବାଣୀଗୁଡ଼ିକର ଆଡ଼କୁ ନିର୍ଦ୍ଦେଶିତ କରି କହିଅଛନ୍ତି ଏହା ସତ୍ତ୍ୱେ ଏହା ତ କେତେ ଗୁରୁତ୍ୱପୂର୍ଣ୍ଣ ପୁଣି ଅତି ବିଶେଷ ପ୍ରକାର ଏକ ଦିନ ଅଟେ ପୃଥିବୀ ପୃଷ୍ଠରେ ଅନ୍ୟ ଯେତେ ଗୁଡ଼ିଏ ଦିନମାନଙ୍କୁ ଈଶ୍ୱର ଏହି ଧରାରେ ସ୍ଥାପନା କରିଥିଲେ ସେଗୁଡ଼ିକ ମଧ୍ୟରୁ ଏହି ଦିନଟି ସବୁଠାରୁ ବଳି ଶ୍ରେଷ୍ଠତମ ଦିନ ରୂପେ ବିବେଚିତ ଅଟେ ଆଉ ମନୁଷ୍ୟ ଜାତି ନିମନ୍ତେ ଏହି ଦିନଟି ଯଦି ଏପରି ମୁଖ୍ୟ ଦିନ ଅଟେ କାଲବରୀର ଘଟଣାଟି ଏତେ ବିଶେଷ ପ୍ରକାର ଘଟଣା ଅଟେ ତେବେ ଏହା ଆମ ନିମନ୍ତେ କିପରି ଧରଣର ଅର୍ଥକୁ ଯେ କରିଥାଏ ତାହାକୁ ବୁଝିବା ନିମନ୍ତେ ଆମମାନଙ୍କୁ ପଛକୁ ଫେରିଯିବାଟା ହିଁ ଉତ୍ତମ ଧରଣର ବିଷୟ ହେବ ଯେହେତୁ ଆମମାନେ ବାସ କରୁଥିବା ଏହି ବିଳମ୍ବିତ ସମୟଟି ଯେ ସେପରି ଏକ ଅବସର ଅଟେ ତାହାକୁ ମୁଁ ବିଶ୍ୱାସ କରିଥାଏ ଅର୍ଥାତ୍ ଯେପରି ଧରଣର ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ଆମମାନେ ବୁଝିପାରୁ ସେପରି ପ୍ରମୁଖ ବିଷୟଗୁଡ଼ିକ ଈଶ୍ୱରଙ୍କ ସମ୍ବନ୍ଧରେ ଆମମାନେ ଅନ୍ୱେଷଣ କରୁଅଛୁ ଆଉ ଯାହା କିଛି ବିଷୟକୁ ଖୋଜି ପାଇବା ନିମନ୍ତେ ଆମ୍ଭେମାନେ ଯୋଗ୍ୟ ହୋଇପାରୁ ସେ ବିଷୟରେ ଶିକ୍ଷିତ ହେବା ନିମନ୍ତେ ଆମମାନେ ଏହି ସ୍ଥାନରେ ଏତେବେଳେ ଉପସ୍ଥିତ ରହିଅଛୁ ପୁଣି ଆମମାନେ ନିମନ୍ତେ କ'ଣ ଯେ ନିରୂପିତ ଅଟେ ତାହାକୁ ଧ୍ୟାନ କରିବା ନିମନ୍ତେ ପୁଣି ଆମମାନେ ନିମନ୍ତେ ଈଶ୍ୱର ଯେ କି ପ୍ରକାର କାର୍ଯ୍ୟକୁ ସମ୍ପନ୍ନ କରିଅଛନ୍ତି ତାହାକୁ ବୁଝିବା ନିମନ୍ତେ ପୁଣି ଆମମାନଙ୍କ ନିମନ୍ତେ ସଫଳ କରିବା ନିମନ୍ତେ ସେ ଯେ କି ପ୍ରକାର ଧରଣର ବିଷୟକୁ ପ୍ରତିଜ୍ଞା କରିଅଛନ୍ତି ତାହାକୁ ଦେଖିବା ନିମନ୍ତେ ଆମମାନେ ଆମମାନଙ୍କୁ ଯୋଗ୍ୟ କରିଅଛନ୍ତି ପୁଣି ସେହି କାରଣବଶତଃ ଆମମାନେ ଗୀର୍ଜାକୁ ଆସିଥାଉ ସେହି କାରଣ ଯୋଗୁଁ ପ୍ରଚାରକ ଗଣ ତ ପ୍ରଚାର କରିଥାନ୍ତି
ସେହି କାରଣବଶତଃ ସେ ଧର୍ମଶାସ୍ତ୍ର ଅଧ୍ୟୟନ କରିଥାନ୍ତି ଆଉ ତା ଉପରେ ଧ୍ୟାନ ଲଗାଇଥାନ୍ତି ପୁଣି ତହିଁ ଉପରେ ପ୍ରେରଣା ଲାଭ କରିବାକୁ ଆତୁର ହୋଇଥାନ୍ତି ଆଉ ଏହା ଏଥିଯୋଗୁଁ ସେପରି ଅଟେ ଯେହେତୁ ଈଶ୍ୱରଙ୍କ ପ୍ରଜାଗଣଙ୍କ ନିମନ୍ତେ ସେ ତ ଜଣେ ସର୍ବସାଧାରଣରେ ବିଦିତ ଥିବା ସେବକ ଅଟନ୍ତି ଆଉ ସେ ଏପରି ଏକ ବିଶେଷ ଧରଣର ଶିକ୍ଷାକୁ ଲାଭ କରିବା ନିମନ୍ତେ ପ୍ରୟାସରତ ଅଟନ୍ତି ଯାହାକି ସେପରି ଏକ ବାକ୍ୟ ହେବ ଯାହାକୁ ଈଶ୍ୱର ଆପଣା ପ୍ରଜାଗଣଙ୍କୁ କହିବା ନିମନ୍ତେ ନିଶ୍ଚିତ ରୂପେ ମନସା କରି ରହିଥିବେ ସେପରି ଏକ ଯୋଗ୍ୟ ବିଷୟ ତାହା ହେବ ଯାହାକି ସେମାନଙ୍କୁ ସାହାଯ୍ୟ କରିବ ହୋଇପାରେ ତାହା ସେମାନଙ୍କ ପାପ ଗୁଡ଼ିକର ନିମନ୍ତେ ଦଣ୍ଡ ବିଧାନ କରିବା ବିଷୟ ପରି ବିଦିତ ହୋଇପାରିଥାଏ ତଥାପି ସେମାନଙ୍କୁ କିଛିଟା ଉନ୍ନତ ହେବା ନିମନ୍ତେ ତାହା ଏକ ସାହାଯ୍ୟ ସୂଚକ ହେବ ଅର୍ଥାତ୍ ସେମାନେ ଆପଣ ସକଳ ପାପ ଗୁଡ଼ିକୁ ପାଶରି ପକାଇବେ ଆଉ ଈଶ୍ୱରଙ୍କ ସେବା କରିବା ନିମନ୍ତେ ସେମାନେ ତତ୍ପର ହୋଇ ଉତ୍ସାହିତ ହେବେ ତାପରେ ସେବକ ମଧ୍ୟ ସେପରି ଯୋଗ୍ୟ ବିଷୟଗୁଡ଼ିକୁ ଅନ୍ୱେଷଣ କରିବାକୁ ଅବଶ୍ୟ ବାଧ୍ୟ ହେବେ ଏହି ଦିନଟି ଯଦି ଏପରି ପ୍ରମୁଖ ଦିନ ପ୍ରକୃତରେ ହୋଇଥାଏ ଅନ୍ୟାନ୍ୟ ଦିନମାନଙ୍କଠାରୁ ବଳି ଶ୍ରେଷ୍ଠ ଦିନଟିଏ ହୋଇଥାଏ ସେ ସେହି ମୁଖ୍ୟ ତିନୋଟି ବିଷୟଗୁଡ଼ିକୁ ଏହି ଦିନଟି ନିମନ୍ତେ ଆସନ୍ତୁ ଆମମାନେ ବିଚାର କରି ଦେଖିବା ଯେପରିକି ଏହି ଦିନଟି ଆମମାନେ ନିମନ୍ତେ ଏକ ଅର୍ଥ ପ୍ରକାଶ କରିବାର ଦିନ ପରି ହୋଇଥାଏ ଆମ୍ଭେମାନେ ତ ଶତାଧିକ ବିଷୟଗୁଡ଼ିକୁ ଗ୍ରହଣ କରିପାରୁ ତଥାପି ଏହି ପ୍ରାତଃକାଳରେ ପୁଣି କିଛି ସମୟ ନିମନ୍ତେ ମୁଁ ତ ତିନୋଟି ବିଭିନ୍ନ ଧରଣର ମାତ୍ର ପ୍ରମୁଖ ବିଷୟଗୁଡ଼ିକୁ ନିର୍ବାଚନ କରିଅଛି ଯାହା ଉପରେ ମୁଁ ଧ୍ୟାନାକର୍ଷଣ କରିବାକୁ ଇଚ୍ଛା କରେ ଅର୍ଥାତ୍ ସେହି କାଲବରୀଟି ଯେ ଆମମାନେ ନିମନ୍ତେ କିପରି ଧରଣର ଅର୍ଥକୁ କରିଥାଏ ତାହାକୁ ପ୍ରଚାର କରି କହିବାକୁ ଇଚ୍ଛା କରେ ଆଉ ସେହି ପ୍ରତ୍ୟେକ ପାପୀଗଣଙ୍କୁ ଯେଉଁମାନେ କି ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ଏହା ଯେ ସେମାନଙ୍କୁ ଦୋଷୀ ବୋଲି ଦେଖାଇବ ସେଥିପାଇଁ କିଛି ଯାଏ ଆସେ ନାହିଁ ପୁଣି ଅପରପକ୍ଷରେ ଏହା ତ ପ୍ରତ୍ୟେକ ସାଧୁ ବ୍ୟକ୍ତିଙ୍କୁ ନିଜର ଆଣ୍ଠୁକ ବନତ କରିବା ପାଇଁ ମଧ୍ୟ ଯେ ବାଧ୍ୟ କରିବ ଏଥିରେ ମଧ୍ୟ କିଛି ଯାଏ ଆସେ ନାହିଁ ପୁଣି ଏହା ଯେ ପ୍ରତ୍ୟେକ ପୀଡ଼ିତ ବ୍ୟକ୍ତିଙ୍କୁ ଈଶ୍ୱର ପ୍ରତି ପ୍ରଗାଢ଼ ବିଶ୍ୱାସକୁ ବୃଦ୍ଧି କରାଇ ନିମନ୍ତେ ପ୍ରେରଣା ପ୍ରଦାନ କରିବ ଏଥିରେ କୌଣସି ପ୍ରକାର ସନ୍ଦେହ ନାହିଁ ପୁଣି ସେମାନେ ଯେ ଆପଣାର ପାପ ଗୁଡ଼ିକୁ ଭୁଲିଯିବେ ତଥା ଈଶ୍ୱରଙ୍କ ସେବା ନିମନ୍ତେ ତତ୍ପର ହୋଇ ଉତ୍ସାହିତ ହେବେ ଏପରି ଏକ ବିଷୟକୁ ମୁଁ ବିଶ୍ୱାସ କରିଥାଏ ପୁଣି ସୁସ୍ଥତା କରି ଏହି ସ୍ଥାନରୁ ବାହାରି ଚାଲିଯିବେ ପୁଣି ପ୍ରତ୍ୟେକ ପାପୀଗଣ ପରିତ୍ରାଣ ଲାଭ କରିପାରିବେ ପ୍ରତ୍ୟେକ ପଶ୍ଚାତପଦ ହୋଇଥିବା ବ୍ୟକ୍ତିଗଣ ପୁଣି ଫଳକୁ ଫେରି ଆସିପାରିବେ ପୁଣି ସ୍ୱୟଂରୁ ଲଜ୍ଜିତ ହେବେ ଆଉ ପ୍ରତ୍ୟେକ ସାଧୁ ବ୍ୟକ୍ତି ଆନନ୍ଦିତ ହେବେ ପୁଣି ନୂତନ ଆଶା ଓ ଉଦ୍ଦୀପନାକୁ ଲାଭ କରିବେ ସେହି ଏକ ପ୍ରକାର ମାତ୍ର ପ୍ରମୁଖ ବିଷୟକୁ ଲାଭ କରିବେ ଯାହାକି ଏହି କାଲବରୀଟି ଆମ ନିମନ୍ତେ ପୁଣି ଜଗତର ନିମନ୍ତେ ଅର୍ଥ ପ୍ରକାଶ କରିଥାଏ ଏହା ତ ପାପର ପ୍ରଶ୍ନଟିକୁ ଏକ ବାହାରେ ପୁଣି ସଦା ସର୍ବଦା ନିମନ୍ତେ ସମାଧାନ କରି ପକାଇଥାଏ ପାପରେ ଦୋଷୀ ହୋଇ ମନୁଷ୍ୟ ପାପୀ ବୋଲି ଗଣ୍ୟ ହୋଇଥିଲା ଆଉ ପାପ ତ ଏପରି ଏକ ବର୍ତ୍ତନ ପରିଶୋଧ ବିଷୟ ଥିଲା ଯାହାକୁ କେହି ଜଣେ ଦ୍ୱିତୀୟ ବ୍ୟକ୍ତି ମଧ୍ୟ ସୁଝାଇ ପାରିନଥିଲା କାରଣ ପରିଶୋଧର ମୂଲ୍ୟଟି ଏପରି ମାତ୍ରାଧିକ ଥିଲା ଯେ କେହି ଜଣେ ମନୁଷ୍ୟ ସୁଦ୍ଧା ଏହାକୁ ପରିଶୋଧ କରିବାକୁ ସକ୍ଷମ ନଥିଲେ ଈଶ୍ୱର ଯେ ତାହାକୁ ସେପରି ଭାବରେ ହେବା ନିମନ୍ତେ ପୂର୍ବରୁ ନିରୂପଣ କରି ସାରିଥିଲେ ସେପରି ଏକ ବିଷୟକୁ ମୁଁ ବିଶ୍ୱାସ କରିଥାଏ ଅର୍ଥାତ୍ ବେତନର ମୂଲ୍ୟଟି ଏତେ ବହୁଳ ପରିମାଣର ଥିଲା ଯେ ତାହାକୁ କେହି ଅନ୍ୟ ଜଣେ ବ୍ୟକ୍ତି କଦାପି ପରିଶୋଧ କରିପାରିନଥିଲେ ସେହି ଏଥିରୁ ସେ ସ୍ୱୟଂ ଏହାକୁ ପରିଶୋଧ କରିଥିଲେ ପୁଣି ପାପର ବର୍ତ୍ତମାନ ତ ମୃତ୍ୟୁ ହିଁ ଥିଲା ଆମ୍ଭେମାନେ ସମସ୍ତେ ପାପରେ ଜନ୍ମଗ୍ରହଣ କରିଥିଲୁ ଅଧର୍ମରେ ଗଠିତ ହୋଇଥିଲୁ ମିଥ୍ୟାଗୁଡ଼ିକୁ କହୁଥିବା ଦ୍ୱାରା ଆମମାନେ ଜଗତକୁ ଆସିଥିଲୁ ସୁତରାଂ ଆମ୍ଭମାନଙ୍କ ମଧ୍ୟରୁ କେହି ଜଣେ ହେଲେ ସୁଦ୍ଧା ଯୋଗ୍ୟବନ୍ତ ନଥିଲେ କିମ୍ବା ସେମାନେ ଜଗତ ମଧ୍ୟରେ ଏପରି କାହାକୁ ହେଲେ ଲାଭ କରିନଥିଲେ ଯିଏକି ଯୋଗ୍ୟବନ୍ତ ରୂପେ ବିବେଚିତ ହୋଇପାରିଥିଲେ ପୁଣି ପାପ ତାହା ତ ପ୍ରକୃତରେ ଜଗତ ମଧ୍ୟରେ ସୂତ୍ରପାତ ହୋଇନଥିଲା ପାପ ତ ପ୍ରକୃତରେ ସ୍ୱର୍ଗରେ ହିଁ ଆରମ୍ଭ ହୋଇଥିଲା ଲୁସିଫର ଅର୍ଥାତ୍ ସେହି ଶୈତାନ ସେ ତ ସେହି ଦୋଷୀକୃତ ହୋଇସାରିଥିବା ସୃଷ୍ଟ ପ୍ରାଣୀଟି ଥିଲା ଯିଏକି ଆପଣାର ଆଜ୍ଞା ଲଙ୍ଘନ ଯୋଗୁଁ ଦୋଷୀ ବୋଲି ସାବ୍ୟସ୍ତ ହୋଇଥିଲା ଏଥିପୂର୍ବେ କି ସେ ଜଗତକୁ ନିକ୍ଷେପ କରାଯାଏ ପାପ ସ୍ୱର୍ଗରେ ଆରମ୍ଭ ହୋଇଥିଲା ଯେଉଁ ସ୍ଥାନରେ ପରମେଶ୍ୱର ସ୍ୱର୍ଗଦୂତଗଣଙ୍କୁ ଠିକ୍ ସେହିପରି ସ୍ଥିତ ରଖିଥିଲେ ଯେପରି ଭାବରେ ସେ ମନୁଷ୍ୟ ସମାଜରେ ମଧ୍ୟ ରଖିଛନ୍ତି ज्ञान बुद्धि सत् असत् ज्ञानदायक वृक्षटी सेई आधारटी थिला जीवनर वृक्षटी पुनी ज्ञानदायक वृक्षटी ताहा थिला जेउ क्षेत्र रे मनुष्य को तार योग्य रुचि सब्यस्त करियाकु पडिथिला पुनी लुसिफर को ताहार रुचि को सब्यस्त करियाकु जतेबेले अधिकार दे जायथिला सेतेबेले से ईश्वर ठारु बळी अधिक किछि पसंद योग्य विषय को पायाकु इच्छा करथिला आउ ताहाई समस्या को आरंभ करथिला पुनी पाप को सूत्रपात करै निमन्ते कोनोसी एक अयोग्य धरणर विषय को आवश्यक पडिथिला आउ सेई आवश्यकता टी मृत्यु ही थिला मृत्यु ही तहार बर्तन थिला पुनी ताहा ही सेपरी अटे यहार पुंखानुपुंख वर्णना को कहिबा निमन्ते आमे माने सविस्तार पूर्वक जाई पारु जेतु मृत्यु बोली केवल एकमात्र मृत्यु जे रहिथिला किंबा रही अछि एहा को मु आदौ विश्वास करे नहीं जीवन बोली केवल गोटे मात्र विषय रही अछि पुनी मु एपरि विश्वास करे जे जने मनुष्य जे कि अनंत जीवन अधिकारी अटे से कदापि मृत्यु बरण करि पारे नहीं पुनी सही प्राण जे पाप करि थाए तार संपूर्ण विनाश जे घटि जाय थाए एहा को मु विश्वास करि थाए कारण बाइबल रे एपरि लिखित होय अछि जे पाप करि थवा सही प्रत्येक प्राण को अवश्य मृत्यु बरण करिया को ही अछि सही मनुष्य टी एपरि त नहे मात्र सही प्राण जे कि पाप करि थाए एपरि कहा जाय अछि सुतरां संपूर्ण रूपे विनाश होय जाय निमन्ते शैतान को निश्चित रूपे मृत्यु बरण करिया को ही अछि आउ संपूर्ण रूपे नाश होय जाय निमन्ते शैतान को निश्चित रूपे मृत्यु बरण करिया को ही अछि सही विश्वजनीन मुक्तिवादी लोक मानकर युक्ति सहित मु एकमत एथि पई नहे यदि समान एपरि कहि थांति जे शैतान अवश्य मुक्ति लाभ करि जीव से तो पाप करिथिला पुनी पाप रो मूल कारणटी सेहि अटे आउ तहार अंतरात्मा पाप करिथिला पुनी से एक आत्मा थिला पुनी सेहि आत्माटी संपूर्ण रूपे विनाश होइ जीव पुनी तहार किछि सत्ता मध्ये रहिब नाही आउ कला रंगर एक चादर न्याय पापटी सर्वप्रथमे प्रारंभिक काल जेतेबेले स्वर्गरु पतित होइथिला एही जगतरे धराशायी होइथिला एहा तो जगतकु वास्तवरे अकर्मण्य करि पकाइथिला एहा जगत मध्य स्थित प्रत्येक प्राणीकु संक्रमित करिथिला आउ ईश्वरंक समस्त सृष्टि परे ताहाकु पतित करिथिला बन्धर मध्यकु आनि पकाइथिला मृत्यु बन्धराधीनकु मनुष्य प्रवेश करिथिला पुनि पीडा दुख दुर्दशा आउ समस्या गुड़ मध्य को प्रवेश कर जायथिला समस्त सृष्ट प्राणीगण एहारी मध्य को प्रवेश जायथिले पापटी तो एपरी एक विभीषिका पूर्ण विषय थिला जहाँ को समस्त जगत को प्रकृत अकर्मण्य करि पकाइथिला आउ ताहारी संतान गण होइथा जगु आमे माने मध्य भरोसाहीन होइ एही जगत रे बास कर रहिथिलु कारण जगत मध्यस्थित प्रत्येक सृष्ट प्राणीगण यार अधीनस्थ होइ जायथिले पुनी प्रत्येक प्राणीगण जो माने कि कालक्रमे एही जगत जात होइथिले सेही समस्त यार अधीनस्थ होइ जायथिले सुतरां तांकु एपरि एक स्थानरु आसिबाकु पडिथिला जेउ स्थानरे पापर कोनोसी लेश मात्र मध्ये रहि नथिला तांकु जगत मध्येरु आगत हेबा असंभव होइ पडिथिला आमार मध्ये कोनोसी एक व्यक्ति अन्य जनकु उद्धार करि पार नथिले एहाकु कोनोसी एक अन्य व्यक्ति ठारु आगत हेबार संभावना रहि नथिला से जे अपना ईश्वरों को सानिध्यरु पृथक होइ सारि अछि एहाकु मनुष्य जेतेबेले हृदयंगम करिथिला तत्परे से जने अनुसंधानकारी होइ पडिथिला सेमाने कांदिथिले सेमाने चित्कार करि उठिथिले सेमाने कष्ट उठाइथिले सेमाने पर्वत गुडीकर उपरे इतस्तत भ्रमण करिथिले पुनि मरुभूमि मध्यरे इतस्तत रूपे भ्रमण करिथिले सेहि नगर निमन्ते अन्वेषण करिथिले जहार शिल्पी ओ निर्माता स्वयं ईश्वर थिले कारण से एहाकु बुझि सारिथिला जे यदि से कोनोसी प्रकारे ईश्वरक सानिध्य को फेरि आसे तेबे से एहार माध्यम को स्वीकार करी ता सहित रे कथाबार्ता करि पारन्ते तथापि फेरि आसिबा निमन्ते कोनोसी पंथा बाकी रहि जाय नथिला से तो संपूर्ण रूपे हजि जायथिला से जे केउ पथ दै फेरि आसी पारे ताकु आदौ जानि नथिला तेणु करि उतस्तत रूपे भ्रमण करि खोजिबारे लागि पडिथिला पुनी जे कोनो स्थान रे पहुँचि जेपरि भावरे हेउ न कहि कि कथाटी पाइ परे निमन्ते चेष्टा करूथिला जेपरि कि से ସେ ନିଶ୍ଚିତ ସ୍ଥାନକୁ ଫେରି ଆସିପାରେ। ତାର ହୃଦୟ ମଧ୍ୟସ୍ଥିତ କୌଣସି ଏକ ଉତ୍ତମ ଚିନ୍ତାଧାରା ତାହାକୁ ଅବଗତ କରାଉଥିଲେ ଯେ ସେ ଏପରି ଏକ ସ୍ଥାନରୁ ବିମୁଖ ହୋଇ ଚାଲିଆସି ଅଛି ଯାହାକି ଏକ ପବିତ୍ର ପୁଣି ନିଷ୍କଳଙ୍କ ସ୍ଥାନ ଅଟେ। ଆଜିର ପ୍ରାତଃ କାଳରେ ଏଠା ସ୍ଥିତ ଏହି ସମାବେଶ ମଧ୍ୟରେ ଏପରି କେହି ଜଣେ ବ୍ୟକ୍ତି ସୁଦ୍ଧା ନାହାନ୍ତି କିମ୍ବା ବିଶ୍ୱବ୍ୟାପୀ ଯେକୌଣସି ସ୍ଥାନକୁ ଏହି ମ୍ୟାଗ୍ନେଟିକ ଟେପ୍ ଗୁଡ଼ିକ ପ୍ରେରିତ ହେବ ସେହି ସ୍ଥାନ ଗୁଡ଼ିକରେ ମଧ୍ୟ ସେପରି କେହି ରହିନାହାନ୍ତି। ଏହି ସ୍ଥାନରେ କିମ୍ବା ବିଶ୍ୱର ଯେକୌଣସି ସ୍ଥାନରେ ଏପରି କେହି ଜଣେ ବ୍ୟକ୍ତି ରହିନାହାନ୍ତି ଯିଏକି ସେ ନିଷ୍କଳଙ୍କ ସ୍ଥାନଟିର ଅନ୍ୱେଷଣ କରୁନାହାନ୍ତି। ଆପଣ ମାନଙ୍କ ବର୍ତ୍ତମାନଟି ଯେ ପରିଶୋଧ କରାଯାଇ ସାରିଅଛି ସେପରି ଏକ ସୁସମ୍ବାଦକୁ ଆପଣମାନେ ଜାଣି ଯାଇଅଛନ୍ତି ଆଉ ତାହା ଯେ ସବୁକିଛି ବିଷୟକୁ ସମାଧାନ କରିଦେଇଅଛି ଏପରି ଆପଣମାନେ ବିଚାର କରିଥାନ୍ତି। ପୁଣି ଆପଣଙ୍କ ବର୍ତ୍ତମାନ ମୂଲ୍ୟଟିକୁ ପରିଶୋଧିତ ହୋଇଯାଇଥିବାର ସାନ୍ତ୍ୱନାକୁ ଆପଣ ଯେତେବେଳେ ଅବଗତ କରାଯାଇଥାନ୍ତି ଠିକ୍ ସେହି ସମୟରେ ଆପଣ ପରିବାରର କେହି ଜଣେ ସଦସ୍ୟ ପୀଡିତ ହୋଇ ଯଦି ପଡିଥାନ୍ତି ଆଉ ପୀଡାଟି ଯେତେବେଳେ ସୁସ୍ଥତା ଲାଭ କରିଥାଏ ସେତେବେଳେ ପରିଶୋଧ କରିବା ନିମନ୍ତେ ଆପଣଙ୍କ ନିମନ୍ତେ ଅନେକ ଗୁଡ଼ିଏ ବାକିଆ ରହିଯାଇଥାଏ। ଆଉ ସର୍ବପ୍ରଥମ ଅବସ୍ଥାଟି ଯାହାକୁ ଆପଣମାନେ ଲକ୍ଷ୍ୟ କରିଥାନ୍ତି ତାହା ଏହି ଯେ ଆପଣଙ୍କ ମୁଣ୍ଡର କେଶ ଗୁଡ଼ିକ ସେତେବେଳେ ପାଚିଯିବାକୁ ଆରମ୍ଭ କରିଥାଏ ତଥା ଆପଣ ପୁନଶ୍ଚ ଯୁବକ ହେବାକୁ ଇଚ୍ଛା କରିଥାନ୍ତି ଆଉ ସେତେବେଳେ କୌଣସି ଏକ ଚେତନା ପାଣି ସବୁବେଳେ ଲଗାତାର ରୂପେ ଆପଣଙ୍କୁ ସ୍ମରଣ କରାଇ ଦେଇଥାଏ ଆଉ ତାହା ତ ପାପର ସେହି ବିରାଟ କାୟ ତରଙ୍ଗର ଭୟଙ୍କରତା ଯୋଗୁଁ ସେପରି ହୋଇଥାଏ। ତଥାପି ଆପଣ ଯେ ତାହାକୁ ଅନ୍ୱେଷଣ କରୁଥିଲେ ସେହି ହେତୁ ଆପଣଙ୍କ ହୃଦୟ ମଧ୍ୟରେ ତାହା ଅବଗତ କରାଇଥାଏ ଯେ କୌଣସି ଏକ ନିଶ୍ଚିତ ସ୍ଥାନରେ ସେହି ନିଷ୍କଳଙ୍କ ସ୍ଥାନଟି ଅବଶ୍ୟ ରହିଅଛି କୌଣସି ଏକ ସ୍ଥାନରେ ସେପରି ଧରଣର ବିଶେଷ ସ୍ଥାନଟି ନିଶ୍ଚିତ ରୂପେ ରହିଅଛି। ତାହା ହିଁ ସେହି କାରଣ ଅଟେ ଯେଉଁ କାରଣବଶତଃ ଆଜି ମଧ୍ୟ ପାପିଟିଏ ଇତସ୍ତତ ଭ୍ରମଣ କରୁଅଛି। କୌଣସି ଏକ ସୁନ୍ଦରୀ ବାଳିକା ସୁପରିଚୟତାକୁ ଲାଭ କରିବା ଉଦ୍ଦେଶ୍ୟରେ ଆପଣଙ୍କର ବର୍ଦ୍ଧିତ କେଶଗୁଚ୍ଛକୁ କାଟି ପକାଉଛନ୍ତି ପୁଣି ନିଜର ସୌନ୍ଦର୍ଯ୍ୟକୁ ଆକର୍ଷଣୀୟ କରିବା ନିମନ୍ତେ ସେ ଆପଣ ମୁଖମଣ୍ଡଳକୁ ସୌନ୍ଦର୍ଯ୍ୟବର୍ଦ୍ଧକ ବସ୍ତୁଗୁଡ଼ିକ ଦ୍ୱାରା ସୁସଜ୍ଜିତ କରାଉଅଛନ୍ତି ଆଉ ଆପଣଙ୍କର ସୁଗଠିତ ଶରୀରାକୃତିକୁ ଦେଖାଇବା ନିମନ୍ତେ ସେପରି ଧରଣର ବିଭତ୍ସ୍ୟ ବସ୍ତ୍ରଗୁଡ଼ିକୁ ପରିଧାନ କରୁଅଛନ୍ତି। ଯେହେତୁ ଏହା ତ ସେପରି ଧରଣର ଅବସ୍ଥାକୁ ସୃଷ୍ଟି କରିବା ନିମନ୍ତେ ହିଁ ଅଟେ ଯେଉଁ ବିଷୟଟିକୁ ସେ କେବଳ ଲାଭ କରିପାରିଥାନ୍ତି ଯେକୌଣସି ସ୍ଥାନରେ ତାହାକୁ ଲାଭ କରିପାରିଥାନ୍ତି କୌଣସି ଏକ ଆକର୍ଷଣୀୟ ବିଷୟକୁ ଲାଭ କରିବା ଉଦ୍ଦେଶ୍ୟରେ ସେପରି ଧରଣର ଅବସ୍ଥାକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଯେତେବେଳେ ଜଣେ ପୁରୁଷଙ୍କୁ ଇସାରା ଦେଇ ତାଙ୍କୁ ଇଙ୍ଗିତ କରି ଡାକିବାର ପରିସ୍ଥିତିକୁ ସେ ସୃଷ୍ଟି କରାଇଥାନ୍ତି ପୁଣି କୁତ୍ସିତ ଧରଣର ଇଙ୍ଗିତ ତାଙ୍କ ପ୍ରତି କରିବା ନିମନ୍ତେ ସେ ସେହି ପୁରୁଷଙ୍କୁ ବାଧ୍ୟ କରିଥାନ୍ତି। ଏହି ଜଣେ ଯୁବକ ସୁଲଭ ବ୍ୟକ୍ତିଟିଏ ଜଣେ ନାରୀଙ୍କ ପ୍ରତି ସେହି ସମାନ ଧରଣର ବ୍ୟବହାରକୁ ମଧ୍ୟ କରିଥାନ୍ତି। ପଡ଼ୋଶୀଗଣ ସେପରି ଧରଣର ଘରଟିଏ ନିର୍ମାଣ କରିଥାନ୍ତି ପୁଣି କୌଣସି ଏକ ନିଶ୍ଚିତ ନମୁନାରେ ତାହାକୁ ନିର୍ମାଣ କରିବାକୁ ଯତ୍ନ ଏଥି ନିମନ୍ତେ କରିଥାନ୍ତି ଯେହେତୁ ତାହା ତାଙ୍କ ପଡ଼ୋଶୀଙ୍କ ଗୃହଠାରୁ କିଛିଟା ଆକର୍ଷଣୀୟ ଗୃହ ରୂପେ ଦେଖାଯିବ। ଏହା ତ ସବୁବେଳେ ସେପରି ହୋଇଆସିଅଛି। ଆମ୍ଭେମାନେ କୌଣସି ଏକ ନିଶ୍ଚିତ ବିଷୟକୁ ଖୋଜୁଅଛୁ ଆଉ କୌଣସି ଏକ ବିଷୟ ଏହାର ଠିକ୍ ଉର୍ଦ୍ଧ୍ୱରେ ରହି ନିରନ୍ତର ରୂପେ ଗତି କରିଯାଉଅଛି। କେହି ଜଣେ ଯୁବତୀ ଅନ୍ୟ ଜଣେ ଯୁବତୀଙ୍କ ସହିତ ସାକ୍ଷାତ କରିଥାନ୍ତି ଯିଏକି ତାଙ୍କଠାରୁ ମଧ୍ୟ ଅଧିକ ଜଣାଶୁଣା ନାରୀଟିଏ ହୋଇଥାନ୍ତି। ପଡ଼ୋଶୀଟି ସେପରି ଆକର୍ଷଣୀୟ ଗୃହଟିଏ ନିର୍ମାଣ କରିଥାନ୍ତି ଯାହାକି ତାଙ୍କଠାରୁ ମଧ୍ୟ ଖୁବ୍ ଅଧିକ ସୁନ୍ଦର ଦେଖାଦେଇଥାଏ। କେହି ଜଣେ ନାରୀ ଅନ୍ୟ ଜଣେ ନାରୀଙ୍କୁ ଦେଖିଥାନ୍ତି ଯିଏକି ତାଙ୍କଠାରୁ ଅଧିକ ଚାକଚକ୍ୟ ସୁନ୍ଦର ବସ୍ତ୍ରରେ ପରିଧିତ ଥାଇ ତାଙ୍କଠାରୁ ଅଧିକ ପୁଣି ଆହୁରି ସୁନ୍ଦର ଦେଖାଦେଇଥାନ୍ତି। ଏହା ତ ଆମମାନ ମଧ୍ୟ ରହିଥିବା କୌଣସି ଏକ ବିଶେଷ ଧରଣର ଅଭିରୁଚି ଅଟେ ଯାହାକି କୌଣସି ଏକ ବିଶେଷ ପ୍ରକାର ବିଷୟକୁ ଅଭିଳାଷ କରିଥାଏ ପୁଣି ଆମମାନେ ଯେ ହଜିଯାଇଅଛୁ ସେପରି ଏକ ସୂଚନା ଆମମାନଙ୍କୁ ପ୍ରଦାନ କରିଥାଏ। ଆମମାନେ ସେପରି ଏକ ବସ୍ତୁ ଲାଭ କରିବାକୁ ଇଚ୍ଛା କରିଥାଉ ଅର୍ଥାତ୍ କୌଣସି ଏକ ବସ୍ତୁ ଯେ ଆମମାନଙ୍କୁ ସେହି ସନ୍ତୁଷ୍ଟି ଆଡ଼କୁ ଘେରିଯାଇଥାଏ ସେପରି ଏକ ବିଷୟକୁ ଆମମାନେ ବୁଝିଥାଉ ତାହା ହିଁ ହୃଦୟ ମଧ୍ୟସ୍ଥିତ ସେହି କ୍ଷୀଦାକୁ ତୃପ୍ତି ଦେଇପାରିଥାଏ। ତଥାପି ଏହା ସେପରି ଅନୁଭୂତି ହୋଇଥାଏ ଯେପରିକି ଆମମାନେ ଏହାକୁ ଆଦୌ ପାଇପାରିବା ନିମନ୍ତେ ସକ୍ଷମ ନୁହଁ। ପ୍ରାଚୀନ କାଳରୁ ମନୁଷ୍ୟ ସମାଜ এতে নিমন্তে চেষ্টা করি আসিয়াছি সেমানে এতে নিমন্তে ক্রন্দন করিলে সেমানে এতিপাই চিৎকার করি উঠিলে যে প্রকার ধরনর উদ্যমকু করা যাই পারে বলি সেমানে বুঝিলে সেই সকল প্রকার উদ্যম গুলিকু সেমানে করিলে ইহা সত্ত্বে জগত মধ্যে ইতস্তত ভ্রমণ করুথবা ভ্রমণ করি সুদ্ধা সেমানে তাহাকু কৌশ প্রকারে পাই পারি নথিলে পরিশেষরে একদা কালবারি উপরে তাহা হি সেদিনটি থিলা এই জনে ব্যক্তি ঠিক সেই সময়রে মহিমারু ওল্হাই আসিথিলে যীশু খ্রিস্টঙ্ক নামরে পরিচিত হই কেই জনে ব্যক্তি ওল্হাই আসিলে ঈশ্বরঙ্ক সেই পুত্র জনক থিলে যে মহিমাকু ত্যাগ করি ধরা ধামকু ওল্হাই আসিথিলে আউ আউ কালবারিটি আকারকু ধারণ করিথিলা তাহা তো সেই দিনটি থিলা যেতেবেলে কি মূল্যটি পরিশোধ করা যাইথিলা পুনি পাপর সমস্যাটি সবু দিন নিমন্তে সমাধান হই যাইথিলা আউ যে পথটি নিমন্তে আমমানে এতে আকুলিত থিলু এবং ব্যস্ত থিলু সেই পন্থাকু সে আমমান নিমন্তে খুলি দেইথিলে এহাই আমমান নিমন্তে সন্তুষ্টির সেই একমাত্র পন্থাকু খুলি পকাইথিলা এপরি কেহি জনে হেলে মধ্য যোগ্য ব্যক্তিটিয়ে হইনথিলে যে কি কদাপি সেই কালবরীকু পরিদর্শন করিথিলে আউ তাহা যেপরি ধরণ হই পরিচিত থিলা সেপরি ধরণ হই দেখিথিলে তাহা তো সর্বদা সেই সমান ধরণ হই দেখা মিলিপারিথিলা যে কৌশি বস্তুকু সে কদাপি অভিলাষ করিথিলে কিংবা আকাঙ্ক্ষা করিথিলে সেই সকল বস্তুগুড়িক তাঙ্কু মিলি যাইথিলা যেতেবেলে কি সে সেই স্থানে পৌঁছি যাইথিলে এহা তো এপরি ধরণর বিশেষ দিন থিলা এবং এপরি বিশেষ বিষয় থিলা যে তাহা তো জগতকু মধ্যে থরহর করি পকাইথিলা এহা তো জগতকু এপরি ভাবে থরহর করি পকাইথিলা যাহা কি এথি পূর্বে সেপরি কদাপি হইনথিলা অর্থাৎ যীশু যেতে কালবরীরে মৃত্যুবরণ করিলে পুনি পাপর বর্তনকু পরিশোধ করি দেইথিলে সেদিন সেপরি ঘটিথিলা এই পাপাধম জগতটি অন্ধকারময় হই যাইথিলা সূর্য মধ্যাহ্ন সময়রে অস্ত হই যাইথিলা আর এক বিব্রত অবস্থার মধ্যে পতিত হইথিলা পাহাড় গুড়াক থরহর হই পড়িলে পর্বত গুড়িক বিদীর্ণ হই পড়িলে মৃত শরীর গুড়াক কবর মধ্যে উত্থাপিত হইথিলে এহা কিপরি ধরনর এক কার্যকু সম্পন্ন করিথিলা ঈশ্বর কালবরী উপরে থাই নিশ্চিন্ত করি পকাইথিলে তে সেই পশুটিকু যে কি শয়তান বলি জনাশুনা থিলা তাকু চিরদিন নিমন্তে ক্ষত বিক্ষত করি পকাইথিলে আউ সেই সময়ঠারু আরম্ভ করি অদ্যাবধি সে অধিক রূপে প্রযত্নশীল হয়ে পড়িয়াছন্তি যেহেতু এত মনুষ্য সমাজ মধ্যকু জ্যোতিটিকু ঘেনি আসিথিলা আউ যে কেই ব্যক্তি ইয়াকু জানন্তি যে ক্ষত বিক্ষত হইথিবা পশুটিয়ে আপনার চরম সীমার বিভীষিকা কৃতিকু ধারণ করি থাকে আপনার মেরুদণ্ডকু ভাঙ্গি পড়িথিবা দেখি সে আগপথ হই গুরুণ্ডিবাকু চেষ্টা করিথায় আউ কালবরী উপরে শয়তান পরাজিত হইথিলা তাহার যে সেপরি ধরনর এক অবস্থা হইথিলা এহা সেই সময়ের জগতটি প্রমাণিত করিথিলা সবুঠারু বহুমূল্য পরিশোধটি যাহাকু কদাপি প্রদান করা যাইথিলা পুনি সেই একমাত্র ব্যক্তি যে কে ইয়াকু পরিশোধ করিপারিথিলে সে আসিথিলে আউ কালবরীরে ইয়াকু পরিশোধ করি দেইথিলে তাহাই সেই স্থানটি থিলা যেউঠারে এই বহুমূল্য পরিশোধকু প্রদান করা যাইথিলা তাহাই অনেক দিনের এক বিষয় অটে ঈশ্বর ইয়াকু আবশ্যক করিথিলে কেই জনে হেলে ব্যক্তি সুদ্ধা যোগ্য নথিলা কেই জনে হেলে মধ্য সক্ষম নথিলে কেই জনে হেলে সুদ্ধা ইয়াকু পরিশোধ করি পারি নথিলে পুনি ঈশ্বর তয়ংরু ওল্হাই আসিথিলে আউ মনুষ্যরূপী হইথিলে পুনি মনুষ্যর অভিলাষ গুড়িকর সহিত ভরপুর থাই জনে মনুষ্যর জীবনে বাস করিথিলে পুনি কালীবলীরে প্রসারপিত হইথিলে পুনি তাহা তো এপরি এক বিষয় থিলা সে যে ইয়াকু কদাপি করিপারন্তি নাহিঁ সেপরি এক বিচারকু শয়তান যেতেবেলে পোষণ করিথিলা সে সেপরি অবস্থার মধ্যে দেই গদি করিপারন্তি নাহিঁ এপরি এপরি তো দিয়াবল সেতেবেলে বিচার করিথিলা সে গেতসিমানির যাতনাপূর্ণ পরিস্থিতি মধ্যে গতি করিথিলে পুনি সেই সকল প্রকারর পরীক্ষা গুড়ি সহন করিথিলে যেগুড়া কেহি জন মনুষ্য কদাপি সহন করিপারে সে তো অন্যান্য ব্যক্তিগণ সদৃশ এহার মধ্যে দিয়ে গমন করিথিলে এহা সত্ত্বে যে মূল্যকু পরিশোধ করিথিলে আর তাহা হি যাহাকে এই এই পৃথিবীকু অন্ধকারময় করে পকাইথিলা যেপরিকি এক অস্ত্রোপচার নিমন্তে চেতনাশূন্য করিবার ঔষধটি কার্য করিথায় কেহি জনে চিকিৎসক কৌশি ব্যক্তিকু যেতেবেলে অস্ত্রোপচার করিবাকু যোজনা করিথান্তি সেতেবেলে সে প্রথমে তাঙ্কু নিশাগ্রস্ত করি শুয়াই পকাইথান্তি এথিপূর্বে কি সে ଏହି ଚିକିତ୍ସାର କାର୍ଯ୍ୟକୁ ସମ୍ପନ୍ନ କରନ୍ତି। ଆଉ ମଣ୍ଡଳୀ ନିମନ୍ତେ ଈଶ୍ୱର ଯେତେବେଳେ ଅସ୍ତ୍ରୋପଚାର କରିଥିଲେ ସେତେବେଳେ ଜଗତରେ ମଧ୍ୟ ବେହୋସୀର ଔଷଧକୁ ଲାଭ କରିଥିଲା। ପ୍ରକୃତି ମଧ୍ୟ ଏକ ଚେତାଶୂନ୍ୟ ଅବସ୍ଥାକୁ ଲାଭ କରିଥିଲା। ଈଶ୍ୱର ଯେ ମନୁଷ୍ୟ ଶରୀରରେ ମୃତ୍ୟୁଭୋଗ କରୁଥିଲେ ଏଥିରେ ବିସ୍ମୟ ପ୍ରକାଶ କରିବାର କୌଣସି କାରଣ ନାହିଁ। ଏହା ତ ସେପରି ଏକ ସମୟ ଥିଲା ଯାହାକୁ ଜଗତ ଅପେକ୍ଷା କରି ରହିଥିଲା। ତାହା ସତ୍ତ୍ୱେ ସେମାନଙ୍କ ମଧ୍ୟରୁ ଅନେକ ଏହାକୁ ବୁଝିପାରିନଥିଲେ। ଆଜିକାର ଦିନମାନଙ୍କ ସଦୃଶ ଏହି ଘଟଣା ଗୁଡ଼ିକର ନିମନ୍ତେ ଅନେକ ଅପେକ୍ଷା କରି ରହିଥାନ୍ତି। ତାହା ସତ୍ତ୍ୱେ ସେମାନେ ଏହାକୁ ବୁଝିନଥାନ୍ତି। ସେମାନେ ନିସ୍ତାର ପାଇବାର ପନ୍ଥାକୁ ବିବେଚନା କରିପାରିନଥାନ୍ତି। ସେମାନେ ତଥାପି ସୁଖାଭିଳାଷ ନିମନ୍ତେ ପୁଣି ତାହାକୁ ଲାଭ କରିବା ନିମନ୍ତେ ଚେଷ୍ଟା କରୁଥାନ୍ତି ତଥା ଜାଗତିକ ସମ୍ପଦ ଗୁଡ଼ିକୁ ପାଇବାରେ ବ୍ୟସ୍ତ ରହିଥାନ୍ତି। ସମସ୍ତଙ୍କ ପନ୍ଥାକୁ ପାଇବା ନିମନ୍ତେ ଚେଷ୍ଟା କରୁଥାନ୍ତି। ସେହି ଦିନଟି ଆଡ଼କୁ ନିର୍ଦ୍ଦେଶିତ କରି ଦେଖାଇଦେବା ନିମନ୍ତେ ଅନେକ ଗୁଡ଼ିଏ ରେଖାଙ୍କିତ ମାର୍ଗଦର୍ଶକ ଗଣ ରହିଅଛନ୍ତି। ଅନେକ ଗୁଡ଼ିଏ ଆଚ୍ଛାଦନକାରୀ ବସ୍ତୁଗୁଡ଼ିକ ରହିଥିଲେ ଯେଉଁମାନେ କି ଦେଶଶାବକଟିର ଦ୍ୱାରା ଆଚ୍ଛାଦିତ ରହିଥିଲେ, ଗୋବତ୍ସ ଗୁଡ଼ିକର ଦ୍ୱାରା, କାପ୍ତ ଗୁଡ଼ିକ ଦ୍ୱାରା ତଥା ସେପରି ଅନ୍ୟାନ୍ୟ ସାଧନ ଗୁଡ଼ିକ ଦ୍ୱାରା ଆଚ୍ଛାଦିତ ହୋଇ ରହିଥିଲେ। ତଥାପି ଏଗୁଡ଼ିକ ତ ତାହାକୁ ଉଚ୍ଛେଦ କରିପାରିନଥିଲା। ଏହା ମୃତ୍ୟୁ ଶକ୍ତିକୁ ବିନାଶ କରିପାରିନଥିଲା ଯେହେତୁ ଶୈତାନ ଜଗତକୁ ଅଧିକାର କରି ରହିଥିଲା। ସେହି ସମାନ ପାହାଡ଼ ଗୁଡ଼ିକ ସେଗୁଡ଼ିକ ଥିଲେ ଯାହାର ଉପର ଦେଇ ଏକଦା ଗତାୟତ କରିଥିଲେ, ଜଗତରେ ଗତାୟତ କରିଥିଲା, ସେଗୁଡ଼ିକ ଜ୍ୱଳନ୍ତ ଅଙ୍ଗାରଖଣ୍ଡ ହୋଇ ଜଳି ଉଠିଥିଲେ। ଲୁସିଫର ସେହି ପ୍ରଭାତୀୟ ତାରା ଥିଲା। ଆଉ ଆଗ୍ନେୟଗିରିର ହୋଇ ଏହା ଯେତେବେଳେ ଜଳି ଉଠିଥିଲା ସେଥିରେ ସେ ଏହାରି ଉପରେ ଏହି ଜଗତ ଉପରେ ଗତାୟତ କରିବା ଲାଗିଥିଲା। ସେହି ସମାନ ପାହାଡ଼ ଗୁଡାକ ଯାହାକି ଏକଦା ଥଣ୍ଡା ପଡ଼ିଯାଇଥିଲା, ଯୀଶୁ ଯେତେବେଳେ କାଲବରୀ ଉପରେ ମୃତ୍ୟୁବରଣ କରିଥିଲେ ସେଗୁଡ଼ିକ ପୃଥିବୀ ପୃଷ୍ଠରୁ ପରିଷ୍କାର କରି ପକାଇଥିଲେ। ସେହି ମୂଲ୍ୟଟି ଯାହାକି ପରିଶୋଧିତ ହୋଇସାରିଥିଲା, ତଦ୍ୱାରା ଶୈତାନର ବନ୍ଧନଟିକୁ ମୁକ୍ତ କରାଯାଇ ତାହାକୁ ଦୂରୀକୃତ କରାଯାଇଥିଲା। ଈଶ୍ୱର ମନୁଷ୍ୟମାନଙ୍କ ହସ୍ତରେ ସମର୍ପିତ ହୋଇଥିଲେ, ପୂର୍ବ ସଂକଳ୍ପିତ ସେହି ପନ୍ଥାଟିର ମଧ୍ୟରେ ସମର୍ପିତ ହୋଇଥିଲେ ଯାହାକୁ ସେ ମନୁଷ୍ୟ ଅପେକ୍ଷା ରହିଥିଲା। ତାକୁ ଆଉ କଦାପି କ୍ରନ୍ଦନ କରିବାକୁ ପଡ଼ିନଥିଲା। ଏହା ସତ୍ତ୍ୱେ ସେ ଶୈତାନ ମେରୁଦଣ୍ଡକୁ ସେହି କାଲବରୀରେ ଭଗ୍ନ କରି ପକାଇଥିଲେ। ପାପର ସେହି ମେରୁଦଣ୍ଡଟି ପୁଣି ପୀଡ଼ାର ମେରୁଦଣ୍ଡଟିକୁ ଭାଙ୍ଗି ପକାଇଥିଲେ। ତତ୍ପରେ ଯାଏ ଏହା ଜଗତ ମଧ୍ୟସ୍ଥିତ ପ୍ରତ୍ୟେକ ମରଣଶୀଳ ପ୍ରାଣୀଙ୍କୁ ପାପଗୁଡ଼ିକରୁ ମୁକ୍ତିଦାନ କରି ଈଶ୍ୱର ନିକଟକୁ ପୁନଶ୍ଚ ଫେରାଇ ଆଣିଥିଲା। ହାଲେଲୁୟା! ଆମମାନଙ୍କ ପାପଗୁଡ଼ିକ କ୍ଷମା ପାଇ ସାରିଅଛି। ଆଉ ଶୈତାନ ତ କୌଣସି ମତେ ଈଶ୍ୱରଙ୍କ ନିକଟରୁ ଆମମାନଙ୍କୁ କଦାପି ଦୂରେଇ ରଖି ନ ପାରେ। ଗୋଟିଏ ରାଜପଥ ସେହି ସ୍ଥାନରୁ ପ୍ରସ୍ତୁତ କରାଯାଇଅଛି। ସେହି ସ୍ଥାନରେ କଥୋପକଥନର ଏକ ପ୍ରକାର ମାଧ୍ୟମକୁ ଅବସ୍ଥାପିତ କରାଯାଇଅଛି। ମହିମାର ଆଡ଼କୁ ପଥଟିଏ ଉନ୍ମୁକ୍ତ ହୋଇ ରହିଅଛି। ପୁଣି ସେହି ମାର୍ଗଟିର ଅନ୍ୱେଷଣ କରି ସେଠାରେ ପହଞ୍ଚିବା ନିମନ୍ତେ ଏହା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେ ଆଡ଼କୁ ଆକର୍ଷିତ କରି ଘେନି ଯାଉଅଛି। କେହି ଜଣେ ବ୍ୟକ୍ତି ପାପରେ ପରିପୂର୍ଣ୍ଣ ଅବସ୍ଥାରେ ଯଦି ରହିଥାନ୍ତି ତେବେ ତାହା ତ ତାଙ୍କୁ ସେହି ପୁରାତନ ମୁଖ୍ୟାଳୟଟିର ସହିତ ସମ୍ପର୍କ ସ୍ଥାପନ କରାଇ ରଖିଥାଏ।
ସେ ସେହି ପାପରୁ କ୍ଷମା ପାଇଯାଇପାରନ୍ତି। କେବଳ ସେତିକି ଅଟେ ଏପରି ନୁହେଁ, ମାତ୍ର ସେହି ପାପର ନିମନ୍ତେ ମୂଲ୍ୟଟି ଯେ ପରିଶୋଧ କରାଯାଇ ସାରିଥିଲା ଏହାକୁ ସେ ବୁଝିଯାଇଥାନ୍ତି। ଗୌରବଜନକ କଥା।
ମୁଁ ଯେ ଯୋଗ୍ୟବନ୍ତ ନୁହେଁ ସେପରି ଧରଣର ଉକ୍ତିକୁ ତ ଆପଣମାନଙ୍କୁ କହିବାକୁ ଆଉ ପଡିବ ନାହିଁ। ନିଶ୍ଚିତ ରୂପେ ଆପଣ ସେପରି ନୁହନ୍ତି, ଆପଣ ସେପରି କଦାପି ହୋଇପାରିନଥିଲେ। ତଥାପି କେହି ଜଣେ ଯୋଗ୍ୟବନ୍ତ ବ୍ୟକ୍ତି ଆପଣଙ୍କ ସ୍ଥାନକୁ ଗ୍ରହଣ କରି ନେଇଥିଲେ। ଆପଣ ତ ମୁକ୍ତ ଅଟନ୍ତି, ଆପଣଙ୍କୁ କୌଣସି ମତେ ଆଉ ଇତସ୍ତତଃ ଭ୍ରମଣ କରିବାକୁ ଆବଶ୍ୟକ ରହି ନାହିଁ। ପୁଣି ଏହି ଜଗତରେ ଥାଇ ସୁଖାଭିଳାଷକୁ ଅନ୍ୱେଷଣ କରିବାକୁ ଆପଣଙ୍କୁ ଆଦୌ ଆବଶ୍ୟକ ରହି ନାହିଁ, ଯେହେତୁ କାରଣ ରକ୍ତପୂର୍ଣ୍ଣ ନିର୍ଦ୍ଧରଟିଏ ଇମାନୁଏଲଙ୍କ ଶରୀରରୁ ବୋହେ ପାପି ଯେଉଁଠାରେ ନିଜ ତ୍ରୁଟିରେ ଧୌତ ହୋଇ ରକ୍ଷା ପାଏ। କୌଣସି ପ୍ରକାରେ ହଜି ଯିବାକୁ ପଡିବ ନାହିଁ। ସେହି ସ୍ଥାନରେ ରାଜମାର୍ଗଟିଏ ପୁଣି ଏକ ନିଶ୍ଚିତ ପଥଟିଏ ନିର୍ଦ୍ଦେଶିତ ହୋଇ ରହିଅଛି। ଆଉ ତାହା ତ ଧାର୍ମିକତାର ପବିତ୍ରତାର ମାର୍ଗ ବୋଲି ପରିଚିତ ଅଟେ। କୌଣସି ଅଶୁଚି ବ୍ୟକ୍ତି ତାହା ଉପର ଦେଇ ଗମନ କରିପାରେ ନାହିଁ, ଯେହେତୁ ତାହା ତ ସର୍ବପ୍ରଥମେ ସେହି ନିର୍ଦ୍ଧର ନିକଟରୁ ଆସିଥାଏ। ତତ୍ପରେ ତାହା ସେହି ରାଜମାର୍ଗଟି ଉପରେ ଚାଲିଯିବାକୁ ଯୋଗ୍ୟ ହୋଇଥାଏ। ସେ ଶୈତାନର ଶକ୍ତିକୁ ପରାଜିତ କରିଦେଇଥିଲେ। ସେ ନରକର ଫାଟକକୁ ବନ୍ଧନ ଶାଳର ଫାଟକ ଗୁଡ଼ିକୁ ଖୋଲି ପକାଇଥିଲେ। ସେହି ପ୍ରତ୍ୟେକ ବ୍ୟକ୍ତି ଯିଏକି ଏହି ଜଗତରେ ବନ୍ଦୀ ଅବସ୍ଥା ବରୁଦ୍ଧ ହୋଇ ରହିଥିଲା, କାରାଗୃହ ଗୁଡ଼ିକ ମଧ୍ୟରେ ବନ୍ଦୀ ହୋଇ ରହିଥିଲା, ଭୟଭୀତ ଥିଲା ଯେ ଯେତେବେଳେ ସେ ମୃତ୍ୟୁବରଣ କରୁଥିଲା ସେତେବେଳେ ମୃତ୍ୟୁଟି ତା ପାଇଁ କିପରି ଧରଣର ହୋଇ ସମ୍ମୁଖୀନ ହେବ। କାଲବରୀ ଉପରେ ସେ କାରାଗୃହର ସେହି ଫାଟକ ଗୁଡ଼ାକୁ ଖୋଲି ପକାଇଥିଲେ ଆଉ ପ୍ରତ୍ୟେକ ବନ୍ଦୀଗଣଙ୍କୁ ସେ ମୁକ୍ତ ହୋଇଯିବା ନିମନ୍ତେ ଅନୁଗ୍ରହ କରିଥିଲେ। ଆପଣଙ୍କୁ ପାପ ଦ୍ୱାରା ଆଉ ଅଧିକ ରୂପେ କ୍ଷତିଗ୍ରସ୍ତ ହେବାକୁ ପଡିବ ନାହିଁ। ଆପଣ ନିଜର ସଦସ୍ୟଗଣଙ୍କୁ ପାପର ଅନୁସରଣ ହୋଇ ଦେଖିବାକୁ ଆଉ ସକ୍ଷମ ହୋଇ ନ ପାରନ୍ତି, ଅର୍ଥାତ୍ ସୁରା ପାନ କରିବାରେ, ଧୂମ୍ର ପାନ କରିବାରେ, ଜୁଆ ଖେଳିବାରେ, ମିଥ୍ୟା କଥା ଗୁଡ଼ାକ କହିବାରେ ଆଉ ଚେଷ୍ଟା କରିବାର ଦେଖି ନ ପାରନ୍ତି। ଆପଣ ତ ବିଶ୍ୱସ୍ତ, ନ୍ୟାୟପରାୟଣ ଏବଂ ଧାର୍ମିକ ବ୍ୟକ୍ତି ହୋଇପାରିଥାନ୍ତି ଆଉ ଶୟତାନକୁ ଏହାର ବିରୋଧ କରିବାର କୌଣସି ଆବଶ୍ୟକତା ପଡି ନ ପାରେ, ଯେହେତୁ ଆପଣ ତ ଏକ ପଥ ମଧ୍ୟରେ, ଜୀବନର ସୁନିଶ୍ଚିତ ପଥ ମଧ୍ୟରେ ଅବସ୍ଥାନ କରି ଦୃଢ଼ ରହିଅଛନ୍ତି। ଏହା ତ ସନାତନର ପ୍ରସ୍ତରଙ୍କ ଉପରେ ଆପଣଙ୍କର ଲଙ୍ଗରଟିକୁ ପକାଇ ସାରିଅଛି, କୌଣସି ଶକ୍ତି ଆପଣଙ୍କୁ ଏଥିରୁ ବିଚଳିତ କରି ନ ପାରେ। ପବନର ଯେକୌଣସି ଶକ୍ତି ମଧ୍ୟ ଆପଣଙ୍କୁ ଏଥିରୁ ବିଚଳିତ କରି ନ ପାରେ, କୌଣସି ପ୍ରକାରର ଶକ୍ତି ଏପରିକି ସ୍ୱୟଂ ମୃତ୍ୟୁ ମଧ୍ୟ ଈଶ୍ୱରଙ୍କ ପ୍ରେମରୁ ଯାହାକି ଖ୍ରୀଷ୍ଟ ଯୀଶୁଙ୍କ ମଧ୍ୟରେ ରହିଅଛି ତହିଁରୁ ଆପଣଙ୍କୁ କୌଣସି ପ୍ରକାର ବିଚଳିତ କରି ନ ପାରେ, ତାହା ହିଁ ଯାହାକି କାଲବରୀ ଆମମାନଙ୍କ ନିମନ୍ତେ ଅର୍ଥ ପ୍ରକାଶ କରିଥାଏ। ସେହି ବ୍ୟକ୍ତିଟି ଯିଏକି ଥରେ ବନ୍ଦୀ ଅବସ୍ଥାରେ ଥିଲା ଏତେବେଳେ ସେ ସ୍ୱତନ୍ତ୍ର ଅଟେ। ମାନବଗଣ ଯେଉଁମାନେ ଏକଦା ମୃତ୍ୟୁର ଭୟରେ ଥରହର ହୋଇ ରହିଥିଲେ ସେମାନେ ଆଉ ମୃତ୍ୟୁକୁ ଭୟ କରିପାରନ୍ତି ନାହିଁ। ସେହି ମନୁଷ୍ୟଗଣ ଯେଉଁମାନେ କି ସେପରି ଏକ ନଗରର ପ୍ରତ୍ୟାଶୀ ଥିଲେ ଯାହାର ଶିଳ୍ପୀ ଓ ନିର୍ମାତା ସ୍ୱୟଂ ଈଶ୍ୱର ଥିଲେ ସେମାନେ ଯେତେବେଳେ ସେହି ରାଜମାର୍ଗଟିର ଉପରେ ପଦାଚରଣ କରିପାରନ୍ତି, ପୁଣି ଆପଣଙ୍କ ମୁଖକୁ ସ୍ୱର୍ଗାଭିମୁଖୀ କରିପାରନ୍ତି, ଯେହେତୁ ସେ ତ ସ୍ୱତନ୍ତ୍ର ଅଟନ୍ତି। ହାଲେଲୁୟା, ସେ ତ ମୁକ୍ତି ଲାଭ କରିସାରିଅଛନ୍ତି, ସେ ତ କୌଣସି ମତେ ଇତସ୍ତତ ହୋଇପାରନ୍ତି ନାହିଁ, ତାଙ୍କୁ କୌଣସି ମତେ ସେପରି କରିବାକୁ ଆବଶ୍ୟକ ହୋଇନଥାଏ। କାରଣ ଆପଣ ଯେ ଉଚିତ କିମ୍ବା ଅନୁଚିତ ଅଟନ୍ତି ଏହାକୁ ବୁଝିବା ନିମନ୍ତେ ଏକ ମାର୍ଗ ସେଠାରେ ନିର୍ଦ୍ଧାରିତ ହୋଇ ରହିଅଛି। ଈଶ୍ୱର ଆମମାନଙ୍କୁ ଜୀବନ ଦାନ କରିଥାନ୍ତି, ଆମମାନଙ୍କ ସକଳ ପାପ ଗୁଡ଼ିକ ମୋଚିତ ହୋଇସାରିଅଛି। ସେଦିନ କାଲବରୀ ଉପରେ ମୂଲ୍ୟଟିକୁ ପରିଶୋଧ କରାଯାଇଥିଲା। ସେହି ସକଳ ପ୍ରକାର ବିଷୟ ଗୁଡ଼ାକୁ ଆମମାନେ ଯେତେ ଦେଖିଥାଉ ସେଥିପାଇଁ ବାକ୍ୟ କାବ୍ୟକାର ଯେ ସେପରି ଭାବେ ଲେଖିଥିଲେ ଏହାକୁ ଆମମାନେ କିପରି ବା ବିସ୍ମୟ ପ୍ରକାଶ କରିପାରୁ। ପାହାଡ ଗୁଡ଼ାକୁ ଖଣ୍ଡ ଖଣ୍ଡ ହୋଇଯିବାର, ପୁଣି ଆକାଶର ପକ୍ଷକୁ ଅଜ୍ଞ ଅନ୍ଧକାରାଚ୍ଛନ୍ନ ହେବାର, ମୋହର ପରିତ୍ରାତା ଆପଣ ମସ୍ତକୁ ନତ କରି ମୃତ୍ୟୁ ଭୋଗଣ କରିଥିଲେ, ବିଚ୍ଛେଦ ବସ୍ତ୍ର ପଥଟି ମାର୍ଗ ଖୋଲି ପକାଇଥିଲା ଚିରଦିନ ନିମନ୍ତେ ସ୍ୱର୍ଗୀୟ ଆନନ୍ଦ ଜୟଧ୍ୱନି କାରଣେ। ସହରଟିଏ ଅନ୍ୱେଷଣ କରିବା ନିମନ୍ତେ ଅବ୍ରାହ୍ମଙ୍କୁ ଆଉ କଦାପି ଇତସ୍ତତ ଭ୍ରମଣ କରିବାକୁ ପଡିନଥିଲା। ସେ ଯେ ପରିତ୍ରାଣ ପାଇବ ଅଥବା ନୁହେଁ ଏଥିପାଇଁ ଜଣେ ପାପୀକୁ କୌଣସି ମତେ ଆଉ ଇତସ୍ତତ ଭ୍ରମଣ କରିବାକୁ ଆବଶ୍ୟକ ହୋଇନଥାଏ। ସେ ଯେ ଆରୋଗ୍ୟତା ଲାଭ କରିବ ଅଥବା ନୁହେଁ ଏହାକୁ ବୁଝିବା ନିମନ୍ତେ ଜଣେ ପୀଡିତ ବ୍ୟକ୍ତିକୁ ଆଉ ଇତସ୍ତତ ଭ୍ରମଣ କରିବାକୁ ଆବଶ୍ୟକ ପଡିନଥାଏ। ପରିତ୍ରାଣର ଉଦ୍ଦେଶ୍ୟରେ ଏକ ଯୋଗ୍ୟ ପଥକୁ ପରିଚିତ କରାଇବା ନିମନ୍ତେ ସେଦିନ କାଲବରୀ ଉପରେ ତାହା ଉନ୍ମୁକ୍ତ ପରଦାଟି ତାକୁ ଖୋଲି ପକାଇଥିଲା। ଏହି ସକଳ ପ୍ରକାରର ଅବ୍ୟବସ୍ଥା ଗୁଡ଼ିକ ଉପରେ ଏକ ପ୍ରକାର ବିଜୟ ଜୀବନ ସହିତ ବାସ କରିବା ନିମନ୍ତେ ଈଶ୍ୱର ଆପଣ ଆତ୍ମାସ୍ଥିତ ଶକ୍ତି ଗୁଡ଼ାକୁ ଆମମାନଙ୍କୁ ଦାନ କରିଅଛନ୍ତି, ପୁଣି ଆମମାନଙ୍କୁ ଏହା କେବଳ ବିଶ୍ୱାସ କରିବା ନିମନ୍ତେ ଆଜ୍ଞା ପ୍ରଦାନ କରିଅଛନ୍ତି। ଯେହେତୁ କାଲବରୀ ଉପରେ ସେହି ଦିନ ତାହା ଘଟିଥିଲା, ସେପରି ଧରଣର ଦିନଟିଏ ଏଥିପୂର୍ବେ କଦାପି ଘଟିନଥିଲା, ସେପରି ଧରଣର ଦିନଟିଏ ଏଥିମନ୍ତେ ଆଉ କଦାପି ପରିଚୟକୁ ଆସିବ ନାହିଁ। ଏହା ତ ଆଉ କଦାପି ପୁଣି କୌଣସି ମତେ ଆବଶ୍ୟକୀୟ ନୁହେଁ। ମୂଲ୍ୟଟିକୁ ପରିଶୋଧ କରାଯାଇ ସାରିଅଛି, ପୁଣି ଆମମାନେ ଉଦ୍ଧାର ଲାଭ କରିସାରିଅଛୁ। ଆମମାନେ ଯେ ଉଦ୍ଧାର ଲାଭ କରିସାରିଅଛୁ ସେହି ହେତୁରୁ ଈଶ୍ୱରଙ୍କ ନାମର ଧନ୍ୟବାଦ ଦିଅନ୍ତୁ। ଆପଣଙ୍କୁ ଆଉ କୌଣସି ମତେ ଇତସ୍ତତ ହୋଇ ଭ୍ରମଣ କରିବାର ଆବଶ୍ୟକ ନାହିଁ, ଏଥିପାଇଁ ଅନୁମାନ କରି କହିବାର ଆଉ କିଛି ଆବଶ୍ୟକ ରହିନାହିଁ। ଏହାର ସବୁକିଛି ବିଷୟକୁ ହରଣ କରାଯାଇ ସାରିଅଛି। ପର୍ଦ୍ଦାଟିକୁ ହଟାଇ ଦିଆଯାଇ ସାରିଅଛି। ପର୍ଦ୍ଦାଟିକୁ ସେପରି କରାଯାଇଅଛି। ପୁଣି ରାଜମାର୍ଗ ଉପରେ ଆମ୍ଭମାନଙ୍କୁ ଅବସ୍ଥାନ କରାଯାଇ ସାରିଅଛି। ଇତସ୍ତତ ରୂପେ ଭ୍ରମଣ କରିବାକୁ ଆଉ ଆବଶ୍ୟକ ରହି ନାହିଁ, ତଥାପି କେବଳ ବିଶ୍ୱାସ କରିବାକୁ ପୁଣି ଧର୍ମ ପୁରାଣ ହୋଇ ଚଳପତ୍ର କରିବାକୁ ଆବଶ୍ୟକ ଅଛି। ଆମ୍ଭେମାନେ ତ ଈଶ୍ୱରଙ୍କ ମହାନ ଉପସ୍ଥିତିରେ ସ୍ଥିରତାର ସହିତ ଚଳପ୍ରଚଳ କରିଥାଉ।
ଅବ୍ରାହମ ଏହାକୁ ଚିହ୍ନିଥିଲେ, ପୁଣି ଅନ୍ୟ ବ୍ୟକ୍ତିଗଣ ଯେଉଁମାନେ କି ସେହି ସହରକୁ ଅନ୍ୱେଷଣ କରୁଥିଲେ ସେମାନେ ମଧ୍ୟ ଏହାକୁ ଚିହ୍ନିଥିଲେ। ସେମାନେ ଯେ କୌଣସି ଅନ୍ୟ ସ୍ଥାନରୁ ଆଗତ ହୋଇଥିଲେ ତାହା ସେମାନେ ଜାଣିଥିଲେ। କୌଣସି ଏକ ବିଶେଷ ଧରଣର ଘଟଣା ଘଟିଥିଲା, ସେମାନେ ଏକ ଅଯୋଗ୍ୟ ଧରଣର ଜଗତ ପୃଷ୍ଠରେ ବାସ କରି ରହିଥିଲେ।
ଭୂମିକମ୍ପ ହୋଇଥିଲା, ଝଡ଼ ତୋଫାନ ହୋଇଥିଲା, ଯୁଦ୍ଧ ଗୁଡ଼ିକ ପୁଣି ନରହତ୍ୟା ଗୁଡ଼ିକ ଦେଖିବାକୁ ମିଳିଥିଲା। କେନ୍ଦୁଆ ଗୁଡ଼ାକ ପୁଣି ବେଶସବ ଗୁଡ଼ାକ ପରସ୍ପର ବାଂଶ ଭୋଜନ କରିବାକୁ ନିଶ୍ଚିତ ଥିଲେ, କିମ୍ବା କେନ୍ଦୁଆ ଗୁଡ଼ାକ ମେଷମାନଙ୍କୁ ଭୋଜନ କରିବା ନିମନ୍ତେ ନିର୍ଦ୍ଧାରିତ ହୋଇ ରହିଥିଲେ। ପୁଣି ସିଂହ ବଳଦର ମାଂସ ଭୋଜନ କରିଥିଲା। ଏହା ତ କୌଣସି ପ୍ରକାରେ ଉଚିତ ପ୍ରକାରର ଅବସ୍ଥା ପରି ବୁଝାଯାଇ ନଥିଲା। କୌଣସି ପ୍ରକାରର ଅବ୍ୟବସ୍ଥା ନିଶ୍ଚିତ ରୂପେ ତନ୍ମଧ୍ୟରେ ରହିଅଛି। ତନ୍ମଧ୍ୟରେ କୌଣସି ବିଶେଷ ପ୍ରକାର ଅବ୍ୟବସ୍ଥା ଥିଲା ବୋଲି ସେମାନେ ଜାଣିଥିଲେ। ଏହି ଜଣେ ମନୁଷ୍ୟ ଯେପରି ଆଚରଣ ବିଶିଷ୍ଟ ଥିଲା, ଭାଇଟିଏ ଅନ୍ୟ ଜଣେ ଭାଇକୁ ବଧ କରିଥିଲା, ପିତା ପୁତ୍ରକୁ ହତ୍ୟା କରିଥିଲେ, ପୁତ୍ର ପିତାଙ୍କୁ ହତ୍ୟା କରିଥିଲା, ସୁତରାଂ କୌଣସି ପ୍ରକାର ଅବ୍ୟବସ୍ଥା ତନ୍ମଧ୍ୟରେ ଅବଶ୍ୟ ଥିଲା। ସେ ତ ବୃଦ୍ଧାବସ୍ଥାକୁ ପଦାର୍ପଣ କରୁଅଛି, ସେ ମୃତ୍ୟୁବରଣ କରୁଅଛି, ସେ ଦୁର୍ବଳ ହୋଇ ପଡୁଅଛି, ବ୍ୟାଧି ତାହାକୁ ସଂକ୍ରମିତ କରୁଅଛି, ସେ ତ ବନ୍ଧନଗ୍ରସ୍ତ ହୋଇସାରିଅଛି। ଆଉ ବୃକ୍ଷ ଗୁଡାକ ବଢ଼ିଥାନ୍ତି, ମାତ୍ର ଅମର ହୋଇ ରହିନଥାନ୍ତି, ସେଗୁଡାକ ମରିଯାଇଥାନ୍ତି। ପର୍ବତ ଗୁଡାକ ଲୁପ୍ତପ୍ରାପ୍ତ ହୋଇଯାଇଥାନ୍ତି, ସମୁଦ୍ର ଗୁଡାକ ଶୁଖିଯାଇଥାନ୍ତି, ବର୍ଷା ବର୍ଷି ନଥାଏ, କୌଣସି ପ୍ରକାରର ଅବ୍ୟବସ୍ଥା ଅବଶ୍ୟ ସ୍ଥାନ ମଧ୍ୟରେ ରହିଅଛି। ପୁଣି ଆମମାନେ ତ ଏପରି ଏକ ସ୍ଥାନକୁ ଅନ୍ୱେଷଣ କରୁଥିଲୁ, ଏପରି ଏକ ସହରର ପ୍ରତ୍ୟାଶା କରୁଥିଲୁ ଯେଉଁ ସ୍ଥାନରେ ଏପରି ଧରଣର ଅବସ୍ଥାଟି ଆଦୌ ସଂଗଠିତ ହୋଇନଥିଲା। ସେ ଏହାକୁ ବୁଝିଥିଲା ଯେ ଯଦି ସେ ସେହି ଜଣଙ୍କ ଉପସ୍ଥିତିକୁ ଫେରି ଆସିପାରେ, କଦାପି ସେହି ବ୍ୟକ୍ତିଙ୍କ ସନ୍ନିକଟକୁ ଫେରି ଆସିପାରେ ଯିଏ କି ଏହାକୁ ଉଚିତ ପ୍ରକାରେ ପ୍ରସ୍ତୁତ କରିଥିଲେ, ସେ ତାଙ୍କ ନିକଟକୁ ଚାଲିଯାଇ ଏ ବିଷୟରେ କଥାବାର୍ତ୍ତା କରିପାରନ୍ତା। ଓହୋ, କିପରି ଧରଣର ଏକ ସୁଯୋଗ ଅଟେ ହେ ପାପି! ଏହା ତ ସେହି ପ୍ରଭାତକାଳୀନ ସମୟ ଅଟେ ଯେତେବେଳେ ଆପଣ ବୁଝିଥାନ୍ତି ଯେ ବାହାରି ଆସିବା ନିମନ୍ତେ ତୁମେ ପଥଟିଏ ପାଇସାରିଅଛ। ସେଦିନ କାଲବରୀ ଉପରେ ପଥଟିଏ ଖୋଲି ଯାଇଥିଲା, ଯେହେତୁ ସେହି ସକଳ କୁଳପତିଗଣ ତାଙ୍କ ନିମନ୍ତେ ଅନ୍ୱେଷଣ କରିଥିଲେ, ଏହା ନିମନ୍ତେ ଖୋଜିଥିଲେ। ଆପଣମାନଙ୍କୁ କାଲବରୀଟି ଏହା ବିନା ମୂଲ୍ୟରେ ଦାନ କରିଥିଲା। ଆପଣ ଏହାକୁ କିପରି ଭାବରେ ପଦଦଳିତ କରିଦେବେ? ସଂସ୍ଥାଟିଏ ଯୋଗଦାନ କରିବା ନିମନ୍ତେ ଆପଣମାନେ ଏହାକୁ କିପରି ଭାବରେ ଅବମାନନା କରିପାରିବେ?
କୌଣସି ଏକ ବିଷୟକୁ ଏହାର ପ୍ରତିବଦଳରେ ଗ୍ରହଣ କରିନେବା ନିମନ୍ତେ ଆପଣ ଏହାକୁ କିପରି ଭାବରେ ଅବମାନ କରିପାରିବେ, କିମ୍ବା ଜଗତର ସୁଖ ସ୍ୱଚ୍ଛନ୍ଦତା ନିମନ୍ତେ ତାହାକୁ କିପରି ଭାବରେ ଅବମାନ କରିପାରନ୍ତି, ଏହାକୁ କାହିଁକି ଗ୍ରହଣ କରିପାରନ୍ତି ନାହିଁ?
ଉନ୍ମୁକ୍ତ ହୋଇସାରିଥିବା ପଥଟି କୌଣସି ଜଣେ ମନୁଷ୍ୟକୁ ଈଶ୍ୱରଙ୍କ ନିକଟକୁ, ପାପର କୌଣସି ପ୍ରକାରର ବିଷୟକୁ କୌଣସି ତ୍ରୁଟି ଦୋଷ ତ୍ରୁଟି ବିନା ଫେରାଇ ଆଣିଥାଏ। ପୁଣି ତାହାର ସମ୍ମୁଖରେ ପଥଟି ନିରୂପିତ କରି ରଖିଥାଏ, ସେହି ବିଷୟଟି ନିମନ୍ତେ ନିରୂପଣ କରି ରଖିଥାଏ ଯାହାକୁ ସେ ଖୋଜୁଅଛି।
ସ୍ୱର୍ଗ, ମହିମା, ଶାନ୍ତି, ଅନନ୍ତ ଜୀବନ ଇତ୍ୟାଦି ସବୁକିଛି ଆଶୀର୍ବାଦ ଗୁଡ଼ିକ ତାହାର ସମ୍ମୁଖରେ ଅବସ୍ଥାନ କରି ରହିଥାଏ।
ସେହି ଦିନଟି ଶୟତାନର ଶକ୍ତି ପାଇଁ ମୃତ୍ୟୁର ଘାତ ସଦୃଶ ସମୟ ଥିଲା। ଏହା ସକଳ ପ୍ରକାରର ଅବ୍ୟବସ୍ଥା ଗୁଡ଼ିକୁ ସମାପ୍ତ କରି ପକାଇଥିଲା।
ପୁଣି ସେହି ସ୍ଥାନରେ ମୁଁ ତାହାଙ୍କୁ ଉପସ୍ଥିତ ଥିବାର ଦେଖିପାରିଥାଏ। ସେ ତ ଏଦନ ଉଦ୍ୟାନ ସ୍ଥିତ ସେହି ମେଷବ କରିଥିଲେ, ସେହି ପ୍ରମୁଖ ପ୍ରତିବିମ୍ବରୁ ଆଗତ ହୋଇଥିବା ସେହି ଶବ କରିଥିଲେ ଯିଏକି ଏଥିରୁ ନିର୍ଗତ ହୋଇ ଆସିଥିଲେ।
ଯେତେବେଳେ କି କୈନଙ୍କ ଅପେକ୍ଷା ଅଧିକ ଉତ୍କୃଷ୍ଟକର ବଳିଦାନକୁ ବିଶ୍ୱାସ ହେବଲ ଅର୍ପଣ କରିଥିଲେ, ସେହି ସମୟଠାରୁ ସେ ତଦ୍ରୁପ ନିର୍ଦ୍ଧାରିତ ହୋଇ ରହିଥିଲେ। ସମ୍ଭବତଃ ସେ ଉକ୍ତ ମେଷ ଶାବକର ଗଳାରେ ଅଙ୍ଗୁରଲତା ଏକ ଦୌଡ଼ିକୁ ବାନ୍ଧି ପାରିଥାନ୍ତି, ପୁଣି ପଥର ଉପରେ ଉଟାରି ଆଣିପାରିଥାନ୍ତି।
ସେ ନିଜର ପଶମଯୁକ୍ତ ଚମଡ଼ାକୁ ନିଜସ୍ୱ ରକ୍ତରେ ରକ୍ତରଞ୍ଜିତ କରି ପକାଇଥିଲେ, ସେ ଆପଣ ରକ୍ତ ଦ୍ୱାରା ଜର୍ଜରିତ ହୋଇ ଉଠିଥିଲେ,
ପୁଣି ବଧ କରିପାରିଥାନ୍ତି ଆଉ ତାହା ମରିବା ପର୍ଯ୍ୟନ୍ତ ଏହାର ରକ୍ତକୁ ବୁହାଇ ପାରିଥାନ୍ତି। ଆଉ ତାଙ୍କର ପଶମଯୁକ୍ତ ଚମଡ଼ା ନିଜସ୍ୱ ରକ୍ତରେ ରକ୍ତରଞ୍ଜିତ ହୋଇ ଉଠିଥିଲା। ସେ ଆପଣା ରକ୍ତ ଦ୍ୱାରା ଜର୍ଜରିତ ହୋଇ ଉଠିଥିଲେ। ଏହା ତ ଛାୟାର ନିଦର୍ଶନ ସୂଚକ ଥିଲା। ତଥାପି ସେଦିନ କାଲବରୀର ଉପରେ ଏହି ଜଗତର ମେଷ ଶାବକଟିଏ ସେଠାକୁ ଗମନ କରିଥିଲେ। ପୁଣି ତାହା ତ ଈଶ୍ୱରଙ୍କ ନିମିତ୍ତ ମେଷ ଶାବକ ଥିଲେ, ଯିଏକି ମୃତ୍ୟୁବରଣ କରୁଥିଲେ, ନିଜସ୍ୱ ରକ୍ତରେ ପାପୀର ପାପକୁ ପରିଷ୍କାର କରିଦେଇଥିଲେ। ସେ ରକ୍ତପାତ କରିଥିଲେ, ହତ କରାଯାଇଥିଲେ, ମାଡ଼ ମରାଯାଇଥିଲେ, ଖେପ ପକାଯାଇଥିଲେ, ନିର୍ଯାତନା ପ୍ରଦାନ କରାଯାଇଥିଲେ, ଚାପୁଡ଼ା ମରାଯାଇଥିଲେ। ପୁଣି ଜଗତ ଦ୍ୱାରା ସେହି ସବୁ ଯାତନା ଗୁଡ଼ିକୁ ସୁଦ୍ଧା ପ୍ରଦାନ କରାଯାଇଥିଲେ। ଆଉ ତାଙ୍କ ସର୍ବାଙ୍ଗ ଶରୀରରୁ ରକ୍ତ ଧାରଧାର ହୋଇ ପ୍ରବାହିତ ହୋଇଥିଲା। ହେବଲଙ୍କ ବଳିକୃତ ମେଷ ଶାବକଟି ଯେତେବେଳେ ମୃତ୍ୟୁବରଣ କରିଥିଲା, ସେତେବେଳେ ସେ ଏପରି ଏକ ଅଜଣା ଭାଷାରେ ନିବେଦନ କରୁଥିବା ଦ୍ୱାରା ମୃତ୍ୟୁବରଣ କରିଥିଲା, ଯାହାକୁ ହେବଲ ଆଦୌ ବୁଝିପାରି ନଥିଲେ। ଏହା ତ ଛଟପଟ ହେଉଥିବା ରକ୍ତ ବହାଉଥିଲା। ଆଉ କାଲବରୀ ଉପରେ ଈଶ୍ୱରଙ୍କ ମେଷ ଶାବକଟି ଯେତେବେଳେ ମୃତ୍ୟୁବରଣ କରିଥିଲେ, ସେତେବେଳେ ମଧ୍ୟ କେହି ଜଣେ ହେଲେ ମଧ୍ୟ ତାଙ୍କ କଥିତ ବାକ୍ୟକୁ ବୁଝିପାରି ନଥିଲେ। ସେ ଚିତ୍କାର କରି କହିଥିଲେ, ହେ ମୋର ପରମେଶ୍ୱର, ହେ ମୋର ପରମେଶ୍ୱର, ତୁମେ ମୋତେ କାହିଁକି ପରିତ୍ୟାଗ କଲ। ତାହା ତ ଈଶ୍ୱରଙ୍କ ମେଷ ଶାବକ ଥିଲେ, ଯିଏକି ଖଣ୍ଡ ଖଣ୍ଡ କରାଯାଇଥିଲେ, ହତ କରାଯାଇଥିଲେ। ସେ ତ ସେହି ସମାନ ମେଷ ଶାବକଟି ଥିଲେ, ଯାହାଙ୍କ ବିଷୟକ ଚିନ୍ତାକୁ କେବଳ ଆପଣାର ମସ୍ତିଷ୍କ ମଧ୍ୟରେ ଧାରଣ କରି ରହିଥିଲେ, ଯେତେବେଳେ କି ନାରୀଙ୍କ ନିକଟରେ ପ୍ରତିଜ୍ଞିତ ବଂଶଙ୍କୁ ଦେଖିପାରିଥିଲେ। ସେ ତ ସେହି ମେଷ ଶାବକଟି ଥିଲେ, ଯାହାଙ୍କୁ ଦାନିଏଲ ବିନା ହସ୍ତରେ ପର୍ବତରୁ କଟାଯାଇଥିବାର ଦେଖିଥିଲେ। ସେ ତ ଚକ୍ରଗୁଡ଼ିକର ମଧ୍ୟ ଭାଗ ରହିଥିବା ସେହି ଚକ୍ରଟି ଥିଲେ, ଯାହାଙ୍କୁ ଭାବଦିଗଣଙ୍କ ନିମନ୍ତେ ଦତ୍ତ ହୋଇଥିଲା। ସେହି ସକଳ ଘଟଣାଗୁଡ଼ିକ ଯାହାକି ସେମାନେ ପୂର୍ବରୁ ଦର୍ଶନର ମାଧ୍ୟମରେ ଦେଖିଥିଲେ, ସେଗୁଡ଼ିକ ଉକ୍ତ ଦିନ ସେଠାରେ ସଫଳ ହୋଇଥିଲା। ସେଦିନ କାଲବରୀ ଉପରେ ସମ୍ପୂର୍ଣ୍ଣ ହୋଇଯାଇଥିଲା। ତାହା ହିଁ ଏକ ମହତ୍ ଶିକ୍ଷାକୁ ପରିଚୟଭୁକ୍ତ କରିଥିଲା। ତାହା ହିଁ ଶୈତାନର ମେରୁଦଣ୍ଡକୁ ଭାଙ୍ଗି ପକାଇଥିଲା। ସେହି ଦିନଟି ଯେ କି ପ୍ରକାରର ଅର୍ଥକୁ ପରିଚିତ କରାଇଥାଏ, ସର୍ବପ୍ରଥମେ ଆମମାନଙ୍କୁ ତାହା ହିଁ ଅନୁସନ୍ଧାନ କରିବାକୁ ଅଛି। ଦ୍ୱିତୀୟତଃ ସେହି ଦିନଟି ଆମମାନଙ୍କ ନିମନ୍ତେ କି ପ୍ରକାର ଧରଣର କାର୍ଯ୍ୟଟିକୁ ସମ୍ପୂର୍ଣ୍ଣ କରିଥିଲା ତାହା ଆମମାନଙ୍କୁ ଧ୍ୟାନ କରିବାକୁ ଅଛି, କିମ୍ବା ଏହା ଯେ ଆମ ନିମନ୍ତେ କ'ଣ କରିଅଛି ତାହା ହିଁ ଆମମାନଙ୍କୁ ଅବଶ୍ୟ ଲକ୍ଷ୍ୟ କରିବାକୁ ଅଛି। ପୁଣି ତୃତୀୟତଃ ସେହି ଦିନଟି ନିମନ୍ତେ ଆମମାନଙ୍କୁ ସୁନିଶ୍ଚିତ ରୂପେ କ'ଣ ଯେ କରିବାକୁ ଅଛି, ଆମମାନଙ୍କୁ ନିତ୍ୟାନ୍ତ ପକ୍ଷେ କ'ଣ ଯେ କରିବାକୁ ଅଛି, ତାହାକୁ ଆସୁ ଆମମାନେ ଧ୍ୟାନ କରିବା। ସର୍ବପ୍ରଥମେ ଆମମାନଙ୍କୁ ସେହି ଦିନଟିକୁ ଅନୁଧ୍ୟାନ କରିବାକୁ ଅଛି, ଯେହେତୁ ତାହା ଏକ ମହତ୍ ଦିନ ଥିଲା। ସକଳ ଦିନମାନଙ୍କ ମଧ୍ୟରୁ ଏକ ବିଶେଷ ପ୍ରକାର ଦିନ ଥିଲା। ପାପର ବର୍ତ୍ତନକୁ ପରିଶୋଧ କରାଯାଇଥିଲା, ସକଳ ଶୈତାନର ଶକ୍ତିକୁ ଭାଙ୍ଗି ଦିଆଯାଇଥିଲା। ପୁଣି ଏହାର ବଦଳରେ ଆମମାନଙ୍କୁ ଯେ କ'ଣ କରିବାକୁ ଅଛି ତାହା ହିଁ ଆମମାନେ ଧ୍ୟାନ କରିବାକୁ ଇଚ୍ଛା କରିଥାଉ। ପୁଣି ବଦଳର ସ୍ୱରୂପ ଯୀଶୁ କାଲବରୀ ଉପରେ ଯେତେବେଳେ ମୃତ୍ୟୁବରଣ କରିଥିଲେ, ସେଦିନ କାଲବରୀ ଉପରେ ପ୍ରାଣ ବିସର୍ଜନ କରିଥିଲେ, ସେ ଯେ ଆମମାନଙ୍କ ପାପଗୁଡ଼ିକ ନିମନ୍ତେ କେବଳ ମୂଲ୍ୟଟିକୁ ପ୍ରଦାନ କରିଥିଲେ ତାହା ସେପରି ନଥିଲା, ମାତ୍ର ସେ ବର୍ତ୍ତନଟିକୁ ମଧ୍ୟ ସୁଝାଇ ଦେଇଥିଲେ। ଆଉ ଆମମାନେ ଯେପରି ତାଙ୍କର ପଶ୍ଚାଦବର୍ତ୍ତୀ ହୋଇ ହେଉ, ସେଥିରେ ସେ ପଥଟିକୁ ମଧ୍ୟ ପ୍ରସ୍ତୁତ କରିଥିଲେ। ଯେହେତୁ ଆମ୍ଭେମାନେ ପତିତ ହୋଇସାରିଥିବା ଆଦମଗଣ ଥିଲୁ, ଯେଉଁମାନେ କି ପରିତ୍ରାଣ ଲାଭ କରିସାରିଅଛୁ, ପୁଣି ଆତ୍ମା ଯେପରି ଭାବରେ ଆଦମଙ୍କୁ ଚାଳନା ପ୍ରଦାନ କରିଥିଲେ, ସେହି ପ୍ରଥମ ଆଦମଙ୍କ ପ୍ରତି ସେପରି କରିଥିଲେ, ସେହି ଆତ୍ମାଙ୍କ ଦ୍ୱାରା ଚାଳନା ଦେଇଥିଲେ, ଯିଏକି ସକଳ ପ୍ରକୃତିକୁ ଆୟତ୍ତାଧୀନ କରି ରଖିଥିଲେ। ତତ୍ପରେ ଆମ୍ଭେମାନେ ଦ୍ୱିତୀୟ ଆତ୍ମ କିମ୍ବା ଜଗତ ମଧ୍ୟ ସ୍ଥିତ ସେହି ମନୁଷ୍ୟ କାଲବରୀ ଉପରେ ସେହି ଦିନରୁ ଖ୍ରୀଷ୍ଟଙ୍କ ଦ୍ୱାରା ଉଦ୍ଧାର ଲାଭ କରିଅଛୁ, ଯେପରିକି ଆମେ ତାଙ୍କୁ ଅନୁସରଣ କରିପାରୁ। ଆଉ କାଲବରୀ ଉପରେ ସେ ଯେଉଁଦିନ ମୃତ୍ୟୁବରଣ କରିଥିଲେ, ସେଦିନ ସେ ଏକ ପଥକୁ ପ୍ରସ୍ତୁତ କରିଥିଲେ। ସେ ଆପଣା ପ୍ରାଣକୁ ବିସର୍ଜନ କରିଥିଲେ, ସେହି ସେ ପବିତ୍ର ଆତ୍ମା ତାହା ଥିଲେ, ଯିଏକି ଏହାଙ୍କୁ ପୁନଃ ଜଗତକୁ ଫେରାଇ ଦେଇଥିଲେ, ମୋହର ନିମନ୍ତେ ପୁଣି ଆପଣମାନଙ୍କ ନିମନ୍ତେ ତାଙ୍କୁ ଦେଇଥିଲେ, ଯେପରିକି ଆମେ ତଦ୍ୱାରା ଜୀବିତ ରହିପାରୁ। ତାଙ୍କୁ ଅନୁସରଣ କରିବା ନିମନ୍ତ ତାହା ହିଁ କାଳବରୀଟି ଆମମାନଙ୍କ ପାଇଁ ଅର୍ଥ ପ୍ରକାଶ କରିଥାଏ। ସର୍ବପ୍ରଥମେ ଏହି ବିଷୟଟି ଉପରେ ଧ୍ୟାନ ଦିଅନ୍ତୁ, ଏହା ଯେ ଆମମାନଙ୍କ ନିମନ୍ତେ କ'ଣ କରିଥିଲା ତାହାକୁ ବିବେଚନା କରି ଦେଖନ୍ତୁ। ପୁଣି ଏହାରି ସମ୍ମାନାର୍ଥେ ଆମମାନଙ୍କୁ ଯେ କ'ଣ କରିବା ଉଚିତ ଅଟେ ତାହାକୁ ଲକ୍ଷ୍ୟ କରନ୍ତୁ ମୋତେ ପୁଣି ଆପଣ ମାନଙ୍କୁ ଅବଶ୍ୟ କଣ କରିବାକୁ ଅଛି ପୁଣି ଆମେ ତ ଏପରି କହିଥାଉ ଯେ ଆଚ୍ଛା ମୁଁ ତାହାକୁ ତ ପସନ୍ଦ କରିଥାଏ ତାହା ଅଧିକ ଉତ୍ତମ ବିଷୟ ଅଟେ ତଥାପି ଆମମାନଙ୍କୁ ଏହାକୁ ଅବଶ୍ୟ ସ୍ୱୀକାର କରି ନେବାକୁ ଅଛି ପୁଣି ଏହାକୁ ସ୍ୱୀକାର କରିନେବା ଅର୍ଥ ତାଙ୍କର ବ୍ୟକ୍ତିତ୍ୱକୁ ସ୍ୱୀକାର କରିନେବାର ଉଦ୍ଦେଶ୍ୟ ଅଟେ ଖ୍ରୀଷ୍ଟଙ୍କୁ ଆମମାନଙ୍କ ହୃଦୟ ଗୁଡ଼ିକ ମଧ୍ୟରେ ସ୍ୱୀକାର କରିନେବାର କାରଣ ଅଟେ ତେବେ ଯାଇ ଆମମାନେ ପାପରୁ ମୁକ୍ତ ହୋଇପାରୁ ସେହି ହେତୁରୁ ଆମମାନଙ୍କ ମଧ୍ୟରେ ପାପର କୌଣସି ବୋଝ ଆଉ କୌଣସି ପ୍ରକାରେ ରହିବ ନାହିଁ ଈଶ୍ୱର ତ ଏପରି ଅନୁଭୂତ ଅଟେ ଯେପରିକି ଆମମାନେ କଦାପି ପାପ କରିନାହୁଁ ସେହି ନିର୍ଦ୍ଦୋଷ ବଳିଦାନଟି ଆମମାନଙ୍କୁ ନିର୍ଦ୍ଦୋଷ କରିଥିଲେ ଯେହେତୁ ଯୀଶୁ ଏପରି କହିଥିଲେ ତୁମମାନଙ୍କ ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ ତୁମମାନେ ମଧ୍ୟ ସେହିପରି ସିଦ୍ଧ ହୁଅ ସୁତରାଂ ଏଥୁଅନ୍ତେ କୌଣସି ଅଯୋଗ୍ୟତାର କାର୍ଯ୍ୟକୁ ଆଉ କରିବାର ବାଞ୍ଛା ନାହିଁ କାରଣ ଈଶ୍ୱରଙ୍କ ଉପସ୍ଥିତିରେ ଆମମାନେ ସିଦ୍ଧ ହୋଇ ଉପସ୍ଥିତ ହୋଇଅଛୁ ଆଉ ତାହା ହିଁ ସେହି ଅବସ୍ଥାଟି ଅଟେ ଯେଉଁ ସ୍ଥାନରେ ଆମେ ନିଜର ସ୍ଥିତିକୁ ହଜାଇ ଦେଇଥାଉ ପୁଣି ଆମମାନେ ଯଦି ଅପେକ୍ଷା ନ କରୁ ତେବେ ଆମମାନେ ଯେ କିଏ ଅଟୁ ଏହାକୁ ବୁଝିବା ନିମନ୍ତେ ପଛକୁ ଫେରିଯାଇ ଲକ୍ଷ୍ୟ କରିବାକୁ ଚାହିଁଥାଉ ଆଉ ଆମେ ଯେ ପୂର୍ବେ କିଏ ଥିଲୁ ଏହାକୁ ବୁଝିବା ନିମନ୍ତେ ଯେତେବେଳେ ପର୍ଯ୍ୟନ୍ତ ଆମେ ପଛକୁ ଫେରିଯାଇ ଚାହିଁନଥାଉ ସେତେବେଳେ ପର୍ଯ୍ୟନ୍ତ ବଳିଦାନଟି ତ ଆମମାନେ ନିମନ୍ତେ କୌଣସି ଅର୍ଥକୁ ପ୍ରକାଶ କରିନଥାଏ ଓହୋ ହେ ମଣ୍ଡଳୀ ତୁମମାନେ ଏହାକୁ ଦେଖିପାରିନଥାଉ କି ମୁଁ କାର୍ଯ୍ୟ ନିମନ୍ତେ ପ୍ରୟାସ କରିବି ନାହିଁ ମୁଁ ସେପରି କରିବି ନାହିଁ ପୁଣି ଆପଣମାନେ ମଧ୍ୟ ସେପରି କରିପାରନ୍ତି ନାହିଁ ଚେଷ୍ଟା କରିବା ନିମନ୍ତେ ଆଉ କୌଣସି ପ୍ରକାର ଆବଶ୍ୟକ ରହି ନାହିଁ ଯେତେବେଳେ ଆପଣ ଯେ କଣ କରି ଅଛନ୍ତି ତାହାକୁ ବୁଝିବା ନିମନ୍ତେ ଯତ୍ନ କରି ପଛକୁ ଫେରି ଚାହିଁଥାନ୍ତି ତା ପୂର୍ବରୁ ଆପଣ ତ ହଜିଯାଇଅଛନ୍ତି ଆପଣ ଯେ କି ପ୍ରକାର ଧରଣ କାର୍ଯ୍ୟକୁ କରିଅଛନ୍ତି ତାହାକୁ ବୁଝିବା ନିମନ୍ତେ ଆଉ ପଛକୁ ଫେରି ଦେଖନ୍ତୁ ନାହିଁ ମାତ୍ର ସେଦିନ କାଲବରୀ ଉପରେ ଆପଣଙ୍କ ପାଇଁ ଯେ କଣ ସାଧିତ ହୋଇଥିଲା ତାହାକୁ ଧ୍ୟାନର ସହିତ ଦେଖନ୍ତୁ ଏହା ଆପଣଙ୍କ ମୂଲ୍ୟକୁ ପରିଶୋଧ କରିଦେଇଥିଲା ଏହା ତ ସମସ୍ୟାକୁ ସମାଧାନ କରି ପକାଇଥିଲା ତୁମ୍ଭମାନଙ୍କର ପାପ ସବୁ ସିନ୍ଦୁର ବର୍ଣ୍ଣ ପରି ହେଲେ ହେଁ ହିମ ପରି ଶୁକ୍ଳ ବର୍ଣ୍ଣ ହେବ ସେ ସବୁ ଲୋହିତ ବର୍ଣ୍ଣ ପରି ରଙ୍ଗ ହେଲେ ହେଁ ମେଷଲୋମ ପରି ଶୁଭ୍ର ବର୍ଣ୍ଣ ହେବ ତେବେ ତ ଆପଣ ଆଉ ପାପୀ ବୋଲି ବିବେଚିତ ନୁହନ୍ତି ଆପଣ ସମ୍ପୂର୍ଣ୍ଣ ରୂପେ ପାପ ବିହୀନ ଅଟନ୍ତି ଆପଣ ଯେ କଣ କରିଥିଲେ ସେଥିପାଇଁ କିଛି ଯାଏ ଆସେ ନାହିଁ କିମ୍ବା ଆପଣ ଯେ କଣ କରିଥାନ୍ତି ସେଥିପାଇଁ ଭୃକ୍ଷେପ କରିବାରେ ମଧ୍ୟ କିଛି ରହିନାହିଁ ତଥାପି ଆପଣ ନିଷ୍ପାପୀ ଅଟନ୍ତି ଯେତେବେଳେ ଯୀଶୁଖ୍ରୀଷ୍ଟଙ୍କୁ ଆପଣ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ରୂପେ ସ୍ୱୀକାର କରିଛନ୍ତି ଆପଣ ସମ୍ପୂର୍ଣ୍ଣ ରୂପେ ନିଷ୍ପାପୀ ହୋଇଛନ୍ତି ପୁଣି ଆପଣଙ୍କ ପାପ ଗୁଡ଼ାକ ମାର୍ଜିତ ହୋଇସାରିଅଛି ଯେକୌଣସି ଦୋଷ ତ୍ରୁଟି କ୍ଷମା ଲାଭ କରିସାରିଅଛି ତାହା ତ ମୋଚିତ ହୋଇସାରିଅଛି ପୁଣି ସେ ବିଷୟରେ ଅସ୍ମରଣୀୟ ପୁଣି ସେ ବିଷୟକୁ ଅସ୍ମରଣୀୟ କରାଯାଇସାରିଅଛି ତେବେ ଏହା କଣ କରିଥାଏ ସେହି ସର୍ତ୍ତଟିର ପରଠାରୁ ତାଙ୍କର ଆତ୍ମାଟି ତାଙ୍କୁ ଅନୁସରଣ କରିବା ନିମନ୍ତେ ଆପଣଙ୍କୁ ସୁଯୋଗଟିଏ ପ୍ରଦାନ କରିଥାନ୍ତି ପୁଣି ସେ ଯେ ପ୍ରକାର କାର୍ଯ୍ୟକୁ କରିଥିଲେ ସେହି ସମାନ କାର୍ଯ୍ୟକୁ କରିବା ନିମନ୍ତେ ଏହା ଆପଣଙ୍କୁ ସୁଅବସର ପ୍ରଦାନ କରିଥାଏ ସେମାନଙ୍କ ନିମନ୍ତେ ସେପରି କରିଥାଏ ଯେଉଁମାନେ କି ଆପଣଙ୍କ ଅନ୍ତେ ତାଙ୍କୁ ଅନୁସରଣ କରିବାକୁ ବିବେଚିତ ହୋଇଥାନ୍ତି ସେ ତ କେବଳ ସେହି ଏକମାତ୍ର ବ୍ୟକ୍ତି ଥିଲେ ଯିଏକି ନିଷ୍ପାପୀ ଥିଲେ ସେ ଆପଣଙ୍କ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ ଆଉ ସେ ଆମମାନଙ୍କ ନିମନ୍ତେ ଉଦାହରଣ ସ୍ୱରୂପ ହୋଇଥିଲେ ତେବେ ବର୍ତ୍ତମାନ ଆମମାନଙ୍କୁ କଣ କରିବା ଉଚିତ ଅଟେ ଆଉ ସର୍ବପ୍ରଥମ ବିଷୟ ଯାହାକି ମୁଁ କହିବାକୁ ଇଚ୍ଛା କରିଥାଏ ତାହା ଏହିକି ଯେ ଯୀଶୁ ଆପଣା ନିମନ୍ତେ କଦାପି ଜୀବିତ ହୋଇ ରହିବାକୁ ଇଚ୍ଛା କରିନଥିଲେ ତାଙ୍କର ଜୀବନଟି ଅନ୍ୟମାନଙ୍କ ନିମନ୍ତେ ବ୍ୟତୀତ ହୋଇଥିଲା ତାହା ହିଁ ବାସ୍ତବ ରୂପେ ଅନନ୍ତ ଜୀବନର କାରଣ ଅଟେ ଆପଣ ଯେ ଉପାସନାଳୟକୁ ଯାଇଥାନ୍ତି ପୁଣି ଉତ୍ତମ କର୍ମମାନ କରିଥାନ୍ତି ଏପରି ଯେତେବେଳେ କହିଥାନ୍ତି ସେତେବେଳେ ସେଗୁଡ଼ିକ ତ ଉତ୍ତମ ଧରଣର ବିଷୟ ଅଟେ ତଥାପି ଆପଣଙ୍କ ବ୍ୟକ୍ତିଗତ ସୁବିଧା ନିମନ୍ତେ ଆପଣ ନିଜର ଜୀବନଟିକୁ ଯେତେବେଳେ ଅତିବାହିତ କରିଥାନ୍ତି ତେବେ ଆପଣ କୌଣସି ମତେ ଅନନ୍ତ ଜୀବନକୁ ଲାଭ କରିନାହାନ୍ତି ଅନ୍ୟମାନଙ୍କ ନିମନ୍ତେ ଜୀବିତ ରହିବା ଉଦ୍ଦେଶ୍ୟଟି ହିଁ ଅନନ୍ତ ଜୀବନର ଅର୍ଥ ଅଟେ ଈଶ୍ୱରଙ୍କ ମେଷଶାବକଙ୍କ ମଧ୍ୟରେ ଏହା ଯେତେବେଳେ ଦେଖିବାକୁ ମିଳିଥିଲା ସେତେବେଳେ ତାହା ହିଁ ଏହାକୁ ପ୍ରମାଣିତ କରିଥିଲା ସେ ବାସ କରି ରହିଥିଲେ ପୁଣି ଅନନ୍ତ ଜୀବନର ଅଧିକାରୀ ମଧ୍ୟ ଥିଲେ ଯେହେତୁ ସେ ତ ନିଜ ପାଇଁ ଜୀବିତ ନଥିଲେ ମାତ୍ର ସେ ଅନ୍ୟମାନଙ୍କ ନିମନ୍ତେ ଜୀବିତ ରହିଥିଲେ। ପୁଣି ସେଦିନ ଏହାକୁ ସ୍ୱୀକାର କରିଥିବା ଯୋଗୁଁ ଆପଣ ଅନନ୍ତ ଜୀବନକୁ ଲାଭ କରିଥିଲେ। ସୁତରାଂ ଆପଣ ତ କୌଣସି ପ୍ରକାରେ ଆଉ ନିଜ ପାଇଁ ବଞ୍ଚି ନଥାନ୍ତି, ମାତ୍ର ଅନ୍ୟମାନଙ୍କ ନିମନ୍ତେ ଆପଣ ଜୀବିତ ରହିଥାନ୍ତି। କେହି ଜଣେ ଏପରି କହିଥିଲେ, କୌଣସି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଆପଣଙ୍କ ନିମନ୍ତେ ଅପଶବ୍ଦକୁ ବ୍ୟବହାର କରି କିଛି କହୁଥିବା ବିଷୟକୁ ଆପଣ କିପରି ଭାବରେ ସହନ କରିପାରନ୍ତି? ହଁ, ଆପଣ ତ ନିଜ ପାଇଁ ଆଉ ଜୀବିତ ରହିନଥାନ୍ତି, ମାତ୍ର ଆପଣ ତ ଅନ୍ୟମାନଙ୍କ ପାଇଁ ଜୀବିତ ରହିଥାନ୍ତି, ଯେପରିକି ତଦ୍ୱାରା ଆପଣ ସେହି ବ୍ୟକ୍ତିଟିକୁ ଉଦ୍ଧାର ପ୍ରଦାନ କରିପାରନ୍ତି। ଆପଣମାନେ ତ ପୁତ୍ରଗଣ ହୋଇଯାଇଥାନ୍ତି, ଆଉ ଆଜିକାଲିର ସମସ୍ୟାଟି ଏପରି ଅଟେ ଯେ ସେମାନେ ପ୍ରକୃତ ଯେ ପୁତ୍ରଗଣ ଥିଲେ ଏହାକୁ ମଣ୍ଡଳୀଟି ସମ୍ପୂର୍ଣ୍ଣ ରୂପେ ପାଶରି ପକାଇଅଛି। ଆପଣମାନେ ପୁତ୍ରଗଣ ଅଟନ୍ତି, ଆପଣମାନେ ଖ୍ରୀଷ୍ଟଙ୍କର ସ୍ଥାନକୁ ଅଧିକାର କରିଅଛନ୍ତି, ଆପଣମାନେ ପୁତ୍ରଗଣ ଅଟନ୍ତି। ସୁତରାଂ ନିଜ ନିମନ୍ତେ ବଞ୍ଚି ରହିବାକୁ ଆଦୌ ଯତ୍ନ କରନ୍ତୁ ନାହିଁ, ମାତ୍ର ଅନ୍ୟମାନଙ୍କ ନିମନ୍ତେ ଜୀବିତ ରହିବାକୁ ଯତ୍ନ କରନ୍ତୁ। ଆଚ୍ଛା ଭାଇ ବ୍ରହ୍ମ, ମୁଁ ଏହି ଭାଇଙ୍କ ନିମନ୍ତେ ଜୀବିତ ରହିପାରେ, ଯେହେତୁ ନିଶ୍ଚିତ ରୂପେ ସେ ଜଣେ ଉତ୍ତମ ବ୍ୟକ୍ତି ଅଟନ୍ତି। ଏହାର ଅର୍ଥଟି ତାହା ନୁହେଁ, ସେହି ବ୍ୟକ୍ତି ଯିଏକି ଆପଣଙ୍କୁ ଘୃଣା କରନ୍ତି ତାଙ୍କ ନିମନ୍ତେ ବଞ୍ଚନ୍ତୁ, ସେହି ବ୍ୟକ୍ତିଙ୍କ ନିମନ୍ତେ ବଞ୍ଚନ୍ତୁ। ଯେଉଁମାନେ ଯଦି ସୁଅବସର ପାଇପାରନ୍ତି ତେବେ ଆପଣଙ୍କର ପ୍ରାଣହାନି ଘଟାଇ ପାରନ୍ତି, ଯାହାକି ସେମାନେ ତାଙ୍କ ପ୍ରତି ମଧ୍ୟ କରିଥିଲେ, ସେମାନେ ତାଙ୍କୁ ବଧ କରିଥିଲେ, ଆଉ ସେ ସେମାନଙ୍କୁ ଯେପରି ପରିତ୍ରାଣ ଦେଇପାରନ୍ତି ସେଥିପାଇଁ ସେ ନିଜେ ମୃତ୍ୟୁବରଣ କରିଥିଲେ, ତାହା ହିଁ ଅନନ୍ତ ଜୀବନ ଅଟେ। ଆଉ ତାହାକୁ ଆପଣମାନେ ନିଜର କଟିରେ ଯେତେବେଳେ ସ୍ୱୀକାର କରି ନେଇଥାନ୍ତି ସେତେବେଳେ ଯାଇ ଆପଣମାନେ ସ୍ୱର୍ଗକୁ ଯାଉଅଛନ୍ତି ଏପରି ବୁଝାଯାଇଥାନ୍ତି। ଏହା ସତ୍ତ୍ୱେ ଆପଣ ନିଜର ସମ୍ପଦଟିକୁ ଉତ୍ସର୍ଗୀକୃତ କରିଦେଇଥାନ୍ତି, ମେଷଟିଏ ଆପଣ ପୋଷଣକୁ ବିନା ବାଧାରେ ଯେପରି ଦେଇଥାଏ ଠିକ୍ ସେହିପରି ମନୋଭାବକୁ ପୋଷଣ କରି ସେମାନଙ୍କ ନିମନ୍ତେ ଆପଣଙ୍କୁ ଉତ୍ସର୍ଗ କରି ଦିଅନ୍ତୁ। ଆପଣ କାଲବରୀ ଆଡ଼କୁ ଦୃଷ୍ଟି ରଖି ଚାଲୁଥାନ୍ତୁ। ଆପଣଙ୍କୁ ଏକ ଯୋଗ୍ୟ ସ୍ଥାନ ପ୍ରଦାନ କରିବା ନିମନ୍ତେ ଏହା ଯେ ଆପଣମାନଙ୍କୁ ସାହାଯ୍ୟ କରିବ ଏପରି ମୁଁ ଆଶା କରେ, ତାହା ହିଁ ଯାହାକି ଏହି ଆରାଧନାଳୟକୁ ପୁଣି ଏଠାକୁ ଆସୁଥିବା ଉପାସକଗଣଙ୍କୁ କରିବାକୁ ହିଁ ଅଛି। ପୁଣି ଆପଣମାନେ ଯେ କିଏ ଅଟନ୍ତି ତାହାକୁ ଖୋଜି ବାହାର କରିବାକୁ ଅଛି, ତଥା ଆପଣଙ୍କ ଉଦ୍ଦେଶ୍ୟଟି ଯେ କିପରି ଅଟେ ତାହାକୁ ମଧ୍ୟ ଧ୍ୟାନ ସହିତ ଦେଖିବାକୁ ଅଛି। କେବଳ ବାଦ୍ୟଯନ୍ତ୍ର ବଜାଇବା ନିମନ୍ତେ ଆରାଧନାଳୟକୁ ଯାଇନଥାଏ, କିମ୍ବା ଗୀତଗୁଡ଼ାକୁ ଗାୟନ କରିବା ନିମନ୍ତେ ସୁଦ୍ଧା ସେଠାକୁ ଯାଇନଥାଏ। ମଣ୍ଡଳୀଟି ସୁଧାରିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ଏକ ନିରୂପିତ ସ୍ଥାନ ଅଟେ। ଈଶ୍ୱରଙ୍କ ଗୃହରୁ ଆରମ୍ଭ କରି ବିଚାର କାର୍ଯ୍ୟଟି ନିଷ୍ପତ୍ତି ହୋଇଥାଏ। ଆମ୍ଭେମାନେ ସ୍ୱୟଂକୁ ମୃତ ବୋଲି ବିଚାର କରି ଖ୍ରୀଷ୍ଟରେ ଜୀବିତ ଥିବାର ସତ୍ୟତାକୁ ସୁନିଶ୍ଚିତ ରୂପେ ସ୍ୱୀକାର କରିବାକୁ ହିଁ ଅଛି। ତେବେ ଯାଇ ତାଙ୍କୁ ଅନୁସରଣ କରିବା ନିମନ୍ତେ ପୁଣି ତାଙ୍କ ସେବାର ନିମିତ୍ତ ଆପଣମାନଙ୍କ ଜୀବନକୁ ସମର୍ପିତ ପୂର୍ବକ ଉତ୍ସର୍ଗୀକୃତ କରିପାରିବା ନିମନ୍ତେ ସେ ପଥଟିଏ ପ୍ରସ୍ତୁତ କରିପାରିବେ। ଆମ୍ଭେମାନେ ଯଦି ତାହାଙ୍କର ପଶ୍ଚାତଗମନ କରୁ ତେବେ ସେ ବ୍ୟତୀତ କରିଥିବା ଜୀବନକୁ ଆମମାନେ ମଧ୍ୟ ବ୍ୟତୀତ କରିପାରିବା, ତାହା ହିଁ ସବୁଠାରୁ ଅତି ଉତ୍ତମ ଧରଣର ବିଷୟ ଅଟେ। ଯୀଶୁ ଏପରି କହିଥିଲେ, ପୁଣି ଏ ବିଷୟରେ ଉପଦେଶ ମଧ୍ୟ ଦେଇଥିଲେ। ଏହାରି ଉପରେ ଆଧାରିତ ଥିବା କେତେକ ଉଦ୍ଧୃତାଂଶ ଗୁଡ଼ିକୁ ଧର୍ମଶାସ୍ତ୍ର ମତେ ଆପଣମାନଙ୍କୁ ପ୍ରଦାନ କରିବାକୁ ଦିଅନ୍ତୁ, ଧ୍ୟାନର ସହିତ ଶୁଣନ୍ତୁ, ଏହାକୁ ହାତ ଛଡ଼ା କରନ୍ତୁ ନାହିଁ। ଯୀଶୁ ଏପରି କହିଥିଲେ ଯେ ମେଷପୋଲ ମଧ୍ୟରୁ ଛାଗ ଗୁଡ଼ାକୁ ଯେପରି ପୃଥକ କରାଯାଏ ସେଦିନ ଲୋକମାନେ ମଧ୍ୟ ସେହିପରି ପୃଥକୀକୃତ ହେବେ। ଆଉ ସେ ଛାଗ ଗୁଡ଼ାକୁ ଏପରି କହିବେ, ମୋହର ବାମ ପାଖରେ ଠିଆ ହୁଅ, ପୁଣି ମେଷ ଗୁଡ଼ାକୁ କହିବେ, ମୋହର ଦକ୍ଷିଣ ପାର୍ଶ୍ୱରେ ଠିଆ ହୁଅ। ପୁଣି ସେ ଛାଗ ଗୁଡ଼ାକୁ କହିବେ, ମୋ ନିକଟରୁ ଦୂର ହୁଅ, ଯେହେତୁ ମୁଁ କ୍ଷୀରିତ ଥିଲି ଆଉ ତୁମ୍ଭେମାନେ ମୋତେ ଭୋଜନ କରାଇ ନଥିଲ, ମୁଁ କାରାଗାରରେ ଥିଲି ଆଉ ତୁମ୍ଭେମାନେ ମୋତେ ଦେଖିବାକୁ ଯାଇ ନଥିଲ, ମୁଁ ଉଲଗ୍ନ ଥିଲି ଆଉ ତୁମ୍ଭେମାନେ ମୋତେ ବସ୍ତ୍ର ପିନ୍ଧାଇ ନଥିଲ, ମୁଁ ତୃଷିତ ଥିଲି ଆଉ ତୁମମାନେ ପାନ କରିବାକୁ ମୋତେ ଜଳ ଦେଇନଥିଲ, ମୁଁ ପୀଡିତ ଥିଲି ଆଉ ତୁମମାନେ ମୋତେ ସାକ୍ଷାତ କରିବାକୁ ଯାଇନଥିଲ, ସୁତରାଂ ମୋ ଠାରୁ ଦୂରକୁ ଚାଲିଯାଅ। ତତ୍ପରେ ସେ ମେଷଗୁଡ଼ା କାଳକୁ ଚାହିଁ କହିବେ, ମୁଁ କ୍ଷୀରିତ ଥିଲି ଆଉ ତୁମମାନେ ମୋତେ ଭୋଜନ କରାଇଥିଲ, ମୁଁ ଉଲଗ୍ନ ଥିଲି ଆଉ ତୁମେମାନେ ମୋତେ ବସ୍ତ୍ର ପିନ୍ଧାଇଥିଲ, ମୁଁ ପୀଡିତ ଥିଲି ଆଉ ତୁମେମାନେ ମୋର ସେବା କରିଥିଲ। ଆଉ ଏଆଡ଼େ ଧ୍ୟାନ ଦିଅନ୍ତୁ, ହେ ମଣ୍ଡଳୀ, ଏହାକୁ ବୁଝିବାକୁ ଅକ୍ଷମ ନ ହୁଅ, ଏହାକୁ ଆପଣା ହୃଦୟ ମଧ୍ୟରେ ସଦା ସର୍ବଦା ନିମନ୍ତେ ସୁରକ୍ଷିତ କରି ରଖିଥାଅ।
ଏହାକୁ ତ ଅତି ଚେତନାବିହୀନ ରୂପେ ସମ୍ପନ୍ନ କରାଯାଇଥିଲା। କର୍ତ୍ତବ୍ୟର ବିଚାରକୁ ମନରେ ରଖି ଲୋକମାନେ ଏହାକୁ ଆଉ ସେପରି କରିନଥାନ୍ତି। କେହି ଜଣେ ବ୍ୟକ୍ତି ଆପଣଙ୍କୁ ଯାହା କିଛି ଦେଇଥାନ୍ତି କିମ୍ବା ଅନ୍ୟମାନେ ଯାହା କିଛି କରିଥାନ୍ତି ତାହାକୁ ସେ ଏଥିପାଇଁ କରନ୍ତି ଯେହେତୁ ସେମାନଙ୍କୁ ଏହା ସୁନିଶ୍ଚିତ ରୂପେ କରିବାକୁ ହିଁ ଅଛି। କେହି ଜଣେ ବ୍ୟକ୍ତି ଯିଏକି ଆପଣଙ୍କୁ ଭୋଜନ କରାଇଥାନ୍ତି ତାହା ସେ ଏଥିପାଇଁ କରନ୍ତି କାରଣ ସେପରି ଅବଶ୍ୟ କରିବାକୁ ହିଁ ଅଛି। ତାଙ୍କ ମଧ୍ୟରେ ଏକ ପ୍ରକାର ସ୍ୱାର୍ଥପର ମନୋବୃତ୍ତି ବାସ କରି ରହିଅଛି। ଏହା ତ ଆପଣଙ୍କର ଉଚିତ ଧରଣର ଜୀବନଟି ପୁଣି ଉଚିତ ଧରଣର ବ୍ୟବହାରଟି ଆଦୌ ନୁହେଁ। ତାହା ତ ଆପଣଙ୍କର ଉଚିତ ପ୍ରକାରର ଜୀବନଯାପନଟି ପୁଣି ଉଚିତ ଧରଣର ବ୍ୟବହାରଟି ହେବା ବାଞ୍ଛନୀୟ ଅଟେ। ଏହା ସେହି ମେଷଗୁଡ଼ାକ ନିମନ୍ତେ ଏପରି ଆଶ୍ଚର୍ଯ୍ୟ ଧରଣର କଥା ଥିଲା ଯେ ସେମାନେ କହିଥିଲେ, ହେ ପ୍ରଭୁ, ଆପଣ କେବେ କ୍ଷୁଧିତ ଥିବା ଦେଖି ଆମମାନେ ଆପଣଙ୍କୁ ଭୋଜନ କରାଇ ନଥିଲୁ? ଆପଣଙ୍କୁ କେବେ କ୍ଷୁଧିତ ଦେଖି ଆମେ ଆପଣଙ୍କୁ ଭୋଜନ କରାଇଥିଲୁ? ଆପଣଙ୍କୁ କେବେ ଉଲଗ୍ନ ଦେଖି ଆମମାନେ ଆପଣଙ୍କୁ ବସ୍ତ୍ର ପିନ୍ଧାଇଥିଲୁ? ଆପଣଙ୍କୁ କେବେ ଦୂଷିତ ଦେଖି ଆମମାନେ ଆପଣଙ୍କୁ ପାନ କରିବାକୁ ଦେଇଥିଲୁ? ଆପଣଙ୍କୁ କେବେ ପୀଡ଼ିତ ଦେଖି ଆମମାନେ ଆପଣଙ୍କର ସେବା କରିଥିଲୁ? ତାହା ତ ଏପରି ଅଚାନକ ଧରଣର କାର୍ଯ୍ୟଟି ଥିଲା, ପ୍ରେମର ଅଧିକନ୍ତୁ ସେପରି ଥିଲା। ସେମାନଙ୍କ ଜୀବନଟି ସେମାନଙ୍କ ମଧ୍ୟରେ କେବଳ ବାସ କରି ରହିଥିଲା। ଆମ୍ଭମାନଙ୍କ ନିମନ୍ତେ କାଲବରି ଯେ କ'ଣ କରିଥିଲା ତାହାକୁ ଲକ୍ଷ୍ୟ କରିବା ନିମନ୍ତେ ଈଶ୍ୱର ଲୋକମାନଙ୍କୁ ସୁବିବେଚନା ପ୍ରଦାନ କରନ୍ତୁ। ଏପରି ଅକସ୍ମାତ ଭାବେ ଯେ ପ୍ରଭୁ ହେ ଆପଣ କେବେ ସେପରି ହୋଇଥିଲେ ଆମେ ତ ତାହାକୁ କଦାପି ଜାଣିନଥିଲୁ। ଯୀଶୁ ବୁଲି ପଡି କ'ଣ ଯେ କହିଥିଲେ ତାହାକୁ ଲକ୍ଷ୍ୟ କରନ୍ତୁ। ଏହି କ୍ଷୁଦ୍ରତମାନଙ୍କ ମଧ୍ୟରୁ ଜଣଙ୍କ ପାଇଁ ତୁମମାନେ ସେପରି କରିଥିବାରୁ ମୋ ପ୍ରତି ତାହା କରିଅଛ। ସ୍ୱାର୍ଥପର ଜୀବନ ବିହୀନ ସେବା କାର୍ଯ୍ୟ ଅଟେ, ଦ୍ୱିତୀୟ ପ୍ରକାରର ଚିନ୍ତା ନୁହେଁ, ଏଥିପାଇଁ ବିଚାର କରିବାର ମନୋଭାବ ସୁଦ୍ଧା ନୁହେଁ। ମାତ୍ର ଜଗତର ବିଷୟଗୁଡ଼ିକ ପ୍ରତି ଆପଣ ଏପରି ଭାବରେ ମୃତ ଅଟନ୍ତି ଯେ ପୁଣି ଖ୍ରୀଷ୍ଟରେ ଏପରି ବହୁ ରୂପେ ଜୀବିତ ଅଟନ୍ତି ଯେ ପୁଣି ସେହି ରାଜମାର୍ଗଟି ଉପରେ ଆପଣ ଏପରି ଭରସାଯୁକ୍ତ ହୋଇ ଗମନ କରିଥାନ୍ତି ଯେ ସେହି ସକ ବିଷୟଗୁଡ଼ିକ ତ ଆପଣଙ୍କ ନିମନ୍ତେ ଅକସ୍ମାତ ଧରଣର ବିଷୟ ବୋଲି ବୁଝାଯାଇଥାଏ। ଆପଣ ଏହାକୁ କେବଳ କରିଥାନ୍ତି, ଆପଣ ଏପରି କହିଥାନ୍ତି ଯେ ଏତେବେଳେ ମୋତେ ସେପରି କରିବା ନିମନ୍ତେ ଈଶ୍ୱର ଇଚ୍ଛା କରନ୍ତି। ଏହା ତ ସେପରି ଏକ ବିଷୟ ଆଦୌ ନୁହେଁ।
ଆପଣ ତ ତାଙ୍କର ଏକ ଅଂଶ ମାତ୍ର ଅଟନ୍ତି, ତାଙ୍କ ଆତ୍ମା ଆପଣ ମଧ୍ୟ ବାସ କରନ୍ତି, ପୁଣି ସେ କରିଥିବା ନ୍ୟାୟପରାୟଣର କାର୍ଯ୍ୟକୁ ଆପଣ କରିଥାନ୍ତି, ବୁଝିଲେ ତ?
ମନୁଷ୍ୟର ଦୃଷ୍ଟିରେ କୌଣସି ପଥ ସରଳ ଦିଶେ, ମାତ୍ର ତହିଁର ଶେଷରେ ମୃତ୍ୟୁର ପଥ ଥାଏ। ମୋତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକ ସ୍ୱର୍ଗରାଜ୍ୟ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ ସେ ପ୍ରବେଶ କରିବ। ସେମାନଙ୍କ ହୃଦୟ ମଧ୍ୟରୁ କେବଳ ବାହାରିଥାଏ, ବିନା ଦ୍ୱିଧାରେ ସେପରି ନିର୍ଗତ ହୋଇଥାଏ। ଆଉ ସେଦିନ କାଲବରିରେ ସେହି ମୂଲ୍ୟଟିକୁ ପରିଶୋଧ କରାଯାଇଥିଲା, ଯେପରିକି ତଦ୍ୱାରା ଆମମାନେ ଜୀବିତ ହୋଇ ସେହିପରି କାର୍ଯ୍ୟ କରିପାରୁ। ଏପରି କହୁଥିବା ଯୋଉ ନୁହେଁ ଯେ ବିଧବା ଜୋନିସ୍ ଏକଦା ଅତି ଉଦ୍ୟୋଗୀ ଥିଲେ, ଏ ବିଷୟକୁ ଆପଣ ତ ଜାଣନ୍ତି। ଆଉ ମୁଁ ତାଙ୍କ ପାଖକୁ ଯାଇଥିଲି, ପୁଣି ଉଦ୍ୟୋଗୀ ମନ୍ତ୍ରଟିକୁ ପାଇଥିଲି। ସେପରି ଜଣେ ଭାଇଙ୍କୁ ଯିଏକି ଏକଦଳିଆ ବସ୍ତ୍ରକୁ ଆବଶ୍ୟକ କରୁଥିଲେ, ତାଙ୍କୁ ଯେ ମୁଁ ଦେଖିଥିଲି, ସେପରି ଏକ ବିଷୟକୁ ମୁଁ ଆପଣଙ୍କୁ କହିଥିଲି। ଆଉ ମୁଁ ଚାଲିଯାଇ ତାଙ୍କ ନିମନ୍ତେ ଏକଦଳିଆ ବସ୍ତ୍ର ବନ୍ଦୋବସ୍ତ କରିଥିଲି। ମୁଁ ଯେ ଜଣେ ଖ୍ରୀଷ୍ଟିଆନ ଅଟେ, ସେଥିପାଇଁ ଈଶ୍ୱରଙ୍କ ନାମର ମହିମା କର। ଆରେ ବା, ଆପଣ ତ ଜଣେ ସ୍ୱାର୍ଥପର ଦରିଦ୍ର ହତଭାଗ ମନୁଷ୍ୟ ଅଟନ୍ତି, ଆପଣ ଜଣେ କପଟୀ ଅଟନ୍ତି। ବାମ ହସ୍ତ ଯେ କ'ଣ କହିଥାଏ ତାହାକୁ ଦକ୍ଷିଣ ହସ୍ତ ଯେପରି ନ ଜାଣୁ, ସେହିପରି ଭାବରେ ଦକ୍ଷିଣ ହସ୍ତ ଯେ କ'ଣ କହିଥାଏ ତାହାକୁ ବାମ ହସ୍ତ ମଧ୍ୟ ନ ଜାଣୁ। ଖ୍ରୀଷ୍ଟରେ ଅକସ୍ମାତ ରୂପେ ଆପଣ ଏପରି ମୃତ ହୋଇଯାଇଥାନ୍ତି ଯେ ତତ୍ପରେ ଆପଣ ଯେ କୌଣସି ଉଚିତ ପ୍ରକାର କର୍ମ କରିଥାନ୍ତି, ଏହା ତ ଆପଣଙ୍କ ସ୍ୱଭାବଟି ଅଟେ, ଏହା ଆପଣଙ୍କ ସୌନ୍ଦର୍ଯ୍ୟ ଅଟେ, ଆପଣ ଯେକୌଣସି ପ୍ରକାର ଏହାକୁ କରିଥାନ୍ତି। ଏହା ତ ସେହି ଜୀବନ ଅଟେ ଯାହାକି ଆପଣଙ୍କ ମଧ୍ୟରେ ବାସ କରି ରହିଥାଏ। ଆପଣ ତ ସମ୍ପୂର୍ଣ୍ଣ ରୂପେ ସେହି ଆତ୍ମାଙ୍କ ଦ୍ୱାରା ଫଳଶାଳୀ ହୋଇଥାନ୍ତି, ପୁଣି ଏହା ଆପଣାରୁ ଆପଣଙ୍କ ମଧ୍ୟରେ କେବଳ ବାସ କରି ରହିଥାନ୍ତି। ଆପଣ ଯେ ସେହି ଆଶୀର୍ବାଦିତ ଆତ୍ମାଙ୍କ ପରସକୁ ଅନୁଭବ କରିଥାନ୍ତି କି ସେହି ଜୀବନଟି ମୁଁ ଆଉ ଜୀବିତ ନୁହେଁ, ପାଉଲ ଏପରି କହିଥିଲେ, କିନ୍ତୁ ଖ୍ରୀଷ୍ଟ ମୋ ମଧ୍ୟ ଜୀବିତ ଅଟନ୍ତି।
ঠিক আপনার ছায়ে সেপরি ধরনের এক অনুভূতি অটে।
আচ্ছা তবে ভাই ব্রহ্মাম, মু আপনাকে কহে, আমি এখানে সমস্ত খ্রিস্টিয়ান গণ অটু, আমি সেই ব্যক্তিগণ কু সাহায্য করে থাও, আমি অন্যান্য ব্যক্তিগণ মধ্যে সাহায্য করে থাও।
আরে হে, আপন মানক নিমন্তে তা তো লজ্জাস্কর বিষয় অটে, তা তো আদৌ খ্রিস্ট ধর্মর উদ্দেশ্য নুহে। খ্রিস্ট ধর্মর উদ্দেশ্যটি তো আপনার ছায়ে হয়েযার এক উদ্যোগ অটে। আপন মানে এ বিষয়ে এর প্রতিটি বিষয়কু অতি সাধারণ রূপে পাশরে পকাই থাকে, এয়াকু এয়াকু করিবারে অগ্রসর হুয়ন্তু। খ্রিস্ট আপনার জীবনকু সম্পূর্ণ রূপে ঈশ্বরঙ্ক হস্তরে সমর্পণ করে দেইথিলে, তে লোকমানঙ্ক নিমন্তে নিজকু এক সাধারণ সেবক রূপে প্রদান করেছিলেন, সে আপনার জীবনকু বিনামূল্যে দান করেছিলেন, তাঙ্কু এহা সেপরি হওয়ারে করিবাকু আবশ্যক নথিলা, সে তো এহাকু দেশপূর্ণ থাই সেপরি কদাপি করে নথিলে, সে এপরি মধ্যে কহি নথিলে যে বর্তমান হে মোর ভাই, তুমমানঙ্কু মো বিষয়ে সম্পূর্ণ চিন্তা করিয়াকু অবশ্য আবশ্যক রহিছি, যেহেতু তুমমানঙ্ক পাই মৃত্যুভোগ করিয়া নিমন্তে মু আসিথিলি। সে তো এ সম্বন্ধে কোনসি শব্দটি সুদ্ধা উচ্চারণ করি নথিলে, সে যেপরি ভাবে হেউ না কাহিকি মৃত্যুভোগ করিথিলে, যেহেতু এহা তো ঈশ্বর তাঙ্ক মধ্যে রহি সেপরি করিথিলে, এহা তো সেই ঈশ্বর থিলে যে তাঙ্ক মধ্যে বাস করি রহিথিলে, এহা তো ঈশ্বর মো মধ্যে বাস করি অছন্তি, যে কি অন্য মানঙ্ক বিষয়ে চিন্তিত হওয়াকু মতে প্রেরণা দিয়ন্তি। এক দিগরে মেষগণ ঠিয়া হয়ে রয়েছন্তি, সেমান মধ্যরু কেহি জন এপরি এপরি কহিবে, হ হে প্রভু মু এহাকু করিথিলি, আ হে প্রভু মু তাহাকু করিথিলি, সে এপরি কহিথিলে, সে তো এপরি কহিথিলে যে হে অধর্মাচারী মানে মো নিকটরু দূর হুও, মু তুমানকু কদাপি চিহ্নে নাহি। মন্ডলীটি সেই মনীতি গুড়িকর সত্যিত পরে যদি বা কদাপি আধারিত হয়ে পড়ে, তাহা তো সেপু এক বিষয় নুহে, যাহাকু করিবা নিমন্তে আপন মানে চেষ্টা করে থাকে, তাহাকু তদ্রূপ করে দেখাইবা নিমন্তে আপন স্বয়ংরু কার্য করে থাকে, এহা তো সেপরি এক বিষয় অটে যাহাকি আপন মানে মধ্যে জাত হয়ে থাকে। হে মোহর পেন্টিকোস্টাল ভাতৃগণ, মতে ক্ষমা করে দিয়ন্তু, মু মধ্যে জনে পেন্টিকোস্টাল অটে, তথাপি মোহর পেন্টিকোস্টাল ভাতৃগণকু সেপু এক নিশ্চিত স্থানে অবশ্য পৌঁছাকু হি অছি, যে স্থানে ঘন ঘন তানর সর্বাধিক তোর শব্দকু স্থানাধিকার করিবার অছি, এক প্রকার ধুন্ধুলিকু বজাইবার অছি, করতাড়ি দেবাকু অছি, এক প্রকার হর্ষোল্লাদর বিষয়কু সৃষ্টি করার নিমন্তে খঞ্জনীর গুঞ্জনকু সৃষ্টি করার অছি, সেগুড়িক কেবল উন্মাদনার বিষয় মাত্রক অটে। সেমানে রণভূমিকু যা পূর্বে দুন্দ্বভিকু এথিপাই বজাই থাকে যেপরিকি সৈনিকগণ মধ্যে উন্মাদনার এক প্রকার বিষয় জাগ্রত হয়ে পড়ে। মু তো বাদ্যযন্ত্র গুড়িকর বিষয় উপরে বিশ্বাস করে, মু করতাড়ি দেবার বিষয়কু মধ্যে বিশ্বাস করে, তথাপি এই সব বিষয়গুড়িকু সুদ্ধা মু বিশ্বাস করি থাকে, তা তো প্রকৃত রূপে সত্য কথা অটে। আম্ভমানঙ্কু নিশ্চিত রূপে সেগুড়িকু সম্পন্ন করিবাকু আবশ্যক অছি, তথাপি কোনসি এক মহৎ কার্যকু আপন মানে ন করিবা দ্বারা তাকু ছাড়ি দেই অছন্তি, সেই স্বার্থ ত্যাগর জীবনকু কার্যকারী করন্তু, যদ্বারা ঈশ্বর আপনঙ্ক মধ্যে বাস করি রহি পারন্তি, পুনি যাহা যথোচিত প্রকার বিষয় অটে তহিরে আপনার ছায়ে করুছন্তি, যেহেতু এহাই ন্যায়সঙ্গত বিষয় অটে, কেবল কার্যকারী চালু থাকু, এ বিষয়ে কদাপি কৌশি প্রকারে চিন্তা সুদ্ধা করন্তু নাহি, কেবল এহা উপরে জীবনযাপন করি রহি থাকু, তৎপরে সজাগ হয়ে ধ্যান দিয়ন্তু, কোন যে ঘটু অছি কেবল তাহাকু হি আপন মানে দেখন্তু, আপন মানে তো কেবল আপন মানে তো এক রাজমার্গ উপরে গমন করি থাকে, তাহা হি যাহাকি কালবরি আপনঙ্ক পাই এক রাজমার্গ উপরে অবস্থান করি রহিথবার অর্থকু প্রকাশ করি থাকে, সেদিন তাহা আপনঙ্ক নিমন্তে খুলি দিয়া যাইথিলা। এতবেলে মনে রাখি থাকু, আপন মানে অর্ধেক ছেড়ি পুনি অর্ধেক মেঢা স্বভাব বিশিষ্ট হয়ে পারন্তি নাহি, সেগুড়িক পরস্পর সহিত কদাপি মিলিত হয়ে পারন্তি নাহি, পুনি যেপরি অনেক ব্যক্তি অছন্তি যেমানে কেপরি কহি থাকি যে হ্যাঁ কোন হয়ে থাকে বলে আপন জানন্তি কি, আমমান দলরে আমি মানে এক সংস্থাকু লাভ করিয়াছু, আমমানে গরিব মানঙ্কু সাহায্য করি থাও, আমমানে এহাকু পুনি তাহাকু করি থাও, সেগুড়িক নিশ্চিত রূপে যথোচিত বিষয় অটে, তথাপি এ সম্বন্ধে আপন মানে নিজের পরাক্রমকু তন্মধ্যকু କ୍ଷେପଣ କରୁଅଛନ୍ତି। ଆପଣମାନେ ସେପରି ନ କରନ୍ତୁ, ଆପଣମାନେ ନିଜର ଦାନକୁ ଗୁପ୍ତ ଭାବରେ ପ୍ରଦାନ କରନ୍ତୁ। ଯୀଶୁ ସେପରି କହିଥିଲେ, କେବଳ ଅକସ୍ମାତ ରୂପେ ଅଟେ, କୌଣସି ଏକ ବିଷୟ ଆପଣମାନେ ନିମନ୍ତେ ଅକସ୍ମାତ ଭାବେ ଅଟେ, ଏହା ତ କୌଣସି ପ୍ରକାରେ ଆଉ ଆଗକୁ ବଢୁ ନାହିଁ ଏବଂ ଜଳର କପେ ପାଣି ମଧ୍ୟ ଆଉ ପାଇବାକୁ ଯାଉ ନାହିଁ। ଆପଣ ତ ତୁଷାରିତ ଅଟନ୍ତି, ଆଉ ଅନ୍ୟ ବ୍ୟକ୍ତିଟିଏ ଯଦି ତୁଷାରିତ ଅଟନ୍ତି, ଆପଣ ତାଙ୍କ ନିମନ୍ତେ ମଧ୍ୟ ଚିନ୍ତା କରିଥାନ୍ତି। ପରବର୍ତ୍ତୀ ବ୍ୟକ୍ତିଙ୍କ ଆବଶ୍ୟକ ସମ୍ବନ୍ଧରେ ଆପଣ ନିଜ ପାଇଁ ଯେପରି ଭାବରେ ଚିନ୍ତା କରିବେ, ସେହିପରି ସେହି ବ୍ୟକ୍ତିଙ୍କ ଆବଶ୍ୟକ ବିଷୟରେ ଆପଣ ଚିନ୍ତା କରନ୍ତୁ। ତଥାପି କୌଣସି ପ୍ରକାର ସେତିକିଟା ଗୁରୁତ୍ୱ ଆପଣମାନେ ଦେଇନଥାନ୍ତି, କେବଳ ତାହା ଉପରେ ନିର୍ଭର କରିଥାନ୍ତି। ଆପଣମାନେ ଅଧେ ମେଣ୍ଢା ପୁଣି ଅଧେ ଛେଳି ଏପରି ହୋଇପାରନ୍ତି ନାହିଁ। ସୁତରାଂ ଆପଣ ଯଦି ଏପରି କହିଥାନ୍ତି ଯେ ଆମମାନଙ୍କ ମଣ୍ଡଳୀ ଏକ ସଂସ୍ଥା ସହିତ ଜଡିତ ହୋଇ ରହିଅଛି, ପୁଣି ଆମମାନେ ଗରିବମାନଙ୍କୁ ସାହାଯ୍ୟ କରିଥାଉ, ଆମେ ଏପରି କରିଥାଉ, ଆମେ ସେପରି କରିଥାଉ, ପୁଣି ଅନ୍ୟାନ୍ୟ ଅନେକ ଗୁଡ଼ିଏ କାର୍ଯ୍ୟଗୁଡ଼ିକୁ ମଧ୍ୟ କରିଥାଉ, ଅନ୍ୟଟିରେ ପରିବର୍ତ୍ତେ ଆପଣ ଏହାକୁ ଯଦି କେବଳ ସ୍ୱାର୍ଥପର ଭାବେ ଲାଭ କରିଥିଲେ, ଖ୍ରୀଷ୍ଟଙ୍କ ଜୀବନଟି ଆପଣ ମଧ୍ୟ ଯଦି ବାସ କରି ରହିନଥାଏ, ତେବେ ଆପଣ ତ ପ୍ରକୃତ ଏହାକୁ ବୃଥାରେ କରୁଅଛନ୍ତି। ଏକ କରନ୍ତି ତେର ଅଧ୍ୟାୟରେ ପାଉଲେ ପୁଣି କହିଥିଲେ ଯେ, ପୁଣି ଯଦି ମୁଁ ମୋର ସମସ୍ତ ସମ୍ପଦକୁ ଦରିଦ୍ରମାନଙ୍କ ମଧ୍ୟରେ ବଣ୍ଟନ କରେ, ପୁଣି ଯଦି ମୁଁ ମୋର ଶରୀରକୁ ଦଗ୍ଧ ହେବା ନିମନ୍ତେ ସମର୍ପଣ କରେ, ତଥାପି ଏହା ମୋ ପାଇଁ ଲାଭଜନକ ନୁହେଁ। ସୁତରାଂ ଏହା ତ ଅତି କଠିନ ବିଷୟ ଅଟେ, ତଥାପି ଏହା ସତ୍ୟ କଥା ଅଟେ। ସେହି ସତ୍ୟତା ମଧ୍ୟକୁ ଆପଣଙ୍କୁ ଅବଶ୍ୟ ପୁନୀତ ହେବାକୁ ହିଁ ଅଛି, ଆଉ କାଲବରୀ ଆପଣ ନିମନ୍ତେ ଯେ କ'ଣ କରିଥିଲା ତାହାକୁ ଅଙ୍ଗୀକାର କରିବାକୁ ଅଛି। ଆମେ ସେ ଆଡ଼କୁ ଚାହିଁ ଦେଖିଥାଉ, ପୁଣି ଏପରି କହିଥାଉ ଯେ ଓହୋ ହଁ, ତାହା ତ ଉତ୍ତମ ଧରଣର ଏକ ବିଷୟ ଅଟେ, ତଥାପି ତାହା ତ ସେପରି ନୁହେଁ। କାରଣ ଈଶ୍ୱରଙ୍କ ପୁତ୍ରଙ୍କୁ ତୁଷାରପିତ ହେବା ନିମନ୍ତେ ଏହି କାଲବରୀକୁ ଯଦି ନିତ୍ୟାନ୍ତ ପକ୍ଷେ ଯିବାକୁ ପଡିଥିଲା, ତେବେ ପ୍ରତ୍ୟେକ ପୁତ୍ରଙ୍କୁ ଯିଏକି ଆସିଥାଏ ତାଙ୍କୁ ଅବଶ୍ୟ କାଲବରୀ ଆଡ଼କୁ ଯିବାକୁ ହିଁ ଅଛି, ତାଙ୍କୁ କାଲବରୀର ଅନୁଭୂତିକୁ ଅବଶ୍ୟ ଲାଭ କରିବାକୁ ଅଛି। ଆପଣଙ୍କୁ ଏହି କାଲବରୀର ଅନୁଭୂତିକୁ ଅବଶ୍ୟ ଲାଭ କରିବାକୁ ହିଁ ଅଛି। କାଲବରୀର ସେହି ଦିନଟିକୁ ଆପଣଙ୍କୁ ନିଜ ମଧ୍ୟରେ ଲାଭ କରିବାକୁ ଅବଶ୍ୟ ଆବଶ୍ୟକ ରହିଅଛି। ମୋତେ କାଲବରୀର ସେହି ଦିନଟିକୁ ନିତ୍ୟାନ୍ତ ପକ୍ଷେ ଅନୁଭୂତିର ସହିତ ଲାଭ କରିବାକୁ ହିଁ ଅଛି, ତାହା ତ ପାପର ସମସ୍ୟାକୁ ସମାଧାନ କରିଦେଇଥାଏ। ପ୍ରଚାରକମାନଙ୍କ ସହିତ କରମଞ୍ଜନ କରିବା ଦ୍ୱାରା ନୁହେଁ, କିମ୍ବା ମଣ୍ଡଳୀ ମଧ୍ୟରେ ସରହର ହେବା ଯୋଗୁଁ ମଧ୍ୟ ନୁହେଁ, ଚିଠିପତ୍ରର ଆଦାନ ପ୍ରଦାନ ଦ୍ୱାରା ଜାଗ୍ରତ ହୋଇନଥାଏ, ବ୍ୟବସାୟ ଦ୍ୱାରା ଏହା ଜାଗ୍ରତ ହୋଇନଥାଏ, ମାତ୍ର ନୂତନ ଜନ୍ମ ଦ୍ୱାରା ଏହା ଜାଗ୍ରତ ହୋଇଥାଏ। ସେ ତ ଅକ୍ଷରଟିଏ କଦାପି ପ୍ରଦାନ କରିନଥିଲେ, ସେ ତ ଧନ୍ଦାଟିଏ ମଧ୍ୟ ଆଦୌ ପରିଚିତ କରାଇ ନଥିଲେ, ସେ ନୂତନ ଜନ୍ମ ଅନୁଭୂତିକୁ ଜାଗ୍ରତ କରାଇଥିଲେ। ତାହା ହିଁ ସେହି ପନ୍ଥାଟି ଅଟେ ଯଦ୍ୱାରା ଆମମାନେ ପରିଚୟ ମଧ୍ୟକୁ ଆସିଥାଉ, ପୁଣି ସେହି ସ୍ଥାନରୁ ଆରମ୍ଭ କରି ଆମମାନେ ତ ଆପଣା ଛାଏ ଏକ ଖ୍ରୀଷ୍ଟିଆନ ଯୋଗ୍ୟ ଜୀବନକୁ ଅତିବାହିତ କରିବା ପାଇଁ ଲାଗି ପଡିଥାଉ। ପୁଣି ଏକ ପ୍ରକାର ମନ୍ତବ୍ୟ ଦେବା ବିଷୟ ଅଟେ, ଅର୍ଦ୍ଧେକ ଛେଳି ପୁଣି ଅର୍ଦ୍ଧେକ ମେଣ୍ଢାର ଆଚରଣଟି ଅଟେ, ସେମାନେ ଯେପରି ଧର ଆଚରଣ କରିନଥାନ୍ତି। ଆପଣମାନେ ତ ଅଧା ଛେଳି ପୁଣି ଅଧା ମେଣ୍ଢାର ସ୍ୱଭାବ ବିଶିଷ୍ଟ ହୋଇ ନ ପାରନ୍ତି, ମାତ୍ର ଆପଣମାନେ ସମ୍ପୂର୍ଣ୍ଣ ରୂପେ ମେଣ୍ଢାଟିଏ କିମ୍ବା ଛେଳିଟିଏ ହୋଇପାରିଥାନ୍ତି। ଆଉ ଆପଣ କେବଳ ଉତ୍ତମ ଧରଣର କାର୍ଯ୍ୟ ଗୁଡାକୁ ଯଦି କରନ୍ତି ଆଉ ତଦ୍ୱାରା ଏହାକୁ ଲାଭ କରିପାରନ୍ତି ବୋଲି ବିଚାର କରନ୍ତି, ତେବେ ତ କାଲବରୀର ଦିନଟିଏ କଦାପି ପରିଚୟକୁ ଆସିନଥାନ୍ତା, ବ୍ୟବସ୍ଥାଟି ଏହାକୁ ତ ସେପରି ଭାବରେ ପ୍ରଦାନ କରିପାରିଥାନ୍ତା। ମାତ୍ର କାଲବରୀର ଏକ ଦିନକୁ ଏହା ସ୍ୱୀକାର କରି ନେଇଥିବା କାରଣରୁ ତାହା ପରିଚୟ ତାକୁ ଘେନି ଆସିବା ଉଦ୍ଦେଶ୍ୟରେ ଥିଲା, ଯେପରିକି ଆମେ କେବଳ ମଣ୍ଡଳୀର ସଦସ୍ୟଗଣ ହୋଇ ଆଉ ବିବେଚିତ ନ ହେଉ, ମାତ୍ର ଈଶ୍ୱରଙ୍କ ପୁତ୍ରଗଣ ଏବଂ କନ୍ୟାଗଣ ରୂପେ ମଧ୍ୟ ବିବେଚିତ ହେଉ। ତାହା ହିଁ ଯାହାକି କାଲବରୀ ଦିନ ଘଟଣାଟି ଥିଲା, ତାହା ହିଁ ଯାହାକି ମୁଁ ଆପଣମାନେ ନିମନ୍ତେ ଅର୍ଥ କରି କହିଥାଏ, ଯେପରିକି ଆପଣମାନେ ବିଶ୍ୱାସ କରିପାରନ୍ତି ଆଉ ଯୀଶୁଙ୍କୁ ଅନୁସରଣ କରିପାରନ୍ତି, ପୁଣି ତାଙ୍କ ପରି ଆଚରଣ ମଧ୍ୟ କରିପାରନ୍ତି। ପୁଣି ଏକକାଳୀନ ସମୟରେ ନଦୀର ଏକ ସ୍ରୋତ ତଳକୁ ପୁଣି ଉପରକୁ ଏପରି ପ୍ରବାହିତ ହୋଇନପାରେ, ମାତ୍ର ନଦୀର ସ୍ରୋତଟି କେବଳ ଏକମାତ୍ର ଦିଗକୁ ପ୍ରବାହିତ ହୋଇଥାଏ, ପୁଣି ଈଶ୍ୱରଙ୍କ ଆତ୍ମା ମଧ୍ୟ ଏକ ସ୍ୱଭାବଯୁକ୍ତ ହୋଇ କାର୍ଯ୍ୟ କରିଥାନ୍ତି। ଏହା ତ ଆପଣା ମଧ୍ୟରେ ସେହିପରି ଅନ୍ୟ କୌଣସି ଅର୍ଥକୁ ମିଳାଇ ନଥାଏ, ଏହା ତ ସମାନ ଧରଣ କାର୍ଯ୍ୟକୁ ସମ୍ପନ୍ନ କରିଥାଏ। ଶେଷ କରୁଥିବା ସମୟରେ ଯୀଶୁଙ୍କ ଆଡ଼କୁ ଟିକେ ଦୃଷ୍ଟିପାତ କରନ୍ତୁ। ଯୀଶୁ କହିଥିଲେ, ମୁଁ ଯେଉଁ ଯେଉଁ କର୍ମ କରୁଅଛି ସେ ମଧ୍ୟ ସେହିସବୁ କରିବ ଆଉ ସେସବୁ ଅପେକ୍ଷା ଅଧିକ ମହତ କର୍ମ କରିବ କାରଣ ମୁଁ ପିତାଙ୍କ ନିକଟକୁ ଯାଉଅଛି ମୁଁ ଏଠା ସ୍ଥିତ ଉପସ୍ଥିତ ମଣ୍ଡଳୀକୁ ଅଧିକ ରୂପେ ସେପରି କଥା ବି କହୁନାହିଁ ଆପଣମାନେ ତ ତାହାକୁ ବୁଝନ୍ତି ତଥାପି ଏହି ସୁସମାଚାର ଗୁଡ଼ିକ ତ ଟେପ୍ ମଧ୍ୟରେ ଆବଦ୍ଧ ହୋଇ ସାରିଅଛି ସମ୍ପୂର୍ଣ୍ଣ ଜଗତ ମଧ୍ୟରେ ହଜାର ହଜାର ସଂଖ୍ୟକ ଲୋକେ ଏହାକୁ ଶ୍ରବଣ କରିଥାନ୍ତି ଆଉ ସେହି ସମାଲୋଚନାକାରୀ ବ୍ୟକ୍ତିଙ୍କୁ ମୁଁ ଏଥିପାଇଁ ଉତ୍ତର ଦେବାକୁ ନିମନ୍ତେ କହିବାକୁ ଯାଉଅଛି ମୁଁ ତ ସେପରି ବହୁତ ଲୋକମାନଙ୍କୁ କହିଅଛି ସେମାନେ ଏପରି କହିଥିଲେ ଯେପରି ଧରଣର ସହିତ ତୁମେ ବାଇବଲକୁ ବିଶ୍ୱାସ କରିଥାଉ କି ଯୀଶୁ କହିଥିଲେ ମୁଁ ଯେଉଁ ଯେଉଁ କର୍ମ କରୁଅଛି ତୁମେମାନେ ମଧ୍ୟ ସେହିସବୁ କରିବ ଆଉ ସେସବୁ ଅପେକ୍ଷା ଅଧିକ ମହତ କର୍ମ କରିବ ଯେହେତୁ ମୁଁ ପିତାଙ୍କ ନିକଟକୁ ଯାଉଅଛି ଆହେ ସେବକ ବନ୍ଧୁ ଆପଣ କେତେ ଅଧିକ ରୂପେ ଆଉ ଅଧମ ହୋଇପାରନ୍ତି ପୁଣି ଆପଣଙ୍କର ଜ୍ଞାନବୁଦ୍ଧି ସମ୍ପନ୍ନ ଈଶ୍ୱରତତ୍ତ୍ୱ ଜ୍ଞାନର ସହିତ ବାନ୍ଧି ହୋଇ ଅଲୌକିକ ଶକ୍ତିର କାର୍ଯ୍ୟରୁ ଆପଣ ଆଉ କେତେ ଅଧିକ ରୂପେ ଦୂରକୁ ରହିଯାଇପାରନ୍ତି ପୁଣି ଆପଣଙ୍କ ମାନସିକ ବିଚାର ବୁଦ୍ଧି ସହିତ ପରିଚିତ ଥାଏ ଆପଣ କେତେ ଅଧିକ ରୂପେ ଆଉ ଏହାର ବିରୁଦ୍ଧାଚାରୀ ହୋଇପାରନ୍ତି ହେ ମୋର ମୂଲ୍ୟବାନ ପୁଣି ହୃଦ ବନ୍ଧୁଗଣ ଆପଣମାନେ କଣ ଏହାକୁ ଆଉ ବୁଝିପାରନ୍ତି ନାହିଁ କି ଯେ ଏହି ବାଇବଲ ଧର୍ମଶାସ୍ତ୍ରଟି ଆଧ୍ୟାତ୍ମିକ ରୂପେ ବ୍ୟାଖ୍ୟା କରାଯାଇଥିଲା ବୋଲି ଯୀଶୁ ଏପରି କହି ପିତାଙ୍କୁ ଧନ୍ୟବାଦ ଦେଇଥିଲେ ଯେ ସେ ଏହାକୁ ବିଦ୍ୱାନମାନଙ୍କଠାରୁ ଗୁପ୍ତ ରଖିଥିଲେ ଚତୁର ବ୍ୟକ୍ତିମାନଙ୍କଠାରୁ ବୁଦ୍ଧିମାନ ବ୍ୟକ୍ତିମାନଙ୍କଠାରୁ ପୁଣି ସମ୍ଭ୍ରାନ୍ତମାନଙ୍କଠାରୁ ଗୁପ୍ତ ରଖିଥିଲେ ପୁଣି ସେ ଏହାକୁ ସେହି ଶିଶୁମାନ ପ୍ରତି ପ୍ରକାଶିତ କରିବେ ଯେଉଁମାନେ କି ସେହି କାଲବରୀ ନିକଟକୁ ଆସିବେ ପୁଣି ଧ୍ୟାନ ଦିଅନ୍ତୁ ଯୀଶୁ ଏପରି କହିଥିଲେ ସେ ଯେ ଏହାକୁ କିପରି ଭାବରେ ବର୍ଣ୍ଣନା କରିଥିଲେ କେବଳ ତାହାକୁ ଲକ୍ଷ୍ୟ କରନ୍ତୁ ମୁଁ ଯେଉଁ ଯେଉଁ କର୍ମ କରିଥାଏ ସେ ତ ଏତେବେଳେ ମଧ୍ୟ ଠିକ୍ ସେହିପରି ଭାବରେ କର୍ମ କରୁଅଛନ୍ତି ସେହି ସକଳ କର୍ମମାନ ଯାହାକୁ ମୁଁ ଏତେବେଳେ କରୁଅଛି ପୀଡ଼ିତମାନଙ୍କୁ ଆରୋଗ୍ୟ ପ୍ରଦାନ କରୁଅଛି ମୃତମାନଙ୍କୁ ଉତ୍ଥାପିତ କରୁଅଛି ଅନ୍ଧମାନଙ୍କ ଚକ୍ଷୁ ଗୁଡାକ ଖୋଲି ଦେଉଅଛି ସେହି ସକଳ କାର୍ଯ୍ୟଗୁଡ଼ିକ ତୁମେମାନେ ମଧ୍ୟ କରିବ ତୁମମାନେ ମୋ ଉପରେ ଯଦି ବିଶ୍ୱାସ କରିବ ତେବେ ତୁମମାନେ ମଧ୍ୟ ସେହି ସକଳ କର୍ମଗୁଡ଼ା କରିବ ତୁମମାନେ ସେହି ସମସ୍ତ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକୁ ସାଧନ କରିବ ପୁଣି ସେସବୁ ଅପେକ୍ଷା ଅଧିକ ମହତ କର୍ମ କରିବ ଯେହେତୁ ମୁଁ ପିତାଙ୍କ ନିକଟକୁ ଯାଉଅଛି ଅଳ୍ପ ମାତ୍ର ସମୟ ରହିଲା ଜଗତ ମୋତେ ଆଉ ଦେଖିବ ନାହିଁ ମାତ୍ର ତୁମ୍ଭେମାନେ ମୋତେ ଦେଖିବ ଆଉ ଦେଖ ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି ମୁଁ ତୁମମାନଙ୍କୁ ଅନାଥ କରି ଛାଡ଼ିଯିବି ନାହିଁ ଆଉ ପିତାଙ୍କୁ ଅନୁରୋଧ କରିବି ପୁଣି ତୁମମାନଙ୍କ ସଙ୍ଗରେ ଚିରକାଳ ରହିବା ନିମନ୍ତେ ସେ ତୁମମାନଙ୍କୁ ଆଉ ଜଣେ ସାହାଯ୍ୟକାରୀଙ୍କି ଅର୍ଥାତ୍ ସେହି ସତ୍ୟମୟ ଆତ୍ମାଙ୍କୁ ଦେବେ ଜଗତ ତାହାଙ୍କୁ ଗ୍ରହଣ କରିପାରେ ନାହିଁ ତଥାପି ତୁମେ ତାଙ୍କୁ ଗ୍ରହଣ କରିପାର ବର୍ତ୍ତମାନ ଧ୍ୟାନ ଦିଅନ୍ତୁ ସବୁଠାରୁ ଶକ୍ତିଶାଳୀ କାର୍ଯ୍ୟଟି ତ ମଣ୍ଡଳୀ ମଧ୍ୟରେ ଶକ୍ତିର ମହାତ୍ମ୍ୟକୁ ଲାଭ କରିବାର ଉଦ୍ଦେଶ୍ୟଟି ଥିଲା ପ୍ରାର୍ଥନା କରିବା ଦ୍ୱାରା ପୀଡ଼ିତମାନଙ୍କୁ ଆରୋଗ୍ୟତା ପ୍ରଦାନ କରିବା କାର୍ଯ୍ୟଟି ତ କେବଳ ନଥିଲା ପ୍ରାର୍ଥନା ଦ୍ୱାରା ମନ୍ଦାତ୍ମା ଗୁଡ଼ିକୁ ଛଡ଼ାଇବାର କାର୍ଯ୍ୟଟି ତ ନଥିଲା ମାତ୍ର ବିଶ୍ୱାସୀ ବର୍ଗଙ୍କୁ ଅନନ୍ତ ଜୀବନ ଅଧିକାରୀ କରିବାର କାର୍ଯ୍ୟ ସୁଦ୍ଧା ଥିଲା ଜୀବନର ଅଧିକାରୀ କରିବା ନିମନ୍ତେ ପବିତ୍ର ଆତ୍ମା ଅବତରିତ ହୋଇଥିଲେ ପୁଣି ମଣ୍ଡଳୀ ନିମିତ୍ତ ଦତ୍ତ ହୋଇଥିଲେ ତାହି ଯାହାକି କାଲବରୀଟି ଅର୍ଥ ପ୍ରକାଶ କରି କହିଥାଏ ଏହା ନିଶ୍ଚଳ ହୋଇ ପଡ଼ିଥିଲା ପୁରୁଷଗଣଙ୍କୁ ଓ ମହିଳାଗଣଙ୍କୁ ଅଯୋଗ୍ୟ ବୋଲି ଦର୍ଶାଇଥିଲା ପୁଣି ଈଶ୍ୱରଙ୍କ ପୁତ୍ରଗଣ ଏବଂ କନ୍ୟାଗଣ ହୋଇ ପରିଚିତ ହେବା ନିମନ୍ତେ ସେମାନଙ୍କୁ ଏକ ଉନ୍ନତ ଧରଣର ସ୍ତରକୁ ଉତ୍ତୋଳିତ କରିଥିଲା ପୀଡ଼ିତମାନଙ୍କୁ ଆରୋଗ୍ୟତା ପ୍ରଦାନ କରିବାକୁ ପୁଣି ଅନନ୍ତ ଜୀବନ ଅଧିକାରୀ କରିବା ନିମନ୍ତେ ସେପରି କରିଥିଲା ଆଜ୍ଞାକାରୀ ବିଶ୍ୱାସୀ ବର୍ଗଙ୍କୁ ପବିତ୍ରାତ୍ମକ ଦାନ ଦେବା ଦ୍ୱାରା ସେପରି ମହତ କାର୍ଯ୍ୟକୁ ସମ୍ପନ୍ନ କରିଥିଲା ସେହି ବ୍ୟକ୍ତିଗଣ ଯେଉଁମାନେ ଏକଦା ଅବିଶ୍ୱାସୀଗଣ ଥିଲେ ସେମାନଙ୍କୁ ବିଶ୍ୱାସୀଗଣ କରିବାରେ ସଫଳ ହୋଇଥିଲା ପୁଣି ଆତ୍ମିକ ରୂପୀ ଅନନ୍ତ ଜୀବନ ଅଧିକାରୀ କରାଇପାରିଥିଲା ଏହି ସ୍ଥାନରେ ଚୟନ ହୋଇଥିବା ସେହି ପୀଡ଼ିତ ନାରୀଙ୍କୁ ଏହା ସେପରି ଭାବରେ କହିବା ଦ୍ୱାରା କିପରି ମହା ବିଷୟଟି ହୋଇନଥାଏ ମୁଁ ବିଶ୍ୱାସ ସହକାରେ ପ୍ରାର୍ଥନା କରିପାରେ ଆଉ ସେ ଆରୋଗ୍ୟ ହୋଇଯିବେ ତାହା ତ ଏକ ମହତ ଧରଣର କାର୍ଯ୍ୟ ଅଟେ ତାହିଁ ସେହି ସମାନ କାର୍ଯ୍ୟ ଅଟେ ଯାହାକୁ ସେଦିନମାନଙ୍କ ସୁଦ୍ଧା କରୁଥିଲେ ତଥାପି ସେ ଏପରି କହିଥିଲେ ସେହିସବୁ ଅପେକ୍ଷା ଅଧିକ ମହତ କର ତୁମମାନେ କରିବ ମୁଁ ତୁମମାନଙ୍କୁ ଶକ୍ତିରେ ପରିପୂର୍ଣ୍ଣ କରିଦେବି ପୁଣି କିଛି କ୍ଷଣ ନିମନ୍ତେ ତାହାକୁ ଉତ୍ଥାପିତ କରିଦେବା ନିମନ୍ତେ ନୁହେଁ ମୋର ତାହାକୁ ଅନନ୍ତ ଜୀବନ ଅଧିକାରୀ କରିଦେବା ନିମନ୍ତେ ମୁଁ ତାହା ତୁମମାନଙ୍କୁ ଦେବି ଯାହାକି ଚିରଦିନ ନିମନ୍ତେ ଅନନ୍ତ ଜୀବନ ସ୍ରୋତ ହୋଇ ତୁମମାନ ମଧ୍ୟରେ ପ୍ରବାହିତ ହେଉଥିବ ଦରିଦ୍ର ଅନ୍ଧ ହତଭାଗା ବ୍ୟକ୍ତିଗଣ ଆପଣମାନେ ତାହାକୁ କିପରି ଭାବରେ ହରାଇ ଦେଇପାରନ୍ତି ମହତ୍ତର କର୍ମଟି ଯେ କିପରି ଅଟେ ତାହାକୁ ଆପଣମାନେ ଦେଖିପାରନ୍ତି ନାହିଁ କି? ଆଉ ତାହା ହିଁ ଯାହାକି ସବୁଠାରୁ ଶ୍ରେଷ୍ଠ ବିଷୟଟିଏ ହୋଇ ପରିଚିତ ହୋଇପାରେ, ତାହା ତ ଲୋକମାନଙ୍କୁ ଅନନ୍ତ ଜୀବନ ଅଧିକାରୀ କରିବାର ବିଷୟଟି ହୋଇଥାଏ। ଅନନ୍ତ ଜୀବନ ଅର୍ଥ କ'ଣ? ତାହା ତ ସେହି ଜୀବନ ଅଟେ ଯାହାକି ସେ ଯାପନ କରିଥିଲେ। ଏହି ଜୀବନଟି ଯାହାକି ତାଙ୍କଠାରେ ଥିଲା ତାହା ସେ ଅନ୍ୟମାନଙ୍କୁ ବଣ୍ଟନ କରିଥିଲେ। କେହି ଜଣେ ଦ୍ୱିତୀୟ ବ୍ୟକ୍ତି ଏହାକୁ ସେପରି କରିପାରେ କି? ପରମେଶ୍ୱର ପୁତ୍ର କେବଳ ସେ ତାହାକୁ ଏପରି କରିପାରନ୍ତି। ଯୀଶୁ ଏପରି କହିଥିଲେ, ତୁମମାନେ ଯେଉଁମାନଙ୍କ ପାପ ସବୁ କ୍ଷମା କରିଦେବ ତାହା ସେମାନଙ୍କର ମଧ୍ୟ କ୍ଷମା ହୋଇଯିବ, ମତେ ଯେଉଁମାନେ ପାପ ଗୁଡାକ ତୁମମାନେ ମାର୍ଜନା କରିବ ନାହିଁ ସେସବୁ ମାର୍ଜିତ ହେବ ନାହିଁ। ଆଉ ଏହା ତ ସେହି ସ୍ଥାନ ଅଟେ ଯେଉଁ ସ୍ଥାନରେ କ୍ୟାଥୋଲିକ ମଣ୍ଡଳୀଟି ପୁଣି ସେମାନଙ୍କ ପରି ଅନ୍ୟମାନେ ସୁଦ୍ଧା ଏକ ବିରାଟ ଭୁଲ କରି ପକାଇଥାନ୍ତି। ସେମାନେ ଚାଲି ଆସିଥାନ୍ତି, ପୁଣି ଏପରି କହିଥାନ୍ତି, ମୁଁ ତୁମର ସକଳ ପାପ ଗୁଡ଼ିକୁ କ୍ଷମା କରିଦେଇଥାଏ। ମାତ୍ର ତାହା ତ ସେପରି ଧରଣର ଏକ ବିଷୟ ନୁହେଁ। ବାଇବଲରେ ସେମାନେ ପାପ ଗୁଡ଼ିକର କ୍ଷମାକୁ କିପରି ଭାବରେ ଲାଭ କରିଥିଲେ? ପିତର ପେଣ୍ଟିକସ୍ ଦିନ ସେହି ପ୍ରଶ୍ନର ଉତ୍ତରକୁ ପ୍ରଦାନ କରିଥିଲେ। ସେମାନେ ଏପରି ପଚାରିଥିଲେ, ପରିତ୍ରାଣ ପାଇବା ନିମନ୍ତେ ଆମେ କ'ଣ କରିବା? ଆପଣମାନେ ଯେଉଁ ଶକ୍ତିଙ୍କୁ ଲାଭ କରିଛନ୍ତି ତାହାକୁ ପାଇବା ନିମନ୍ତେ ଆମେ କ'ଣ କରିବା? ସେ ମନ୍ତ୍ରଣାର ଏକ ମୂଳଦୁଆକୁ ସେତେବେଳେ ସ୍ଥାପନ କରିଥିଲେ। କ'ଣ ଯେ କରାଯିବ ତା ବିଷୟରେ ସେ ସେମାନଙ୍କୁ ସ୍ପଷ୍ଟ ରୂପେ କହିଥିଲେ। ସେ ସେମାନଙ୍କୁ କହିଥିଲେ, ତୁମମାନ ମଧ୍ୟରୁ ପ୍ରତ୍ୟେକ ଜଣ ମନ ପରିବର୍ତ୍ତନ କରି ଈଶ୍ୱରଙ୍କ ଆଡ଼କୁ ଫେର, ପୁଣି ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତି ଜିତ ହୁଅ। ଆପଣ ଆପଣ ସକଳ ପାପ ଗୁଡ଼ିକରୁ ଧୌତୀକରଣ ନିମନ୍ତେ ତାହା କର, ତାହା ସେହି ସର୍ବଶ୍ରେଷ୍ଠ କାର୍ଯ୍ୟ ଅଟେ। ଆପଣମାନଙ୍କ ମଧ୍ୟରୁ କେତେ ଜଣ ବ୍ୟକ୍ତି ପ୍ରଚାରକ ରୂପେ ପରିଚିତ ଥାଇ ଆଜିର ପ୍ରାତଃକାଳରେ ଉପସ୍ଥିତ ଅଛନ୍ତି? ଆପଣମାନଙ୍କ ମଧ୍ୟରୁ କେତେ ଜଣ ବ୍ୟକ୍ତି ଆଜିର ପ୍ରାତଃକାଳରେ ଶ୍ରବଣ କରୁଅଛନ୍ତି? ଆପଣମାନଙ୍କ ମଧ୍ୟରୁ କେତେ ଜଣ ବ୍ୟକ୍ତି ଆଜି ପ୍ରାତଃକାଳରେ ମୋର ବାକ୍ୟକୁ ମ୍ୟାଗ୍ନେଟିକ ଟେପ୍ର ମାଧ୍ୟମରେ ଶୁଣୁଅଛନ୍ତି? ଆଜି ପ୍ରାତଃକାଳରେ କାଲବରି ଆଡ଼କୁ ଯିବା ନିମନ୍ତେ ଆପଣମାନେ କେତେ ଜଣ ପ୍ରକୃତରେ ଇଚ୍ଛୁକ ଅଟନ୍ତି? ଈଶ୍ୱର ସେହି ସ୍ଥାନରେ ଆପଣ ନିମନ୍ତେ କ'ଣ ଯେ କରିଥିଲେ ତାହାକୁ ଧ୍ୟାନ କରିବା ନିମନ୍ତେ ସେପରି ଅଟେ। ପୁଣି ଆପଣ ସଂସ୍ଥାୟୀ ରୀତିନୀତି ଗୁଡ଼ିକୁ ଭୁଲି ଯାଆନ୍ତୁ ଆଉ ସୁସମାଚାର ପ୍ରଚାର କରନ୍ତୁ। ଏହା ତ ବର୍ତ୍ତମାନ ଆପଣଙ୍କ ଅଧିକାରଭୁକ୍ତ ଅଟେ। ଏହାଙ୍କ ସହିତ ଆପଣ କିପରି ଧରଣର ବ୍ୟବହାର କେତେବେଳେ କରିବାକୁ ଯାଉଅଛନ୍ତି? ଯେହେତୁ ମନ ପରିବର୍ତ୍ତନର ପୁଣି ସକଳ ପାପ ଗୁଡ଼ିକର ମୋଚନାର୍ଥ ସୁସମାଚାରକୁ ଅବଶ୍ୟ ତାଙ୍କ ନାମରେ ସମସ୍ତ ଜଗତ ମଧ୍ୟରେ ଜେରୁସାଲେମ ଠାରୁ ଆରମ୍ଭ କରି ପ୍ରଚାର କରିବାକୁ ହିଁ ଅଛି। ହାଲେଲୁୟା, ଆପଣଙ୍କ କର୍ତ୍ତବ୍ୟଟି ସେହି ସ୍ଥାନରେ ଅଟେ। କାଲବରି ଆପଣ ନିମନ୍ତେ କି ପ୍ରକାରର ଅର୍ଥକୁ ପ୍ରକାଶ କରିଥାଏ? ସେହି ଦିନଟି ଆପଣ ନିମନ୍ତେ କିପରି ଧରଣର କାର୍ଯ୍ୟଟିକୁ ସମ୍ପନ୍ନ କରିଥିଲା? ଏହା କୌଣସି ପ୍ରକାର ଏକ ଈଶ୍ୱର ତତ୍ତ୍ୱ ଜ୍ଞାନରୁ ଆପଣଙ୍କୁ ପୃଥକ କରିଥିଲା କି? ଏହା ଆପଣଙ୍କୁ କୌଣସି ଏକ ରୀତିନୀତିର ପାଳନକାରୀ ରୂପେ ପ୍ରସ୍ତୁତ କରିଥିଲା କି? କିମ୍ବା ଏହା ଆପଣଙ୍କୁ ଜଣେ ଉତ୍ତମ ସ୍ୱଭାବ ବିଶିଷ୍ଟ ଖ୍ରୀଷ୍ଟିଆନ କରିଦେଇଥିଲା? ଏହା ଆପଣଙ୍କୁ ଏକ ଉତ୍ତମ ଖ୍ରୀଷ୍ଟିଆନ ରୂପେ ବିବେଚିତ କରିଥିଲା କି? ଆପଣଙ୍କୁ ପ୍ରକୃତରେ କ୍ରୟ କରିଥିଲା କି? ହାଲେଲୁୟା, ସକଳ ପାପ ଗୁଡାକ ମାର୍ଜିତ ହୋଇଯାଇଥିଲା। ତୁମକୁ ଧନ୍ୟବାଦ ଦିଏ। ଏହି ସବୁରୁ ଅଧିକ ମହତ୍କର ମାନ ତୁମମାନେ କରିବ ଆବଶ୍ୟକତା ଗୁଡ଼ିକ ଯେ କେଉଁ ସ୍ଥାନରେ ରହିଅଛି ତାହାକୁ ଆପଣମାନେ ଜାଣନ୍ତି, ଆପଣମାନେ ସେପରି ଜାଣନ୍ତି ନାହିଁ କି? ଏଗୁଡ଼ିକରୁ ମଧ୍ୟ ଅଧିକ ମହତ୍କର୍ମ ଗୁଡାକ ଅଟେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସକଳ ପାପ ଗୁଡ଼ିକୁ ମାର୍ଜନା କରିଦେବାର ବିଷୟଟି ଅଟେ। ରୀତିନୀତି ଗୁଡ଼ିକର ମଧ୍ୟରେ ପୁଣି ସଂସ୍ଥା ଗୁଡ଼ିକର ମାଧ୍ୟମରେ ପୁଣି ସେପରି ଅନ୍ୟାନ୍ୟ ବ୍ୟବସ୍ଥା ଗୁଡ଼ିକର ମାଧ୍ୟମରେ ଏହା ତ ଆପଣମାନଙ୍କୁ ଏପରି ଏକ ସ୍ଥାନକୁ ନେଇଯାଇ ବାନ୍ଧି ପକାଇଅଛି ଯେଉଁଠାରେ ଆପଣମାନେ ଅଦ୍ୟାବଧି ଜଗତର ସହିତ ସମ୍ପର୍କ ସ୍ଥାପନ କରି ରହିଅଛନ୍ତି। ଯେ କେହି ବ୍ୟକ୍ତିଙ୍କ ସମ୍ବନ୍ଧରେ ମୋତେ କୁହନ୍ତୁ, ଯେକୌଣସି ମହିଳାଙ୍କ ବିଷୟରେ ମୋତେ କୁହନ୍ତୁ ଯିଏକି କାଳବ ନିକଟକୁ ଆସି ପାରିଥାନ୍ତି, ପୁଣି ଆପଣ କିଛି ବିଶେଷ ଲୋକଗୁଡ଼ାକ ପରି ପରିଚିତ କରାଇବାକୁ ଏଥିପାଇଁ ଚେଷ୍ଟା କରୁଥାନ୍ତି ଯେହେତୁ କେହି ଜଣେ ବ୍ୟକ୍ତି କୌଣସି ବିଷୟକୁ ପ୍ରକାଶ କରି କହିଅଛନ୍ତି। ଆପଣ କେଉଁ ସ୍ଥାନରେ ଥାଇ କାଲବରି ରୂପକୁ ଯେ ଦେଖିଥାନ୍ତି ତାହା ମୋତେ କୁହନ୍ତୁ। ଏହା ତ ଯୋଗ୍ୟ ଆଲୋକ ଅଟେ। ସେଦିନ କାଲବରି ଉପରେ ତାହା ଦେଖିବାକୁ ମିଳିଥିଲା। କାଲବରିରେ ଆପଣ ନିଜର ନିଜ ଦିନକୁ ବ୍ୟତୀତ କରି ସାରିବା ଉତ୍ତାରେ ଆପଣ କିପରି ଭାବରେ ଏକ ଅପରିବର୍ତ୍ତିତ ବ୍ୟକ୍ତିଟିଏ ବୋଲି ପରିଚିତ ହୋଇପାରନ୍ତି? ପ୍ରସ୍ତୁତ କରାଯାଇଥିବା ସିଦ୍ଧାନ୍ତ ଗୁଡ଼ିକର ଶିକ୍ଷାକୁ ପ୍ରଚାର କରିବା ନିମନ୍ତେ ଆପଣ କିପରି ଭାବରେ ଏକ ସଂସ୍ଥାର ପୁତ୍ତଳିକା ରୂପେ ବିବେଚିତ ହୋଇପାରନ୍ତି? ପରମେଶ୍ୱରଙ୍କ ବାକ୍ୟ ପ୍ରତି ଏହା କାହିଁକି ପୁଣି କିପରି ଭାବରେ ବିନମ୍ର ସ୍ୱଭାବ ବିଶିଷ୍ଟ କରିପାରିନଥାଏ। ଆପଣ ଯଦି କଦାପି ସେଠାକୁ ଯାଇଥାନ୍ତି ତେବେ ଆପଣ ତ ବିନମ୍ର ସ୍ୱଭାବ ବିଶିଷ୍ଟ ହୋଇ ଫେରିଆସିବେ। ଆପଣଙ୍କର ସ୍ଥିରସ୍ଥାନରେ ଏକ ବ୍ୟବସ୍ଥାର ପକ୍ଷକୁ ଧାରଣ କରି ଆପଣ କୌଣସି ଏକ ସଂସ୍ଥାର ମାନ୍ୟଗଣ୍ୟ ବ୍ୟକ୍ତି ରୂପେ କିପରି ଭାବରେ ପରିଚିତ ହେବା ପାଇଁ ରୁଚିଟି ରଖିପାରନ୍ତି। ଯେତେବେଳେ କି ଈଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟ ତାଙ୍କୁ କ୍ଷତବିକ୍ଷତ ଶରୀର ସହିତ ପୁଣି ଛେପ ପକାଯାଇଥିବା ମୁଖମଣ୍ଡଳ ସହିତ ଥାଇ ଆପଣଙ୍କୁ ଅତି ନମ୍ର ସ୍ୱଭାବର ବ୍ୟକ୍ତି ପରି ପରିଚିତ କରିଥିଲେ। ଯେତେବେଳେ କି ଲଜ୍ଜାରେ ପୁଣି ଅପମାନିତ ହୋଇ ସେହି ପର୍ଯ୍ୟନ୍ତ ସେ ପରିଚିତ ଥିଲେ, ପୁଣି ସେ ସମୟ ତାଙ୍କ ଶରୀରରୁ ତାଙ୍କର ପରିଧେୟ ବସ୍ତ୍ରକୁ ମଧ୍ୟ କାଢି ପକାଇଥିଲେ, ପୁଣି ଜଗତର ସମ୍ମୁଖରେ ତାଙ୍କୁ କ୍ରୁଶରେ ଚଢାଇ ଦେଇଥିଲେ, ଲଜ୍ଜାରେ ସେ ପରିତ୍ୟକ୍ତ ହୋଇଥିଲେ। ଆଉ ସେ ଯେପରି ସ୍ୱଭାବ ବିଶିଷ୍ଟ ଥିଲେ, ଯେପରି ସ୍ୱଭାବର ଏକ ଭିନ୍ନ ଧର ମନୁଷ୍ୟ ହୋଇ ଆପଣ କାଲବରୀକୁ ଫେରିଯିବା ଉତ୍ତରେ କିପରି ଭାବରେ ସେପରି ସ୍ୱଭାବ ବିଶିଷ୍ଟ ହୋଇପାରନ୍ତି, ଏକ ପ୍ରକାର ପରିତାପର ବିଷୟ, ଲଜ୍ଜାଜନକ ବିଷୟ ତାହା ଅଟେ। ଆପଣ ଏପରି ମଧ୍ୟ କହିପାରନ୍ତି, ସେମାନେ ମୋତେ ଆପଣ ମଧ୍ୟ ତଡ଼ିଦେବେ, ସେମାନଙ୍କୁ ତଡ଼ିଦେବା ନିମନ୍ତେ ସୁଯୋଗ ଦିଅନ୍ତୁ। କାଲବରୀ ନିକଟରେ ଆପଣ ନିଜର ଦିନ ଗୁଡ଼ିକୁ ଅତିବାହିତ କରନ୍ତୁ। ଈଶ୍ୱର ଆପଣଙ୍କର ସୁପଥକୁ ଆପଣଙ୍କ ସହିତ ପରିଚିତ କରାଇ ରଖିଥିବେ। ମୋତେ ଏହି କଥାକୁ ଆଉ ଥରେ ଉଦ୍ଧୃତ କରି କହିବାକୁ ସୁଯୋଗ ଦିଅନ୍ତୁ। କାଲବରୀ ଲାଭ କରନ୍ତୁ, ଈଶ୍ୱର ତାଙ୍କ ପଥକୁ ଆପଣଙ୍କ ମଧ୍ୟରେ ପ୍ରକାଶ କରିବେ। ପ୍ରାର୍ଥନା କରିବା, ଆସନ୍ତୁ ଭିକ୍ଷା ମାଗିବା। ହେ ଈଶ୍ୱର, ଏହି ସମୟରେ ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣକୁ କାଲବରୀ ଆଡ଼କୁ କଢାଇ ନେଇ ଚାଲନ୍ତୁ। ପ୍ରଭୁ ହେ, ନିଜସ୍ୱ ସ୍ୱଭାବରୁ ଆମମାନେ ସମସ୍ତେ ଯେପରି ଦୂରେଇ ରହୁ ଏପରି କ୍ଷମତା ପ୍ରଦାନ କରନ୍ତୁ। ମନୁଷ୍ୟ ଗଣଙ୍କୁ ଭୟ କହିବା ଆଚରଣରୁ ପୁଣି କେହି ଜଣେ ବ୍ୟକ୍ତି ଯେ କ'ଣ କହିବାକୁ ଯାଉଅଛନ୍ତି ତାହାର ଭୟରୁ ଆମମାନଙ୍କୁ ଦୂରେଇ ରଖିବାରେ ସାହାଯ୍ୟ କରନ୍ତୁ। ସେହି ସକଳ ଜଗତ ଯେ ତାଙ୍କୁ କିଏତୁ ପରିହାସ କରିଥିଲା, ତାଙ୍କୁ ଥଟ୍ଟା କରିଥିଲା, ତଥାପି ମୃତ୍ୟୁ ପର୍ଯ୍ୟନ୍ତ ସେ ବିଶ୍ୱାସ ଯୋଗ୍ୟ ହୋଇ ରହିଥିଲେ। ସେ ତ ତୁଚ୍ଛୀକୃତ ହେବା ପର୍ଯ୍ୟନ୍ତ ବିଶ୍ୱାସଭାଜନ ହୋଇ ରହିଥିଲେ, ଏପରିକି ସେ ସେହି ସମ୍ଭ୍ରାନ୍ତ ଶାସକଙ୍କ ଅଧୀନସ୍ଥ ହୋଇ ତାଙ୍କ ବିଶ୍ୱାସଭାଜନ ହୋଇପାରିଥିଲେ। ପୁଣି ଆମମାନେ ଏହାକୁ ହୃଦୟଙ୍ଗମ କରିଥାଉ ଯେତେବେଳେ ଶୟତାନ ଏହି ଜଗତକୁ ଆଘାତ କରିଥିଲା, ତତ୍ପରେ ସେ ଏହି ଜଗତର ଶାସକ ଏବଂ ଅଧିକାରୀ ହୋଇଯାଇଥିଲା। ସେ ତ ଆମମାନଙ୍କ ପ୍ରଭୁଙ୍କ ସମ୍ମୁଖରେ ଏହାକୁ ମଧ୍ୟ ସ୍ୱୀକାର କରି କହିଥିଲା ଏବଂ ଏହା କହିଥିଲା ଯେ ଏହି ସକଳ ରାଜ୍ୟଗୁଡ଼ିକ ମୋର ଅଧିକାରଭୁକ୍ତ ଅଟନ୍ତି, ମୁଁ ଯେପରି ଇଚ୍ଛା କରିଥାଏ ସେପରି ବ୍ୟବହାରକୁ ଏଗୁଡ଼ିକ ପାଇଁ ସମ୍ପନ୍ନ କରିଥାଏ। ଆଉ ଆମମାନେ ଏହାକୁ ହୃଦୟଙ୍ଗମ କରିଥାଉ ଯେ ସେହି ଦିନରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଏହି ଜଗତଟି ଅଭିଶାପର ଅଧୀନସ୍ଥ ଅଟେ, ଆଉ ସେହି ଜଣଙ୍କ ଦ୍ୱାରା ଏହି ଜଗତଟି ତ ଶାସନାଧୀନ ଅଟେ ଯାହାଦ୍ୱାରା ଏହା ଅଭିଶପ୍ତ ହୋଇଥିଲା। ତଥାପି ଈଶ୍ୱର, ହଁ ଏ ଈଶ୍ୱର, ଆମମାନେ ତ ସେପରି ଏକ ରାଜ୍ୟର ସେବକ ଗଣ ଅଟୁ ଯାହାକି ଅଭିଶାପରୁ ମୁକ୍ତ ଅଟେ। ପିତା ପରମେଶ୍ୱର, ଏହା କିପରି ଏକ ଆଶ୍ଚର୍ଯ୍ୟଜନକ ବିଷୟ ଅଟେ ଯେ ଆପଣ ଆଜି ଏହି ଦୃଶ୍ୟମାନ ଜଗତରେ କୌଣସି ବିଶେଷ ଧରଣର ଅଲୌକିକ କାର୍ଯ୍ୟଗୁଡ଼ିକୁ ସମ୍ପନ୍ନ କରିଅଛନ୍ତି। ଦଶ ଆଜ୍ଞାଗୁଡ଼ିକ ସଦୃଶ, ପ୍ରମୁଖ ଶିକ୍ଷାଗୁଡ଼ିକ ସଦୃଶ ଏବଂ ସେପରି ଅନ୍ୟାନ୍ୟ ଶିକ୍ଷଣୀୟ ବିଷୟଗୁଡ଼ିକ ଦ୍ୱାରା ସେଗୁଡ଼ିକୁ ଜଣାଇ ଦେଉଅଛନ୍ତି, ପୁଣି ବାହାରି ଆସିବାକୁ ସାହସ ଦେଉଅଛନ୍ତି। ଆଉ ପୁରୁଷଗଣଙ୍କୁ ଏବଂ ମହିଳାଗଣଙ୍କୁ ଦେଖିବା ନିମନ୍ତେ ସୁଯୋଗ ଦିଅନ୍ତି ଯାହାକି ଆରାଧନାଳୟର ପ୍ରବେଶ ଦ୍ୱାରକୁ ସୁଦ୍ଧା ଅଦୃଶ୍ୟ କରିଦେବ ନାହିଁ, ମାତ୍ର ଅପରପକ୍ଷରେ ଏହା ଯେ କି ପ୍ରକାର ଧରଣ ବିଷୟ ଅଟେ ତାହା ସେମାନଙ୍କୁ ଦେଖାଇଦେବ। ଈଶ୍ୱରଙ୍କ ମାର୍ଗଟି ଜଗତ ଦ୍ୱାରା ତୁଚ୍ଛୀକୃତ ହୋଇସାରିଥିବା ମାର୍ଗ ଅଟେ, ଯେହେତୁ ଆମେମାନେ ନ୍ୟାୟ ପ୍ରଣାଳୀ ଅଟୁ। କମ୍ୟୁନିଷ୍ଟବାଦୀ ଲୋକମାନଙ୍କ ଦ୍ୱାରା ବନ୍ଦୀ ହୋଇ ଆମମାନେ ରୁଷିଆ ଦେଶ ଆଡ଼କୁ ଅଗ୍ରସର କରିଥାଉ। ଆମମାନେ ଏହି ଜଗତରେ ଅଛୁ, ତଥାପି ଆମମାନେ ଏହି ଜଗତର ନୁହୁଁ। ଆମ୍ଭେମାନେ କାଲବରୀ ଆଡ଼କୁ ଅଗ୍ରସର କରୁଅଛୁ, ଆମମାନେ ଆପଣମାନଙ୍କୁ ଦୋଷାପିତ କରିଦେଇ ସାରିଅଛୁ, ପୁଣି ତାଙ୍କରି ଜଣେ ହେବା ନିମନ୍ତେ ଆମମାନେ ଈଶ୍ୱରଙ୍କ ରାଜ୍ୟ ସହିତ ସେପରି ହୋଇଅଛୁ। ଜଗତଟି ଯେ କ'ଣ କହିଥାଏ ସେଥିପାଇଁ ଭୃକ୍ଷେପ କରିବାର କିଛି ରହିନାହିଁ, ମାତ୍ର ଯେଉଁ ଅଳ୍ପ ସଂଖ୍ୟକ ଲୋକମାନଙ୍କ ନିମନ୍ତେ ପ୍ରଭୁ ହତାଧାରିତ ହୋଇଥିଲେ ଆମମାନେ ସେମାନଙ୍କ ସହିତ ପ୍ରଭୁଙ୍କ ମାର୍ଗକୁ ସ୍ୱୀକାର କରି ନେଇଅଛୁ। ଆମ୍ଭେମାନେ ତ ପୁନରୁତ୍ଥାନ ଦିନ ପର୍ଯ୍ୟନ୍ତ ଅଗ୍ରସର କରି ଚାଲିଥାଉ ଆଉ ତାହା ଯେ ଅତି ଶୀଘ୍ର ଅଟେ ନିକଟବର୍ତ୍ତୀ ଅଟେ ହେ ପ୍ରଭୁ ସେପରି ଏକ ବିଶ୍ୱାସକୁ ଆମେ କରିଥାଉ ସେହି ରାଜ୍ୟ ମଧ୍ୟକୁ ଆମେ ପ୍ରବେଶ କରିବା ନିମନ୍ତେ ଯେତେବେଳେ ଅଗ୍ରସରିତ ହେବୁ ସେତେବେଳେ ତାହା ଏହାକୁ ସେହି ରାଜ୍ୟରେ ଭୁକ୍ତ କରିଦେବ ଯାହାକୁ ଦାନିଏଲ ଦର୍ଶନ ମାଧ୍ୟମରେ ସେଦିନ ମଧ୍ୟ ଦେଖିଥିଲେ ଆଉ ତାହା ସମସ୍ତ ଜଗତକୁ ଟୁଟା ପରି ଖଣ୍ଡ ଖଣ୍ଡ କରି କାଟି ପକାଇଥିଲା ପୁଣି ଗ୍ରୀଷ୍ମକାଳୀନ ଧୂଳିକଣ ସଦୃଶ ପବନ ସେଗୁଡ଼ିକ ତୁଷ ପରି ଉଡାଇ ନେଇଥିଲା ତଥାପି ସେହି ପର୍ବତଟି ବିରାଟ ପଥର ଖଣ୍ଡ ତାହା ଏକ ବିରାଟ ପର୍ବତର ଆକୃତିରେ ବଢି ଯାଇଥିଲା ଯାହାକି ସମସ୍ତ ଜଗତକୁ ଆଚ୍ଛାଦନ କରି ପକାଇଥିଲା ଆଉ ସେହି ବିରାଟ ପଥରଟି ଏତେବେଳେ ଆଗମନ କରିବେ ହେ ପ୍ରଭୁ ସେହି ପ୍ରସ୍ତରଙ୍କ ଏକ ଅଂଶବିଶେଷ ହେବା ପାଇଁ ଆମମାନେ ଇଚ୍ଛା କରିଥାଉ ଆମମାନଙ୍କୁ ସ୍ୱୟଂ ଆତ୍ମତ୍ୟାଗୀ ହେବାକୁ ଦିଅନ୍ତୁ ଆମମାନଙ୍କର କୃଷକୁ ପ୍ରତିଦିନ ଉଠାଇବାକୁ ଯୋଗ୍ୟତା ଦିଅନ୍ତୁ ଖ୍ରୀଷ୍ଟଙ୍କ ନିମନ୍ତେ ବଞ୍ଚିବା ନିମନ୍ତେ ଆମମାନେ ନିମନ୍ତେ ଅନ୍ୟମାନଙ୍କ ନିମନ୍ତେ ବଞ୍ଚିବା ନିମନ୍ତେ ହେ ପ୍ରଭୁ ଆମମାନଙ୍କୁ ସକ୍ଷମତା ପ୍ରଦାନ କରନ୍ତୁ ଏଠାରେ ଏପରି କେହି ବ୍ୟକ୍ତି ଯଦି ଏତେବେଳେ ଉପସ୍ଥିତ ଥାନ୍ତି ଯିଏକି ଆଜିର ପ୍ରାତଃ କାଳରେ ତାଙ୍କୁ ଜଣେ ମୁକ୍ତିଦାତା ବୋଲି ଚିହ୍ନି ନଥାନ୍ତି ପୁଣି ଶେଷ ପ୍ରାର୍ଥନା ସମୟରେ ସ୍ମରଣ କରାଯିବା ନିମନ୍ତେ ଯଦି ଇଚ୍ଛା କରିବେ ପୁଣି ଏହି ସୁଯୋଗଟିକୁ କାଲବରୀର ନିକଟରେ ତାଙ୍କ ଦିନଟିଏ ବୋଲି ବୁଝିବାକୁ ଚାହିଁବେ ତେବେ ଆପଣ ନିଜର ହସ୍ତକୁ ଉପରକୁ ଉଠାଇବେ କି ଆଉ ଏପରି କହିବେ କି ହେ ଭାଇ ବ୍ରହ୍ମ ମୋ ପାଇଁ ପ୍ରାର୍ଥନା କରନ୍ତୁ ମୁଁ ତାଙ୍କୁ ନିଜର ମୁକ୍ତିଦାତା ରୂପେ ବୁଝିବାକୁ ଇଚ୍ଛା କରେ ହେ ଯୁବକ ବନ୍ଧୁ ଈଶ୍ୱର ତୁମକୁ ଆଶୀର୍ବାଦ କରନ୍ତୁ ଆଉ କେହି ଅଛନ୍ତି କି ପଛରେ ବସିଥିବା ସେହି ବ୍ୟକ୍ତିଙ୍କୁ ଈଶ୍ୱର ଆପଣଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତୁ ସେଠାରେ ଆଉ ଜଣେ କେହି ବ୍ୟକ୍ତି ସେପରି ରହିଥିବେ କି ଯିଏକି ଏପରି କହନ୍ତି ଏପରି ଆଉ କିଏ ଅଛନ୍ତି କି ଯିଏ କିପରି କହିପାରନ୍ତି ମୁଁ ତାଙ୍କୁ ବୁଝିବାକୁ ଚାହେଁ ଆଜିର ଏହି ଦିନଟି ମୁଁ କାଲବୁଡ଼ି ନିକଟବର୍ତ୍ତୀ ଦିନ ରୂପେ ବୁଝିବାକୁ ଚାହେଁ ମୁଁ ପୀଡିତ ଅଟେ ପୁଣି ଥକିତ ମଧ୍ୟ ଅଟେ ଯାହାକୁ ମୁଁ କରିବା ନିମନ୍ତେ ଜାତ ହୋଇଥିଲି ସେହି ସବୁକିଛି କର୍ମଗୁଡ଼ିକ କରିବା ନିମନ୍ତେ ଏହି ସ୍ଥାନରେ କେବଳ ଇତସ୍ତତ ଭାବେ ଭ୍ରମଣ କରିବାକୁ ମୋର କ'ଣ ବା ଆବଶ୍ୟକ ଥାଇପାରେ ମୁଁ ଜାତ ହୋଇଥିଲି ଈଶ୍ୱରଙ୍କ ଜଣେ ପୁତ୍ର ରୂପେ ଜାତ ହୋଇଥିଲି ପୁଣି ଏହା ପୁଣି ଏହି ସ୍ଥାନରେ ଜାଗତିକ ବସ୍ତୁଗୁଡ଼ାକୁ ଧାରଣ କରି ମୁଁ ଏହି ଜାଗାରେ ଜୀବନଯାପନ କରି ରହିଅଛି ହେ ଈଶ୍ୱର ମୋତେ ଆଜ ଦିନ କୃଷାର୍ପିତ ହେବାକୁ ସୁଯୋଗ ଦିଅନ୍ତୁ ମୋର ବିଚାରଧାରା ଗୁଡ଼ିକୁ ପୁଣି ସ୍ୱୟଂକୁ ମୋତେ କୃଷାର୍ପିତ ହେବାକୁ ଦିଅନ୍ତୁ ଯେପରିକି ଖ୍ରୀଷ୍ଟଙ୍କ ସହିତ ପୁଣି ଅନ୍ୟମାନଙ୍କ ନିମନ୍ତେ ମୁଁ ଜୀବିତ ରହିପାରେ ସେମାନେ ମୋ ପ୍ରତି ଯାହା କିଛି କରନ୍ତି ନା କାହିଁକି ସେଥିପାଇଁ କିଛି ଯାଇ ଆସେ ନାହିଁ ଯଦି ବା ସେମାନେ ମୋର ପରିହାସ କରନ୍ତି ମୋତେ ତାଡ଼ନା ପ୍ରଦାନ କରନ୍ତି ପୁଣି ସବୁକିଛି ମନ୍ଦ କଥା ଗୁଡ଼ିକ ପୁଣି ଅପବାଦ କଥା ଗୁଡ଼ିକ ମୋ ବିରୁଦ୍ଧରେ କହନ୍ତି ତଥାପି ମୋତେ ବିନମ୍ରତାର ସହିତ ଗମନାଗମନ କରିବାକୁ ସୁଯୋଗ ଦିଅନ୍ତୁ ଏକ ମେଷ ପରି ମୋତେ ନମ୍ର କରନ୍ତୁ ଯେପରିକି ସେ ହୋଇଥିଲେ ପୁଣି କୌଣସି ଏକ ଦିନ ସେ ଯେ ମୋତେ ଉତ୍ଥାପିତ କରିବେ ଏପରି ଏକ ପ୍ରତିଜ୍ଞାକୁ ସେ ଆମମାନେ ନିମନ୍ତେ ଯୁଗାନ୍ତର ଦିନମାନଙ୍କ ସମୟରେ କରିଥିଲେ ଆଉ ସେହି ଦିନଟି ଆଡ଼କୁ ମୁଁ ଚାହିଁକି ରହିଅଛି ସେଠାରେ ଅଧିକ କିଛି ହସ୍ତଗୁଡ଼ାକ ଉପରକୁ ଉଠିବ କି ସେଠାରେ ପଛରେ ବସିଥିବା ଆପଣମାନଙ୍କୁ ହଁ ଈଶ୍ୱର ଆପଣମାନଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତୁ ଉତ୍ତମ ବିଷୟ ଅଟେ ଅଧିକ କିଛି ହସ୍ତଗୁଡ଼ିକ ରହିଅଛି ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ପ୍ରାର୍ଥନା କରିବା ପୂର୍ବେ ଅଧିକ କିଛି ସେପରି ରହିଥାଇପାରେ ହେ ଆମମାନଙ୍କ ସ୍ୱର୍ଗବାସୀ ପିତା ପେଣ୍ଟିକସ୍ ଦିନ ପିତର ପ୍ରଚାର କରୁଥିବା ସମୟରେ ଏପରି କୁହାଯାଇଥିଲା ଯେ ପୁଣି ଯେତେ ଜଣ ବିଶ୍ୱାସ କରିଥିଲେ ସେ ସମସ୍ତେ ମଣ୍ଡଳୀରେ ଭୁକ୍ତ ହେଲେ ସେମାନେ ଆପଣାର ସମ୍ପୂର୍ଣ୍ଣ ହୃଦୟ ସହିତ ବିଶ୍ୱାସ କରିଥିଲେ ଏହି ବ୍ୟକ୍ତିଗଣ ସେପରି ବିଶ୍ୱାସ କରିଥିଲେ ଯେଉଁମାନେ କି ଏତେବେଳେ ଏହି ସ୍ଥାନରେ ହସ୍ତଗୁଡ଼ିକୁ ଉପରକୁ ଠାଇ ଅଛନ୍ତି ସେମାନେ ଆପଣାର ସମ୍ପୂର୍ଣ୍ଣ ହୃଦୟ ସହିତ ଯେ ବିଶ୍ୱାସ କରିଥିଲେ ଏହାକୁ ମୁଁ ଦୃଢ଼ତାର ସହିତ ବିଶ୍ୱାସ କରିଥାଏ ପୁଣି ଯଦି ସେମାନେ ସେପରି କରିଛନ୍ତି ତେବେ ତ ଅଙ୍ଗୀକାର ନିମନ୍ତେ ଜଳଭରା କୁଣ୍ଡଟିଏ ସେଠାରେ ଅପେକ୍ଷାରତ ହୋଇ ରହିଅଛି ସେହିସବୁ ପାପ ଗୁଡ଼ିକ ଯେ କ୍ଷମା ଲାଭ କରୁ ଏପରି ଏକ ବିଷୟକୁ ସେମାନେ ଯଦି ଇଚ୍ଛା କରୁଥିଲେ ସେହି ନାମରେ ବାପ୍ତିଜ କରାଇବା ନିମନ୍ତେ କେହି ଜଣେ ବ୍ୟକ୍ତି ସେଠି ଉପସ୍ଥିତ ଅଛନ୍ତି ଆଉ ତାହା ସେହି ଏକମାତ୍ର ନାମ ଅଟେ ଯାହାକି ସ୍ୱର୍ଗ ତଳେ ମନୁଷ୍ୟଗଣଙ୍କ ମଧ୍ୟରେ ଦତ୍ତ ହୋଇଅଛି ଯଦ୍ୱାରା ଆମମାନେ ଅବଶ୍ୟ ଉଦ୍ଧାର ପାଇପାରିବା ଯେପରିକି କିଛି ସମୟ ପୂର୍ବେ ମୁଁ ଧର୍ମଶାସ୍ତ୍ରରୁ ଉଦ୍ଧୃତ କରି କହିଥିଲି ଯେ ସମସ୍ତ ଜଗତର ମନ ପରିବର୍ତ୍ତନ ଏବଂ ପାପ ପବିତ୍ର ସୁସମାଚାର ତାଙ୍କରି ନାମରେ ଅବଶ୍ୟ ପ୍ରଚାରିତ ହେବାକୁ ହିଁ ଅଛି ଜେରୁସାଲମରୁ ଆରମ୍ଭ କରି ସେପରି ହେବାକୁ ହିଁ ଅଛି। ଆଉ ଜେରୁସାଲମରେ ଯେତେବେଳେ ମନ ପରିବର୍ତ୍ତନର ଏବଂ ପାପ କ୍ଷମାର ସମାଚାର ପ୍ରଚାର କରାଯାଇଥିଲା, ସେତେବେଳେ ପୀଡ଼ିତ ଜଣଙ୍କ ସେମାନଙ୍କୁ ଧର୍ମଶାସ୍ତ୍ର ଉଦ୍ଧୃତ କରି କହିଥିଲେ, ପୁଣି ଏପରି କହିଥିଲେ ଯେ ସେମାନଙ୍କୁ ପ୍ରଥମେ ମନ ପରିବର୍ତ୍ତନ କରିବାକୁ ହିଁ ପଡ଼ିବ, ତତ୍ପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେବାକୁ ପଡ଼ିବ। ତାହା ହିଁ ସଫଳ କରିବା ନିମନ୍ତେ ଜଣେ ସେବକଙ୍କର ଯୋଗ୍ୟ କର୍ତ୍ତବ୍ୟ ଅଟେ। ଯେହେତୁ ସେମାନଙ୍କୁ ମନ ପରିବର୍ତ୍ତନ କରିବାକୁ ପଡ଼ିଥାଏ, ପୁଣି ପାପ ପ୍ରକ୍ଷାଳ ନିମିତ୍ତ ତାଙ୍କୁ ବାପ୍ତିଜିତ କରିବାକୁ ପଡ଼ିଥାଏ। ଯେଉଁମାନଙ୍କର ପାପ ଗୁଡ଼ିକୁ ତୁମମାନେ କ୍ଷମା କରିଥାଅ ସେମାନଙ୍କ ନିମନ୍ତେ ତାହା କ୍ଷମା କରାଯାଇଯିବ, ଯାହାର ପାପ ଗୁଡ଼ିକ ତୁମମାନେ କ୍ଷମା କରି ନଥାଅ ସେମାନଙ୍କ ସକଳ ପାପ ଗୁଡ଼ିକ ଆଦୌ କ୍ଷମା କରାଯିବ ନାହିଁ। ପିତା, ଯେପରି ସମସ୍ତର ମଧ୍ୟରେ ଏହି ଜଗତଟି ଏତେବେଳେ ଅବସ୍ଥିତ ଅଟେ, ତେଣୁ ଏହା କିପରି ଭାବରେ ପରିବର୍ତ୍ତନ ହୋଇପାରିଥିଲା? ଏହି ସାଧାରଣ ସୁସମାଚାରଟିକୁ କିପରି ଭାବରେ ବିଶ୍ୱାସ କରାଯାଇ ନଥିଲା? ପୁଣି ତାହାର ପ୍ରତିବଦଳ ସ୍ୱରୂପ ସେମାନେ ତ ମିଥ୍ୟାଜନିତ ବାପ୍ତିସ୍ମକୁ ପୁଣି ମିଥ୍ୟାଜନିତ ଆମଗୁଡ଼ିକ ସୁଦ୍ଧା ପରିଚୟକୁ ଆଣିଥିଲେ, ପବିତ୍ର ଆତ୍ମାଙ୍କ ନାମରେ ପରିଚିତ କରାଯାଇ ମିଥ୍ୟାଜନିତ ବାପ୍ତିସ୍ମଗୁଡ଼ିକୁ ପରିଚୟକୁ ଆଣିଥିଲେ। ସେବକଗଣଙ୍କ ସହିତ କରବର୍ଦ୍ଧନ କରିବା ପ୍ରଥାଟି, ପିତା ପୁତ୍ର ପବିତ୍ରତ୍ମକ ପଦବୀଗୁଡ଼ିକୁ ବ୍ୟବହାର କରିବା ଶିକ୍ଷାଟି, ଯାହାକି ବାଇବଲରେ ସେପରି କଦାପି ଦିଆଯାଇ ନାହିଁ। କେହି ଜଣେ ରୋମିଓ ଅଧିକାରୀଙ୍କ ଦ୍ୱାରା ସେପରି ଧର୍ମମତକୁ ପ୍ରସ୍ତୁତ କରାଯାଇଥିଲା, କିନ୍ତୁ ତା ଆଦୌ ଖ୍ରୀଷ୍ଟିଆନ ଶିକ୍ଷା ନୁହେଁ। ବାଇବଲର କୌଣସି ସ୍ଥାନରେ ସେପରି ଶିକ୍ଷାର ଉଲ୍ଲେଖ ସୁଦ୍ଧା ରହିନାହିଁ। ସକଳ ପାପ ଗୁଡ଼ିକର କ୍ଷମାଦାନଟି ପଦବୀଗୁଡ଼ିକ ଦ୍ୱାରା ଆଦୌ କ୍ଷମାପ୍ରାପ୍ତ ହୋଇପାରେ ନାହିଁ, କେବଳ ଯୀଶୁ ଖ୍ରୀଷ୍ଟର ନାମରେ ସେପରି ହୋଇପାରିଥାଏ। ଆଉ ହେ ପିତା, ଏହା ଯେ ଅତି ଅସାମାନ୍ୟ ଧରଣର ବିଷୟ ଅଟେ ତାହା ତ ଆମମାନଙ୍କୁ ଜଣା। ଆପଣଙ୍କ ସକଳ ମାର୍ଗ ଗୁଡ଼ିକ ତ ଅସାମାନ୍ୟ ଧରଣର ଅଟେ, ତଥାପି ସେହି ପ୍ରତ୍ୟେକ ପୁରୁଷଗଣଙ୍କୁ ପୁଣି ସେହି ପ୍ରତ୍ୟେକ ମହିଳାଗଣଙ୍କୁ ସେହି ଅନୁଭୂତିର ମଧ୍ୟ ଦେଇ ଗତି କରିବାକୁ ଦିଅନ୍ତୁ, ସେଦିନର କାଳବରିଷ୍ଠ ଅନୁଭୂତିକୁ ପ୍ରଦାନ କରନ୍ତୁ, ଯେଉଁଠାରେ ସେଦିନ ଯୀଶୁଖ୍ରୀଷ୍ଟ ମଧ୍ୟ ଅନାଦୃତ ହୋଇଥିଲେ, ସେହି ଲଜ୍ଜାଟିକୁ ଲୋକଲୋଚନରେ ସହନ କରିଥିଲେ, ଖଣ୍ଡ ଖଣ୍ଡ ହୋଇ ହତ କରାଯିବା ନିମନ୍ତେ, ଛେପ ପକାଯିବା ନିମନ୍ତେ, ପୁଣି ସମସ୍ତ ଜଗତ ଦ୍ୱାରା ପରିହାସ କରାଯିବା ନିମନ୍ତେ, ମଣ୍ଡଳୀ ଦ୍ୱାରା ପ୍ରଜାବର୍ଗଙ୍କ ଦ୍ୱାରା ପରିହାସ କରାଯିବା ନିମନ୍ତେ ପରିତ୍ୟକ୍ତ ହୋଇଥିଲେ, ଯେଉଁମାନଙ୍କୁ କି ତାଙ୍କୁ ସ୍ନେହ କରିବାକୁ ଥିଲା। ତଥାପି ଏହି ସକଳ ଅପମାନ ଗୁଡ଼ିକ ମଧ୍ୟରେ ସୁଦ୍ଧା ସେ ଆପଣ ମୁଖକୁ ଖୋଲି ନଥିଲେ, ପୁଣି ଯେଉଁମାନେ ତାଙ୍କୁ ପରିହାସ କରିଥିଲେ ସେମାନଙ୍କ ନିମନ୍ତେ କାଲବରୀ ଉପରେ ଚାଲିଯାଇଥିଲେ, ପୁଣି ମରିଥିଲେ। ହେ ଈଶ୍ୱର, ଆଜିର ପାତକାଳରେ ଆମ୍ଭମାନଙ୍କୁ କାଲବରୀ ଆରୋଗ କଢାଇ ନିଅନ୍ତୁ। ପୁଣି ଆମ୍ଭେମାନେ ଯେ ପାଗଳ ଗଣ ଅଟୁ, ଯଦିଓ ସେମାନେ ଏପରି ବିଚାର କରି କହିଥାନ୍ତି, ପୁଣି ଆମମାନେ ଯେ ଧର୍ମଶାସ୍ତ୍ର ଗୁଡ଼ିକୁ ଭ୍ରାନ୍ତିଜନକ ରୂପେ ବିଶ୍ୱାସ କରିଥାଉ, ଏପରି ଯଦି ସେମାନେ କହନ୍ତି, ସେମାନେ ଯାହା କିଛି କହନ୍ତି ନା କାହିଁକି, ହେ ଈଶ୍ୱର, ସେମାନେ ଈଶ୍ୱରଙ୍କ ସମ୍ମୁଖରେ ଠିଆ ହୋଇ ଏହା ଯେ ଭ୍ରାନ୍ତିଜନକ ବିଷୟ ଅଟେ, ଏପରି କଦାପି ଯେ ସେମାନେ ଆଉ କହିପାରନ୍ତି ନାହିଁ ତାହା ଆମକୁ ଜଣା। ସେମାନେ ବାଇବଲ ଦ୍ୱାରା ସେମାନଙ୍କ ସକଳ ପାପ ଗୁଡ଼ିକୁ ଆଦୌ ଆଚ୍ଛାଦିତ କରିପାରନ୍ତି ନାହିଁ। ବାଇବଲ ସେମାନଙ୍କ ସକଳ ପାପ ଗୁଡ଼ିକୁ ଆଚ୍ଛାଦନ ବିହୀନ କରିଥାଏ, ସେମାନଙ୍କର ଅବିଶ୍ୱାସଟିକୁ, ମାନ୍ୟଗଣ୍ୟ ହେବାର ଲାଳସାକୁ, ପୁଣି ଅନ୍ୟାନ୍ୟ ଲୋକମାନଙ୍କ ପରି ଜୀବନଯାପନ କରିବା ଲାଳସାକୁ ଉନ୍ମୁକ୍ତ କରିଦେଇଥାଏ। ସେମାନଙ୍କୁ କାଲବରୀ ନିକଟକୁ ଆସିବା ପାଇଁ ପୁଣି ଜେରୁସାଲମରୁ ଆଉ ଥରେ ଯାତ୍ରା ଆରମ୍ଭ କରିବାକୁ ସୁଯୋଗ ଦିଅନ୍ତୁ, ଯେହେତୁ ସମସ୍ତ ଜାତିଗଣଙ୍କ ମଧ୍ୟରେ ତାଙ୍କ ନାମରେ ସକଳ ପାପଗୁଡ଼ିକ ପ୍ରାୟଶ୍ଚିତର ସୁସମାଚାର ତାଙ୍କ ନାମରେ ଅବଶ୍ୟ ପ୍ରଚାରିତ ହେବ, ଜେରୁସାଲମରୁ ଆରମ୍ଭ କରି ସେପରି ପ୍ରଚାରିତ ହେବ, ପୁଣି ହତ ହେବା ନିମନ୍ତେ ଆଉ ଛେପ ପକାଯିବା ନିମନ୍ତେ ସେମାନଙ୍କୁ ସେହି ସମାନ ପ୍ରସାର ପିତର ପଦାଙ୍କୁ ଅନୁସରଣ କରିବାକୁ ଦିଅନ୍ତୁ, ପୁଣି ଧାର୍ମିକ ବ୍ୟକ୍ତିଗଣ ବୋଲି ମାନ୍ୟତା ଲାଭ କରିଥିବା ସେ ଲୋକମାନଙ୍କଠାରୁ ଅପମାନିତ ହେବାକୁ ପରିହାସ କରାଯିବାକୁ ଦିଅନ୍ତୁ, ପୁଣି ମଣ୍ଡଳୀ ଗୁଡ଼ିକୁ ଛିନ୍ନ ଛତ୍ର କରୁଥିବା ବ୍ୟକ୍ତିଗଣ ଅଥବା ଅନ୍ୟ ଯାହା କିଛି ଅପମାନ ସୂଚକ ବାକ୍ୟ ଗୁଡ଼ିକୁ ସେମାନଙ୍କୁ ସେପରି କହିବାକୁ ଦିଅନ୍ତୁ, ପୁଣି ମଣ୍ଡଳୀ ଗୁଡ଼ିକୁ ଯେ ଭ୍ରାନ୍ତ କରୁଅଛନ୍ତି ତଥା ସେପରି ଅନ୍ୟାନ୍ୟ ଅଯୋଗ୍ୟତାର କାର୍ଯ୍ୟ ଗୁଡ଼ିକ ସେମାନେ କରୁଅଛନ୍ତି, ଏପରି ଅଯଥା ବାକ୍ୟ ଗୁଡ଼ିକୁ ସେମାନଙ୍କୁ କହିବାକୁ ଦିଅନ୍ତୁ। ହେ ପ୍ରଭୁ, ଆମେ ଯେପରି ହୋଇପାରୁ ଆମ ମାର୍ଗଟିକୁ ଆଜିର ପ୍ରାତଃ କାଳରେ
ସେମାନଙ୍କ ସହିତ ଗ୍ରହଣ କରି ନିଅନ୍ତୁ ଯେଉଁ କ୍ଷୁଦ୍ର ସଂଖ୍ୟକ ଲୋକମାନଙ୍କ ନିମନ୍ତେ ପ୍ରଭୁ ନିର୍ଯାତିତ ହୋଇଥିଲେ। ତତ୍ପରେ ପ୍ରେରିତଗଣ ଯେପରି କାର୍ଯ୍ୟ କରିଥିଲେ ଆମମାନେ ମଧ୍ୟ ସେମାନଙ୍କ ପରି ସେପରି ଗମନାଗମନ କରିପାରୁ ଦକ୍ଷିଣକୁ କିମ୍ବା ବାମକୁ ନ ଫେରି ମାତ୍ର ଆପଣଙ୍କ ହୃଦୟର ଶୁଦ୍ଧତାର ସହିତ ଈଶ୍ୱରଙ୍କ ସେବା କରିପାରୁ। ହେ ପିତା ଏହାକୁ ଦାନ କରନ୍ତୁ ସେହି ସକଳ ପ୍ରେରିତଗଣଙ୍କୁ ପୁଣି ବେଦନାଗ୍ରସ୍ତ ମାନଙ୍କୁ ଏତେବେଳେ ଆରୋଗ୍ୟତା ପ୍ରଦାନ କରନ୍ତୁ ଯେଉଁମାନେ ପ୍ରାର୍ଥନା ଧାଡିକୁ ଆସିଥାନ୍ତି ସେମାନେ ଯେଉଁମାନେ ହସ୍ତଗୁଡ଼ାକ ଉପରକୁ ଉଠାଇଥିଲେ ସେମାନେ ଠିକ୍ ଏହି ସମୟରେ ଆପଣଙ୍କ ହୃଦୟଗୁଡ଼ିକ ମଧ୍ୟ ଯେପରି ଅନୁତାପ କରିପାରନ୍ତି ଆଉ ସେମାନେ ଯେଉଁମାନେ ଦୀର୍ଘ ସମୟ ଧରି ପଛ ପାଖରେ ଠିଆ ହୋଇ ରହିଅଛନ୍ତି ସେମାନେ ଯଥାଶୀଘ୍ର ଜଳନିକଟକୁ ଚାଲି ଆସନ୍ତୁ ପୁଣି ଆପଣଙ୍କ ସକଳ ପାପ ଗୁଡ଼ିକରୁ ସେହି ବଳିଦାନଙ୍କ ନାମରେ ହଁ ଈଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ନାମରେ କ୍ଷମାଦାନ ଲଭନ୍ତୁ ଆମେନ୍।
Down at the cross where my Savior died, down there for cleansing from sin I cried. There to my heart was the blood applied. Doesn't that just do something to you? Just towers you out. What's the hope in you? Life. Life eternal. What is crucified with Christ is to live for others. What kind of others? Those who hate you. Those who wouldn't like you. Those who would make fun of you. Live for them. Be with them. Love them. Pray for those who despitefully use you. Say all manner of evil falsely for my name's sake. They persecuted the prophets which were before you. I thought the message would probably help the church this morning, that you would see that we need a Calvary. We need a crucifixion. Now, what is it all done? It's all paid for, sister in the wheelchair. To the people here that's sick and afflicted, it's all paid for. The only thing you have to do is to believe that it's yours. Accept it in the same way, and you'll be healed. Remember. Now, what is it? You could go to the world, preach the gospel, heal the sick, and impart eternal life. How much greater would it be if here's a man laying here with tumor, cancer, whatever it is. We have seen him so many times impart his blessings and heal the man, heal the woman, tens of thousands upon thousands of infallible cases around the world. Take them out of cot stretchers, just shadow people, eat up with cancer. Today, fine, healthy people. These works that I do shall you also. But greater than this shall you do. More than this is right. What? I gave them extension of life through Jesus' name to extend their life for a few days. But more than this shall you do, you'll give them eternal life through my name. Why would you be ashamed of that precious name? Why would people shun it and back away from it? It's the devil. Certainly. Repentance and remission of sin must be preached in his name to all the world, beginning at Jerusalem. That's where the message went out first. Is that right? Repentance and remission of sins be preached in his name, beginning at Jerusalem. Now, first we'll do as he did, have prayer to heal the sick. Next, we'll have the great gift. The water is ready back here for anyone who wants to be baptized. These garments in here for women, garments in here for man, standing ready for you to have your sins remitted. Because remember that you can only have your sins remitted according to Bible teaching. For there's not another name under heaven given among man whereby you must be saved. Paul met some that had already been baptized, and they were shouting, had victory. He said, unto what were you baptized? They said, unto John. He said, John baptized unto repentance. Now get this, unto repentance, not for remission of sins. How many understands that? Not for remission of sins. They were baptized, all right, unto repentance. They had repented. Yes, sir, I've repented, I believe he's coming. They were baptized unto repentance, that is to say, believing on the Lord Jesus Christ. Then when they heard this, that the sacrifice had already come, they were baptized over again in the name of Jesus Christ. And then was imparted to them, when he laid his hands upon them, the Holy Ghost. And they spoke in tongues and prophesied. Right. Now, how are you going to change that scripture? You put your finger on one place in the Bible where anybody was ever forgiven of their sins in the New Testament, and ever was baptized in any other way but in the name of Jesus Christ. Show me one place in the Bible where that any person was ever baptized in the name of Father, Son, Holy Ghost. Or bring to my desk a history of the church, that shows where anybody was ever baptized in the name of Father, Son, and Holy Ghost until 300 and something years after the death of the last apostle when the Catholic Church is organized. Now, I've got the pre-Nicene fathers and all the historians and everything, right in my study. The most ancient sacred history in the world. Amen. The only infallible proofs that we have. Read our Sunday Visitor or the Catechism of the Catholic Church. Watch them, what they say. Some of the Protestants will perhaps be saved because that they do bow to the Catholic doctrine. For their Bible says, baptize in the name of Jesus Christ. But we've taken the solemnity off of the name of Jesus and put on Father, Son, Holy Ghost, and they admit it. Now show me a scripture contrary to that. There you are. And yet the world bows right to it. Why, they've never been to Calvary. That's it. They've never seen. They'll make fun of you and call you. They'll even call you Holy Roller, Jesus Only, and all those fanatic names that they can. What difference does it make what they call you? What does he care what they call him? He was crucified. He lived for God and God alone. And if that same spirit was in him as in you, it'll make you do the same thing bearing his name. Whatever you do, said the Bible, in word or in deed, do it all in the name of Jesus.
Amen.
Giving praise to God.
Praise his name.
Where do you get that triune pagan doctrine? Out of a catechism, not out of the Bible. The word Trinity is not even mentioned in the whole scriptures from Genesis to Revelation. There's no such a thing. There is no such a thing as a Trinitarian God. He's God.
Amen.
God alone, one God.
Amen.
There's always been one God. He served three offices. He served once as the Father under Moses. He served once in flesh as the Son, Jesus. He serves now as the Holy Ghost, but it's one God.
Amen.
One God, not with three names, three offices, three titles and one name.
Amen.
Jesus Christ. Anything different is pagan. And I ask for somebody to show that, and it isn't. Right. I've said that for years after years after years, and nobody's took it up yet.
That's right.
Because it can't be. I've got here's the Bible first. There's the ancient histories to prove that it's exactly right. And why does the devil just... the Bible said to be that way.
That's right.
How can they come unless I draw them? That's just all I know. That's what Jesus said. So I'm not saying that to be... If I said that and preached a sermon like this, I'd be the worst hypocrite among you. Right. I say that because it's truth and it's life.
Amen. Amen.
Many is baptized into Christ, puts on Christ. They have life by his name.
Amen.
We pray in His name, seek in His name, preach in His name, baptize in His name, live in His name, die in His name, go to heaven in His name, resurrect in His name.
Amen.
All the family in heaven is named Jesus. The Bible said so. All the family on earth is named Jesus. He said, I came in my... You said, well, it's the name of the Father. Father's not a name, it's a title.
That's right.
He said, I came in my Father's name and you received me not.
Right.
Now, what name did He come in? Mm-hmm. Certainly. And you received me not. So there you are. It's just, it's hid from the eyes of wise and prudent. Surely it sure is.
Right.
Over in Revelations we talked the other day, there's the old prostitute church, which is the first organization, and then she had a bunch of daughters that was born out of her. They do the same thing, same habit.
Amen.
She all winds up in Babylon the same
Amen.
Way with a church of Rome and a confederation of churches of the nations, and there she is all winding up all in the same thing, same ball. But God's church!
Amen.
Hallelujah! It's a called out church!
Amen.
Separated!
Praise the Lord.
How's the church built? How will you know this? How can you ever know this to be the truth when God reveals it to you? How did Abel know it was a lamb instead of apples? It was revealed to him. By faith, Abel offered unto God a more excellent sacrifice. Coming down off the Mount Transfiguration, Jesus says, who do men say I am? Some said Elias, Moses, and so forth. He said, but I'm asking you.
That's right.
Who do you say I am? Peter said, thou art Christ, the Son of the living God. He said, you ever learn this, and otherwise I said it's not to be big, but to drive down a point. You never learned this in some seminary. Some man never taught you this. But my Father which is in heaven has revealed this to you, that I am not Father, Son, and Holy Ghost, but I'm Jesus Christ. And upon this rock, what rock? The same one Abel went. Upon that same rock, upon this rock, the spiritual revealed truth of God, I'll build my church. And the gates of hell can never prevail against them.
Amen.
So, they'll try it, but they'll never prevail. See? So just go to Calvary, be crucified, come back and take your way with the Lord's despised you. Move on. Now, Lord, we are committing all things to you. I don't know out of this group what's in here. I have no idea of knowing, Lord, unless you would reveal it. And now, Father God, I'm not asking you to do that. I've just laid it in the laps of the people. There they are. May this be a real Calvary this morning. May it be a real crucifixion to self-will and to self-desires and the big things of life. May man become humble and willing to take the way with the Lord's despised youth. May they walk humbly. May they be born into this kingdom, this great kingdom of God, which is a spiritual body, the celestial body of Christ on earth. By one Spirit, we are all baptized into one body. Grant it, Lord. Whether they be black, white, yellow, brown, whatever they are, male or female,
yes,
bond or free, we've all been made to drink of the same self-spirit. Granted, Father, may it be with among many this morning that they will understand. May you open up their understanding. Then it'll be like a new day to them. The sun will shine and the dismal light of man-made theologies will drift away and the light of God will shine on their path and break forth the veil that veils in this beautiful light. And they can walk the highway of holiness then, living for others as Christ did. Now, as we bring the prayer line in, I pray that you'll anoint your servants this morning.
Amen.
All of us as we pray one for the other. Grant today that every sick person that comes through this prayer line may be healed.
Right.
May they return like the little cross-eyed girl and the little boy and that elderly lady and Brother Wright and many of those who came through, Lord, with afflictions and diseases and something that the doctors cannot cure. And here they are today, just about a week ago, and here they are well today. God made men and women pass by with that same faith, knowing that they are going to Calvary to be crucified to their thoughts and their ideas, that they are past healing. Hey, the power that raised Jesus from the grave give them life, great life of faith. Then immediately after this, may many come to the pool for baptism. We ask in Jesus' name, amen.
Amen.
Now, we just got 20 minutes. To run the prayer line and the baptismal service. Now, we don't have prayer cards. We've got them from that. And we'll try to work it in my bigger meetings whenever we start. I've told you all, we laid it out. We got it on tape, and everywhere I go, them tapes will be sent ahead. The sign only points to the blessing. The idea was, if you pray for the sick, get the people to believe you. I said, they won't believe me. He said, you'll be given these signs, and by this they will believe. The signs has moved over and over for 10 years around the world without one time failing. No failure at all in it. How many know that to be true? If you can believe the sign, then believe the message. That's right, it shows us. And would God put in me a message and let it be so perfect like that? Or what? And I tell you something, would be falsely? God won't let me do that. No, 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 sir. I'm telling you the truth. All you that wants to be prayed for, kind of on this row here, come over on this side, if you will, over line up to the right, and then that'll let the people come through as we pray. Then we'll get the boys, the ushers, and them will watch, and as they come through here, then over on this side, we'll bring them around the back and bring them through it. Everybody be prayed for. Oh, no, not that. Well, if I mean, she don't matter. You bring her out, or you I can bring her out now or the last time. She wants to. It doesn't matter. Now, let's get just quiet as we can for this next few minutes. I want you all to be thinking now. Now, what did the Bible say? The prayer of faith shall save the sick. How many know that's right? How many knows the Bible said, these signs shall follow them that believe? The works that I do shall you also. What was the works he said? I can, if ye believe that I'm able to do this. Is that right? What was my question? They won't believe. He said these signs will cause them to believe. Now, if you believe, get ready. This is your hour of deliverance. Just the same as it be from sin, it's the same promise for the same God. Now, we got a little sick woman here. She's got stomach trouble from down in New Albany. We're going to pray for her first so she can get her a seat. Now, quietly and everybody now, I want the brethren to help me here. Let's bow our heads a moment now for prayer. Now, Heavenly Father, this has been your word. I'm not responsible for the action that it will be took upon it, but I'm responsible for preaching it. And knowing this, and knowing that I'm a middle-aged man now, and someday must face you, I have preached the truth. From my heart, you know it. Not to be prejudiced. If that was so, Lord, then I need repentance. And Father, I pray that you'll help now as we go to pray for the sick. May my prayers be answered. Not only my prayers, Lord, but the prayer of this church. As these poor people, what if this is my wife standing here? What if this is her sitting in the wheelchair, or my sister, my mother? Oh, God, heal this people, will you, Lord? Look, stand in the prayer line, heart trouble, cancer, tumor, all kinds of diseases and afflictions. Many of them are coming. Hundreds are being delivered right from here, Lord. And they see it, and they believe it. And they're coming in the prayer line to accept theirs. They're coming to a lively stone now. Not your servant, but unto your Son, Jesus, who is the leader of the church, the spiritual, mystical person among us. And as we go offering his name, you said, in my name they shall cast out devils. I pray that you'll answer our prayers in Jesus' name. Amen. Now everybody be in prayer. Now this is part of yours too. This is your prayer. Now this little woman must die if something don't help her. How many know Brother Stadcliffe? Brother Sister Stadcliffe? I was called from Germany three times the other night. Their baby was dead. They asked, Brother Branham, we have seen you by the Spirit of God raise the dead. They stood present and watched it, see? And we know that you'd be a prophet of the Lord. Just say the word. I said, I cannot say it unless it's put in my mouth. Come to Germany. I got it right quick. They phoned in, got a jet plane that could bring me to Germany in 6 hours, an army jet. That would fly me to Germany to raise a dead baby. An army jet would take me over in 6 hours from Louisville. From Manson, Germany. I went in and got on my knees and I said, Father, what must I say? Speaking my mouth. He didn't answer me. I went out to the woods. I said, Father, what must I say? Put the words in my mouth. I'll go in vain if not. I went back and didn't answer me. Come in. Through the night I prayed, Lord, put the words in my mouth. Nothing answered. Next morning my wife got up. As soon as she left the words, I stood up. He said, do not rebuke this. This is the hand of the Lord. Then quickly to the phone. I cannot come. No, this is the hand of the Lord. I be forbidden. You see what power there is on that rebuke? When God said, don't you do that. For it's the hand of the Lord. Now Moses one time was told not to do something, went and done it anyhow. You remember? So I didn't go. Now I can bring statements to show of four different people that are pronounced dead by doctors after prayer and rebuke of death. See, we're standing there to rebuke that thing. And if God gave you power to do something, you better be careful what you're doing.
Amen.
You better be careful. So don't. Now remember, that might not register with you so greatly, but to me it meant something. See, do not rebuke this. real sweet, kind voice. About 6:30, I believe it was 6:30 that morning. Said, "Do not rebuke this. This is the hand of the Lord." I said, "Thank you, Father. Thank you, Lord. I will not do it." If he said, "Rebuke this. This is the enemy stepped in," I'd say, "Let's go." It'd have been done. When that little boy there in Finland was laying there dead, mashed up, not even a sound bone in his body, the Lord said, "That was the hand of Satan." Said, "Rebuke it." And I said, "Death, you can't hold him. Bring him back. Let him loose."
Amen.
Larry jumped to his feet well.
Hallelujah.
Not even a broken bone in his body. That's the word of the Lord. I cannot use the word of the Lord till the word of the Lord comes to me. But in the scripture, the word of the Lord has given me commission to pray for these sick people. Give you commission to pray for them. Now the prayer of faith shall save the sick. Let's pray. You bow your heads. We'll see what he says as we go through. You are sick. You believe with all your heart. Now you're going to get well. Now, Lord God, this young woman must die.
Hallelujah.
Now I pray, as I look upon her, I feel reason for her to die. And I feel in my spirit, Lord, that it's your permitted will now that I rebuke this. Satan, turn her loose. In the name of Jesus Christ, may she get well. Come to this church and give testimony to the glory of God. Amen.
Jesus,
I simply that is, lady, you're going to get well. You believe that, brother? You believe that, brother? That you're going to love? Go down. Start eating. You know what you can.
Amen.
You'll be all right.
Amen.
Now, if Satan give the world a stroke and tear our head, we give you a stroke and tear our shoes. Now, the God of heaven will take the stroke off the world and give a nation sin. By that same name, can you do this? Take the stroke off the nation. Lord Jesus, this poor woman was afraid to share the rest of her life and then she'll be taken away. But we're asking you this power of Satan to take her from. May she live and walk and be as normal as she ever was. We ask that in Jesus' name.
Amen.
Amen. It's finished work. It's done.
Hallelujah.
Over this altar of this holy church, pray. I have her delivered in the name of Jesus.
For her son, I bless this handkerchief. May the hearing and the right condition come back to you. Now look at the church. See, now the church is the mystical body of Christ. They're all praying for you. See, we don't profess to be in the world. We're not speaking about wondering where we're going. We found the way.
Yeah.
We were born in that way. We are the church of the living God. Heart was scattered all the world. But this is proof of today together we come in His name. We come to do what He said. What He said for you when we come together. Pray for the sick. Lay hands on them. Prayer faithful, faithful. May your heart come to the in the name of Jesus Christ, I obey the commission of God's daily.